श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद हरे कृष्णा 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 हरे 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 राम 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 हरे हरे यम प्रभजन्तम् अनुपेत पीत कृत्यम् द्योपायन विरह कातर आजुहाव पुत्रीति तन्मयतया तरवोभिनेदु स्तं सर्वभूत हृदयो मुनिमानतो अस्मि नारायणं नमस्कृत्यं नरश्चैव नरोत्तमं देवीं सरस्वती व्यासं ततो ययमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपास्तमहं वन्दे परमानन्दमाधव श्रीगुरुदिनतारिणि ॐ नमो भगवते वासुदेवाय ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
सर्वप्रथम अमर परमाराध्य गुरुदेव श्री श्रीमद् गौर गोविंद गोस्वामी गुरुदेवंकर अभय चरण कमल रे प्रणति निवेदन करी कृपा भिक्षा करी समर्पित होई संस्थार संस्थापक आचार्य कृष्ण कृपा श्रीमती श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज के चरण कमल रे प्रणति निवेदन करी कृपा भिक्षा करी समस्त साधु गुरु वैष्णव आचार्य चरण कमल रे प्रणति निवेदन पूर्वक उपस्थित श्रोता वैष्णव मान प्रणति निवेदन करी प्रभु श्री श्री गौर नित्यानंद महत्व करुणारु आम मैंने इस स्थान रे किछ दिन सुजोग पाइछे भगवान कर श्री बामन देव लीला चरित श्रवण करिबा तबे सर्वप्रथमे आमर अंतरराष्ट्रीय कृष्ण चेतना संघ कटक शाखार प्रेसिडेंट महोदय श्रीपाद अद्विताचार्य प्रभु चरण कमल प्रणति निवेदन करी समस्त वैष्णव मान चरण से प्रणति निवेदन करी अशेष धन्यवाद अर्पण करी प्रभुंकर मंगलमय कथा को आम मैंने यथाशक्ति यथामति प्रभु आम गुरु आम गुरुदेव वैष्णव मैंने जहाँ करुणा कर भगवान जहाँ करुणा प्राप्त होती आलोचना करवा तेज श्रीमद भागवतम ये अष्टम स्कंदरु आम मैंने शुणा बलि महाराज प्रसंग इकोटी के कम कर हरे कृष्ण आरी को कम कर हरे कृष्ण हरे कृष्ण हरे कृष्ण भगवान श्रीमद् भागवत मैंने भगवान को जिते लीला चरित अच्छा तभी बलि महाराज का चरित एक अनन्य चरित जो चरित्र आम मान शिखा जा कि समर्पण हवाक पड़ कारण इस संसार रे आम जहा कि फल प्राप्त हो समर्पण ना कौन फल मिलना जब देखु जन आज सरकार चाकरी कर सी जाए अफिसर पाखे समर्पण होती गोटे गृह भितर गोटे परिवार भितर जने नारी तार स्वामी पाखे समर्पण हो तबे से परिवार परिवार सुख शांति समृद्धि हो समर्पण निहाती आवश्यक एवं नवदा भक्ति योग ସମର୍ପଣ ଗୋଟିଏ ଭାବ ଅଛି ଏବଂ ଯେଉଁଥିରେ ଭକ୍ତି ଯୋଗଟା ପୂର୍ଣ୍ଣ ହୁଏ ଶ୍ରବଣମ କୀର୍ତ୍ତନମ ବିଷ୍ଣୁ ସ୍ମରଣମ ପାଦ ସେବନମ ଅର୍ଚ୍ଚନମ ମନ୍ଦନମ ଦାସ୍ୟମ ସଖ୍ୟ ଆତ୍ମନିବେଦନମ ଆତ୍ମନିବେଦନ ଯାହାକୁ ସମର୍ପଣ କୁହାଯାଏ ଭକ୍ତିର ଅଙ୍ଗ ସମସ୍ତ ଅଙ୍ଗ ଯୋଉ ନବଦା ଭକ୍ତି ଅଛନ୍ତି କାଲି କଥା ପୂର୍ବରୁ ଜିଜା ପ୍ରସାଦ ମାଳା ଆଣିକି ପ୍ରସାଦ କରିକି ମାଳା ଆଣିବେ କଥା ପୂର୍ବରୁ ଆସିବେ ଏ ନବଦା ଭକ୍ତିର ଅଙ୍ଗ ଯୋଉ ଆତ୍ମସମର୍ପଣ ରହିଛି କିଭଳି ଆତ୍ମସମର୍ପଣ କରିବାକୁ ପଡିବ କାରଣ ଆତ୍ମସମର୍ପଣ ନ କଲେ ଆପଣ ଶୁଣୁଛନ୍ତି ଏଇ ଆତ୍ମସମର୍ପଣ ଶବ୍ଦଟି ବି ଆମର ପେପର ମାନଙ୍କରେ ଆପଣ ଦେଖୁଥିବେ ଟିଭି ମାନଙ୍କରେ ଦେଖୁଥିବେ ଏତେ ଜଣ ମାୟାବାଦୀ ମାନେ ସରକାର ନିକଟରେ ଆତ୍ମସମର୍ପଣ କଲେ କୁହାଯାଉଛି ନା ଏମାନେ ଆତ୍ମସମର୍ପଣ କଲେ ତାମାନେ ଏଇ ମାୟାବାଦୀ ମାନେ ଯୋଉ ଦୋଷ କରିଥିଲେ ଯୋଉ ସମାଜ ବିରୋଧୀ ଦୋଷ କରିଥିଲେ ସରକାର ତାଙ୍କୁ କଣ କରୁଛି ତା ପାଇଁ ଦଣ୍ଡ ଦଉନି ତାଙ୍କୁ ପୁରସ୍କାର ଦଉଛି ତାଙ୍କୁ ପଦବୀ ଦଉଛି ତାଙ୍କର ଦୋଷକୁ କ୍ଷମା କରିଦଉଛି କାରଣ ସେ ସମର୍ପଣ ହେଇଗଲେ ସେଭଳି ଆମେ ଜୀବ ଅନାଦି କାଳରୁ ବହୁତ ବହୁତ ଭୁଲ କରିକି ଆସିଛେ ବର୍ତ୍ତମାନ ବି ଆମର ଜୀବନ ଗୋଟିଏ ପାପ ପଙ୍କିଳମୟ ଜୀବନ ଆମେ କେହି ଏଠି କହିପାରିବାନି ମୋ ଜୀବନରେ ମୁଁ ପାପ କରୁନି ବୋଲି ଏ ଜଗତକୁ ଏଭଳି ଭାବରେ ତିଆରି କରାଯାଇଛି ଏପରିକି ଆମେ ଇଚ୍ଛା ନ କଲେ ବି ପାପ କରିବା କାରଣ ଏଠି ତିନି ଗୁଣର ପ୍ରଭାବଟା ରହିଛି ନା ଆମେ ସବୁବେଳେ ସତ୍ୟଗୁଣ ରହିପାରିବାନି ଯେତେବେଳେ ରଜଗୁଣ ତମଗୁଣ ଆସିବା ମାନେ ଆମେ ନିଶ୍ଚିତ କିଛି ପାପ କରିନବା ଗୋଟେ ଅତି ଭୟଙ୍କର ଜାଗା ପାପ କରିବାର ଇଚ୍ଛା ପ୍ରବଣତା ନଥିଲେ ବି ଆମେ କରିନବା ସେଥିପାଇଁ ଅନନ୍ତ ଜନ୍ମରୁ ପାପ ଲାଗିକି ରହିଛି ଏଇ ଜନ୍ମରେ ବି ବହୁତ ପାପ କରୁଛି ତେଣୁ ଭଗବାନ ପାଖରେ ଯେଭଳି ଗୋଟିଏ ଦୋଷୀ ବହୁ ଲୋକଙ୍କୁ ମାରିଲା ପରେ ସେ ସମର୍ପଣ ହେଇଯାଉଛି କାହା ନିକଟରେ ସରକାର ନିକଟରେ ସରକାର ତାର ସବୁ ଦୋଷକୁ କ୍ଷମା କରିଦେଉଛି ସେଭଳି ବହୁ ଜନ୍ମର ଦୋଷକୁ ଭଗବାନ କ୍ଷମା କରିଦେବେ ତେଣୁ ଜୀବ ସମର୍ପଣ ସେଥିପାଇଁ ଭଗବତ ଗୀତାରେ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକମ୍ ଶରଣମ୍ ବ୍ରଜ ସବୁ ଧର୍ମ ଛାଡ଼ିକି ଶରଣାଗତ ହବ ଆରେ ଜୀବର ତ ବହୁ ଧର୍ମ ଅଛି କିଭଳି ଶରଣାଗତ ହବ କିଭଳି ଆତ୍ମସମର୍ପଣ ହବ ଆତ୍ମସମର୍ପଣ କିଭଳି ହବାକୁ ପଡେ ତା ପାଇଁ ଜଣେ ଜଣେ ଟିଚର୍ସ ରହିଲେ ଯଦି ନଅଟା ଭକ୍ତିର ଜଣେ ଜଣେ ଟିଚର ଅଛନ୍ତି ଶିକ୍ଷକ ଅଛନ୍ତି ଗଭର୍ଣ୍ଣମେଣ୍ଟ କେବେ ହେଲେ କୌଣସି ୟୁନିଭର୍ସିଟିରେ କୌଣସି ସ୍କୁଲ କଲେଜରେ ଗୋଟିଏ ଟିଚରକୁ ରଖୁନି ସବୁ କୋର୍ସ ପଢିବା ପାଇଁ ଏମ୍ଆଇଏଲ୍ ଯାକ ସାହିତ୍ୟ ପାଇଁ ଜଣେ ଟିଚର ଗଣିତ ପାଇଁ ଜଣେ 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 ଶିକ୍ଷକ ଅଛନ୍ତି ନା ଭକ୍ତି ଯୁଗରେ ଜଣେ ଜଣେ ଶିକ୍ଷକ ଅଛନ୍ତି ନବଦା ଭକ୍ତିରେ ନଅ ଜଣ ଶିକ୍ଷକ ଅଛନ୍ତି ଶ୍ରବଣର ଶିକ୍ଷକ କିଭଳି ଶୁଣିବାକୁ ପଡିବ ଭକ୍ତି କିଭଳି ଭଗବାନଙ୍କ କଥା ଶୁଣିବାକୁ ପଡିବ ପରୀକ୍ଷିତଙ୍କ କଥା ଶୁଣିବାକୁ ପଡିବ ଶିଖିବାକୁ ପଡିବ ଦେଖ ପରୀକ୍ଷିତ କେମିତି ଶିଖିଛି କୀର୍ତ୍ତନ କିଭଳି ଭଗବାନଙ୍କ କଥା କହିବାକୁ ପଡିବ ସୁଖଦେବଙ୍କ ନିକଟରୁ ସେ ଟିଚର ଶ୍ରବଣମ କୀର୍ତ୍ତନମ ସ୍ମରଣ ଭଗବାନଙ୍କୁ କିଭଳି ଚିନ୍ତା କରିବାକୁ ପଡିବ ସ୍ମରଣ କରିବାକୁ ପଡିବ ପ୍ରହ୍ଲାଦଙ୍କ ପାଖରୁ ଶିଖିବାକୁ ପଡିବ କାହିଁକି ଆମେ ଏଇ ସ୍ଥାନରେ ବସିଛେ ଭଗବାନଙ୍କ କଥା ଆଲୋଚନା ହେଉଛି ଏଥିରେ କିଛି କିଛି ସ୍ମରଣ ଆସିବ କିନ୍ତୁ ପ୍ରହ୍ଲାଦ ସମ୍ପୂର୍ଣ୍ଣ ବିପରୀତ ଅବସ୍ଥାରେ ଥିଲେ ଅସୁର କୂଳରେ ଥିଲେ ଯେଉଁଠି ବିଗ୍ରହ ନାହିଁ ଯେଉଁଠି ଫଟୋ ନାହିଁ ଯେଉଁଠି ହରିନାମ ନାହିଁ କିନ୍ତୁ ସର୍ବ ଅବସ୍ଥାରେ ପ୍ରହ୍ଲାଦ ଭଗବାନଙ୍କୁ ସ୍ମରଣ କରୁଥିଲେ ଶିଖେଇଛନ୍ତି ସ୍ମରଣ କେମିତି କରାଯିବ ଶ୍ରବଣମ କୀର୍ତ୍ତନମ ସ୍ମରଣମ ତାପରେ ଅର୍ଚ୍ଚନମ ପୃଥୁ ମହାରାଜ ଶିଖେଇଛନ୍ତି ବନ୍ଦନମ ଅକ୍ରୁର ପାଦ ସେବନମ ଲକ୍ଷ୍ମୀ ଆଉ କଣ ରହିଲେ ଦାସ୍ୟ ହନୁମାନଜୀ ସଖ୍ୟ ଅର୍ଜୁନ ଶିଖିବାକୁ ପଡିବ ଏଗୁଡ଼ିକୁ ଭକ୍ତି ଭକ୍ତି ଗୋଟିଏ ଏତେ ବଡ ବିଶାଳ ବିଦ୍ୟା ଭକ୍ତି ଯୋଗ ଆରମ୍ଭରେ ଯେଉଁମାନେ ପ୍ରବେଶ କରନ୍ତି ସେମାନେ ଭାବନ୍ତି ମୋର ଭକ୍ତି କମ୍ପ୍ଲିଟ ହେଇଗଲା ଭକ୍ତି ଯୁଗରେ ଯିଏ ନୂଆ ପ୍ରବେଶ କରିବେ ହରିନାମ କରିବେ ତିଳକ ଟିକେ କରିଦେବେ ଆମିଷ ଛାଡ଼ିଦେବେ ସେ ଭାବିବେ ମୋର ଭକ୍ତି ପୁରା ମୁଁ ଜାଣିଗଲି କିନ୍ତୁ ଭକ୍ତି ଯୁଗରେ ଜଣେ ପ୍ରବେଶ କରିଯିବ, ସେ ଦେଖିବ ଆରେ ବାବା ମହାନଦୀର ବାଲିକୁ ମୁଁ ଯିବି ବର୍ତ୍ତମାନ ପ୍ରବେଶ କରିବି, ମହାନଦୀ ବାଲି ଭିତରେ କାଉଣ୍ଟିଂ କରିବା ପାଇଁ କେତେ ବାଲି ଅଛନ୍ତି, କେତେ ଜନ୍ମ ମୋତେ ଲାଗିବ, ମୋତେ କେତେ ଜନ୍ମ ଲାଗିବ। ଭକ୍ତି ବିଦ୍ୟା ଭିତରେ ଜଣେ ପ୍ରବେଶ କରିଗଲା ପରେ ପ୍ରବେଶର ଦ୍ୱାରଟା କଣ ହେଲା? ଭକ୍ତି ବିଦ୍ୟାର ପ୍ରବେଶର ଦ୍ୱାରା ହେଲା ବିଦ୍ୟା ଦାତି ବିନୟମ। ଏ ଯୋଉ ପରା ବିଦ୍ୟା, ଭକ୍ତି ବିଦ୍ୟାକୁ ପଶିବାକୁ ହେଲେ ଆଗେ ମୁଣ୍ଡ ନଇଁକି ପଶିବାକୁ ପଡିବ। ୟୁନିଭର୍ସିଟି ବିଦ୍ୟାରେ ମୁଣ୍ଡ ନଇବା ଦରକାର ନାହିଁ, ଏ ବିଦ୍ୟା ଏଭଳି ଏଠି ମୁଣ୍ଡ ନଇକି ଭିତରେ ଥରେ ପଶିଗଲେ ତାପରେ ଆପଣ ଦେଖିବେ ମୁଁ ହଉଛି ସବୁବେଳେ ଷ୍ଟୁଡେଣ୍ଟ, ଏଠି କେହି ଟିଚର ନାହାନ୍ତି। ହନୁମାନଙ୍କୁ ଟିଚର ଆମେ କହୁଛେ, କିନ୍ତୁ ହନୁମାନ କେବେ ନିଜେ ଟିଚର କହିନାହାନ୍ତି। ଭକ୍ତି ଯୋଗ ଏତେ ବଡ ବିଶାଳ, ସବୁବେଳେ ଶିଷ୍ୟ ହେଇକି ରହିବାକୁ ପଡିବ, ସବୁବେଳେ ଷ୍ଟୁଡେଣ୍ଟ ଲିଷ୍ଟ, କେବେ ଟିଚର ଲିଷ୍ଟ ଉଠିବନି। ଆପଣ କେବେ ନିଜେ ଭାବିପାରିବେନି ମୁଁ ହଉଛି ଶିକ୍ଷକ, ମୁଁ ସବୁବେଳେ ଛାତ୍ର। ଏତେ ବଡ ଗଭୀର ଶିକ୍ଷା ଏଥିରେ ଅଛନ୍ତି। ଏ ଆତ୍ମସମର୍ପଣ କିଭଳି କରିବାକୁ ପଡିବ ଜଣେ ଜୀବକୁ, ତା ବଳିଙ୍ଗ କତୁରୁ ଆମେ ଶିଖିବା। ସେ ମହାଜନ ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଲି ବୟାସକି ବୟମ, ଯମରାଜ କହୁଛନ୍ତି ମହାଜନ ଅସୁରକୂଳରେ ଜନ୍ମ ହେଇକି ଦୁଇ ଜଣ ପ୍ରହ୍ଲାଦ ଆଉ ତାଙ୍କର ନାତି, ଗୋଟିଏ କୂଳରେ ଦୁଇ ଜଣ ମହାଜନ। ମହାଜନ ମାନେ ଏଠି ଯିଏ ଧନ କାରବାର କରନ୍ତି ତାଙ୍କୁ ମହାଜନ କୁହାଯାଏ, ବାହାରେ ବହୁତ ଜମିବାଡ଼ି ଅଛି ତାଙ୍କୁ ମହାଜନ କୁହାଯାଏ। ଭାଗବତରେ ଯୋଉ ଦ୍ୱାଦଶ ମହାଜନ ଅଛନ୍ତି ଏମାନେ କେଉଁ ଧନରେ ଧନୀ ନା ଭକ୍ତି ଧନରେ ଧନୀ, ସାକ୍ଷାତ ଭଗବାନଙ୍କର ଭକ୍ତି ଯୋଗର ଏମାନେ ବିଶେଷଜ୍ଞ। ଯେମିତି ଆମର ଗୋଟେ ୱାର୍ଡ ଥାଏ ସ୍ପେଶାଲିଷ୍ଟ, କହୁନାହାନ୍ତି କି ଆମର ହସ୍ପିଟାଲରେ, ଆପଣଙ୍କ ତ କଟକ ହସ୍ପିଟାଲ ନା, ଇଏ ହେଉଛନ୍ତି ତାର ସ୍ପେଶାଲିଷ୍ଟ। ଭାଗବତରେ ବହୁ ବହୁ ଭକ୍ତଙ୍କର ଚରିତ୍ର ଅଛନ୍ତି, କିନ୍ତୁ ଏମାନେ ହେଲେ ସବୁ ସ୍ପେଶାଲିଷ୍ଟ। ଏମାନେ ଧର୍ମତତ୍ତ୍ୱର ରହସ୍ୟକୁ ଜାଣନ୍ତି, ଏମାନେ ଯାହାକୁ କୁହନ୍ତି ରେକଗ୍ନାଇଜ୍ଡ ଡିଭୋଟିସ୍। ସରକାରଙ୍କର ସମସ୍ତେ ଚାକିରି କରିଛନ୍ତି ସବୁ ଡିପାର୍ଟମେଣ୍ଟର ଲୋକମାନେ, କିନ୍ତୁ ଗଭର୍ଣ୍ଣମେଣ୍ଟ ଜଣେ ଜଣଙ୍କୁ ଆୱାର୍ଡ ଦେଉଛି, କିନ୍ତୁ ଯାହାଙ୍କୁ ଆୱାର୍ଡ ଦେବୁନି ତା ଅର୍ଥ ନୁହେଁ ଯେ ସେ ଗଭର୍ଣ୍ଣମେଣ୍ଟ କତିରୁ ପେମେଣ୍ଟ ପାଉନାହାନ୍ତି, ସେମାନେ ତ ଗଭର୍ଣ୍ଣମେଣ୍ଟର ଷ୍ଟାଫ୍। କିନ୍ତୁ ଗଭର୍ଣ୍ଣମେଣ୍ଟ ସ୍ପେଶାଲ ଆୱାର୍ଡ ଦେଇକି ତୁମକୁ ରେକଗ୍ନାଇଜ୍ କରୁଛି, ଦେ ଆର୍ ରେକଗ୍ନାଇଜ୍ ଅଫିସର୍ସ, ଦେ ଆର୍ ରେକଗ୍ନାଇଜ୍ ପର୍ସନ୍ସ, ଦେ ଆର୍ ସିନ୍ସିୟର ପର୍ସନ୍ସ। ସେଭଳି ଡିଭୋଟି ମାନଙ୍କ ଭିତରେ ରେକଗ୍ନାଇଜ୍ ଡିଭୋଟି, ରେକଗ୍ନାଇଜ୍ ବାଇ ଲର୍ଡ କୃଷ୍ଣ, ଲର୍ଡ ବିଷ୍ଣୁ, ଏମାନେ ବିଷ୍ଣୁଙ୍କ ଦ୍ୱାରା ରେକଗ୍ନାଇଜ୍ ଭକ୍ତ ହେଲେ ବଳି ମହାରାଜ। ଏ ବହୁତ ବଡ଼ ପ୍ରସଙ୍ଗ, ଆମର ତ 15 ଦିନ 20 ଦିନ କଥା ହୁଏ ବଳି ମହାରାଜଙ୍କର ଚରିତ, ଆମେ ମାତ୍ର 7 ଦିନ ଶୁଣିବା, ତା ଭିତରେ ଆଜି ତ ଲେଟ୍ ହେଇଗଲାଣି। ଆପଣଙ୍କୁ ପ୍ରତିଦିନ ଅନୁରୋଧ 7ଟା ବାଜିବାକୁ 10 ମିନିଟ୍ ତ ସମସ୍ତେ ଆସିବେ, କାରଣ ଶୀତ ଦିନ, ଶୀଘ୍ର ଆରମ୍ଭ ହେବା, ଶୀଘ୍ର ସାରିବା। ଭଗବାନ ଇ ଯେଉଁ ପ୍ରସଙ୍ଗ ଆସୁଛନ୍ତି, ଇଏ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ଭିତରେ ସମ୍ବାଦ, କାରଣ ଆପଣମାନେ ଟିକେ ବ୍ୟସ୍ତ ହେବେନି, ଭକ୍ତମାନଙ୍କ ପାଇଁ କିଛି ଅସୁବିଧା ନାହିଁ, ଯେଉଁମାନେ ଟିକେ ବାହାର ଲୋକ ଆସୁଛନ୍ତି, କାରଣ ଆମର ପ୍ରବଚନରେ ବେଶୀ ଗୀତ ଆସିବନି, କିଛି ମ୍ୟୁଜିକ୍ ନାହିଁ, କିନ୍ତୁ ଏଥିରେ ଆତ୍ମକଲ୍ୟାଣ ଅଛି। କାରଣ ଆପଣ ଭାବିବେନି ମୁଁ ଯେଉଁ କହୁଛି, ମୁଁ ଆପଣମାନଙ୍କୁ ଶିକ୍ଷା ପାଇଁ କହୁଛି, ମୋର ମଙ୍ଗଳ ପାଇଁ ମୁଁ କହୁଛି, କାରଣ ଆମେ ସମସ୍ତେ ବସିଛେ ପ୍ରଭୁଙ୍କର କଥାକୁ ଆଲୋଚନା କରି ମଙ୍ଗଳ ପାଇବା ପାଇଁ। କେଉଁ ମଙ୍ଗଳ ନା, ଅନନ୍ତ ଜନ୍ମର ଯେଉଁ ଅଶୁଭ ବାସନା ଅଛି ସଂସାରରେ ପଡ଼ିଛେ, ଆମେ ଜାଣୁଛେ ସଂସାର ବହୁତ ମାୟାମୟ, ବହୁତ ଚଳିବା ଏଠି ବହୁତ କଷ୍ଟ, ଏଥିରୁ ଉଦ୍ଧାର ପାଇବା। ତେଣୁ ଆପଣଙ୍କୁ ଟିକେ କଷ୍ଟ ଲାଗିପାରେ ପ୍ରଥମେ 1 ଦିନ 2 ଦିନ, କିନ୍ତୁ ଧୈର୍ଯ୍ୟ ଧରିକି ଶୁଣିବେ, ଅଭ୍ୟସ୍ତ ହେଇଯିବେ। ଭଗବାନ ଏଇ ବିଶ୍ୱବ୍ରହ୍ମାଣ୍ଡକୁ ଚଳାଇବା ପାଇଁ ଏତେ ବ୍ୟତିବ୍ୟସ୍ତ, ଯେମିତି ଆପଣ ଆପଣଙ୍କ ପରିବାରକୁ ମ୍ୟାନେଜ୍ କରିବା ପାଇଁ ଦେଖନ୍ତୁ କେତେ କ'ଣ, ଆପଣଙ୍କ ଆବସେନ୍ସରେ ଆପଣ ଆପଣ ଭାଇକି କହୁଛନ୍ତି, ଦାଦାକୁ କହୁଛନ୍ତି ମୋ ଘରେ ଟିକେ ଦେଖିବ, ଟିକେ ମାର୍କେଟିଂ କରି ଆଣି ଦେବ, ଚାକରୁ କସସ କରିକି ଯାଉଛନ୍ତି, ସ୍ତ୍ରୀକୁ ବୁଝେଇକି ଯାଉଛନ୍ତି। ଭଗବାନ ଏ ସୃଷ୍ଟିରେ ମନୁଷ୍ୟମାନଙ୍କୁ ଡିସିପ୍ଲିନ୍ କରିବା ପାଇଁ, ମନୁଷ୍ୟମାନଙ୍କୁ ଶୃଙ୍ଖଳିତ କରିବା ପାଇଁ, କାରଣ ମନୁଷ୍ୟମାନେ ତାଙ୍କୁ ଗୋଟେ ଗୋଟିଏ ସ୍ଥାନରେ ଛାଡ଼ି ଦିଆଯାଇଛି, ଯେଉଁ ସ୍ଥାନଟା ହେଉଛି ତଟସ୍ଥ ଯିବା, ଆମେ ସବୁ ତଟସ୍ଥ। ଯେମିତି ନଦୀ କୂଳରେ ଜଷ୍ଟ ଆମର ଏଠି ପ୍ରବଚନ ହେଉଛି, ଆମେ ଚାହିଁଲେ ନଦୀକି ଯାଇପାରିବା, ଆମେ ଚାହିଁଲେ ଶୁଖିଲାକୁ ଆସିପାରିବା, ଆମର ଗୋଟେ ଚାନ୍ସ ଅଛି, ଆମକୁ ଗୋଟେ ଅପସନ୍ସ ଦିଆଯାଇଛି। ମନୁଷ୍ୟ ଚାହିଁଲେ ଏଇ ଜନ୍ମରେ ଭଗବାନଙ୍କୁ ପ୍ରାପ୍ତି ହେଇପାରିବ, ଆନନ୍ଦ ପ୍ରାପ୍ତି ହେଇପାରିବ, ଆଉ ମନୁଷ୍ୟ ଚାହିଁଲେ ଏଇ ଜନ୍ମରେ ଅନାଦିକାଳ ପାଇଁ ସଂସାର ରାସ୍ତା ବି ଖୋଲିଦେବ, ଏ ଅପସନ୍ଟା ଭଗବାନ ଦେଇଛନ୍ତି। କିନ୍ତୁ ପଶୁପକ୍ଷୀଙ୍କର ନାହିଁ, ଦେବତାମାନଙ୍କର ବି ନାହିଁ,
80 ଲକ୍ଷ ଇତର ଜୋନିରେ ସେଟା ହଉଛି ଭୋଗ ଜୋନି, କେବଳ ଭୋଗିବେ। କିନ୍ତୁ ମନୁଷ୍ୟ ଜୋନି ହଉଛି କର୍ମ ଜୋନି ଆଉ ଭୋଗ ଜୋନି। ଯାହା କର୍ମ କରିଛେ ତାହା ଭୋଗିବା, ଯାହା ବର୍ତ୍ତମାନ କର୍ମ କରୁଛେ ଏଇ ଭୋଗ ସମୟରେ ବି ଆମେ ନୂତନ କର୍ମ ତିଆରି କରିପାରିବା। ଚାହିଁଲେ ପାପ କର୍ମ କରିପାରିବା, ଚାହିଁଲେ ଭକ୍ତି କରିପାରିବା, ଚାହିଁଲେ ପୁଣ୍ୟ କରିପାରିବା। ଯେ ଆମେ ଭାବିବା ଉଚିତ ନାହିଁ ମୁଁ ଏଇ ଜନ୍ମରେ ଭକ୍ତି କରୁଛି। ବହୁତ ଲୋକଙ୍କର ଏମିତି ପ୍ରଶ୍ନ ଆସେ, ମୁଁ ତ ଏଥର ଠାକୁରଙ୍କୁ ଡାକୁଛି ମତେ ପୁଣି କାହିଁ ଦୁଃଖ ଆସୁଛି, ମୁଁ ତ ଏ ଜନ୍ମରେ କାହାର କ୍ଷତି କରୁନି, ମୁଁ କାହାର ଟଙ୍କା ଚୋରି କରୁନି। ଯେଉଁମାନେ ଚୋରି କରୁଛନ୍ତି ବଦମାସ କରୁଛନ୍ତି ସେମାନେ ଆନନ୍ଦରେ ଅଛନ୍ତି। ଆରେ ସଂସାରରେ ଗଭର୍ଣ୍ଣମେଣ୍ଟ ଚେଞ୍ଜ ହେଲା ପରେ ଗଭର୍ଣ୍ଣମେଣ୍ଟରେ ପ୍ରିନ୍ସିପୁଲ ଚେଞ୍ଜ ହାଏ, ନେତାମାନେ କିଛି ନିୟମକୁ ପରିବର୍ତ୍ତନ କରୁଛନ୍ତି, କିନ୍ତୁ ଭଗବାନଙ୍କର ଡିପାର୍ଟମେଣ୍ଟ କିଛି ଚେଞ୍ଜ ହୁଅନ୍ତିନି। ଭଗବାନ ସବୁବେଳେ ଭଗବାନ, ଭଗବାନଙ୍କର ପ୍ରିନ୍ସିପୁଲ ବି ଚେଞ୍ଜ ହୁଏନି। ଯଦି ପ୍ରିନ୍ସିପୁଲ ଚେଞ୍ଜ ହେଉଥାନ୍ତା, ଦେଖନ୍ତୁ ନେଚରର ଏଇ ପ୍ରକୃତିର କିଛି ଗୁଣ ପରିବର୍ତ୍ତନ ହେଉଛି। ଥଣ୍ଡା ଦିନରେ ଅଧିକ ଥଣ୍ଡା ହେଉଛି, ଖରା ହେଉଛି, ଏହାର କାରଣ ଅଛି। କିନ୍ତୁ ଭଗବାନଙ୍କର ଯେଉଁ ସ୍ୱଭାବ, ପଶୁପକ୍ଷୀମାନଙ୍କର ଯେଉଁ ସ୍ୱଭାବ, ବୃକ୍ଷମାନଙ୍କର ଯେଉଁ ସ୍ୱଭାବ, ସବୁ ସ୍ୱଭାବ ରହିଛି, କେବଳ ମନୁଷ୍ୟର ସ୍ୱଭାବ ବଦଳୁଛି। ତେଣୁ ଆମକୁ ସବୁବେଳେ ବିଚାର କରିବାକୁ ପଡ଼ିବ, କେବେ ଭାବି ଆକ୍ଷେପ କରିବା ଉଚିତ ନାହିଁ ମୁଁ ଭଗବାନଙ୍କୁ ଡାକୁଛି, ମୋର କାହିଁ ଭଗବାନ ମୋ ଡାକ ଶୁଣୁନାହାନ୍ତି, ମୋତେ ବରଂ କଷ୍ଟ ମିଳୁଛି। ପ୍ରାୟ ଆମ ମନରେ ସବୁ, ତେଣୁ ପାପ କରିବା ବରଂ ଭଲ। ନାଇଁ ନାଇଁ ନାଇଁ, ତାହେଲେ ତ ଭଗବାନଙ୍କର ଦରବାର ବୋଲି କିଛି ନାହିଁ, ଭଗବାନଙ୍କର ନିୟମ ବୋଲି କିଛି ନାହିଁ, ପ୍ରିନ୍ସିପୁଲ କିଛି ନାହିଁ। ଗଭର୍ଣ୍ଣମେଣ୍ଟ ଯେତେ ଖତରନାକ ହେଲେ ବି, ଯେଉଁ ଗଭର୍ଣ୍ଣମେଣ୍ଟ ଆସିଲେ ବି, ସେ କିଛି ପ୍ରିନ୍ସିପୁଲ ଗୋଟେ ଅଫିସ ଚଲାଉଛି, ଗୋଟେ ଷ୍ଟେଟ୍ ଚଲାଉଛି, ପ୍ରିନ୍ସିପୁଲରେ ଚାଲିବେ କେମିତି? ଏତେ ବଡ ବିଶ୍ୱ ବ୍ରହ୍ମାଣ୍ଡରେ ଭଗବାନଙ୍କର ଗୋଟେ କାନୁନ ଅଛି, ସେ କାନୁନଟା ହେଲା ଆମେ ଯାହା କର୍ମ କରୁଛେ ତା କର୍ମର ଫଳ ଆମକୁ ହିଁ ପାଇବା ମିଳିବ। ତେଣୁ ଆମେ ଯାହା ପୂର୍ବ ଜନ୍ମର କର୍ମଟା କରିଛେ ବର୍ତ୍ତମାନ ତାକୁ ଭୋଗୁଛେ, ଏବଂ ଏଇ ଜନ୍ମର ଯୋଉ କର୍ମଟା କରିବା ତାକୁ ନେକ୍ସଟ ଲାଇଫରେ ପାଇବା। ଯେମିତି ଗୋଟେ ଲଜିକାଲି ଆପଣଙ୍କୁ ଦିଆଯାଉଛି, ଏ ମାର୍ଚ୍ଚ ଏଇଟା ହଉଛି ଜାନୁଆରୀ ମାସ, ଜାନୁଆରୀରେ ଆଜି 2 ତାରିଖ, ଜାନୁଆରୀ 2 ତାରିଖ ଆପଣ କାହାକୁ ପେମେଣ୍ଟ ମିଳିନଥିବ, 5 ତାରିଖ ଭିତରେ ଯୋଉ ପେମେଣ୍ଟ ମିଳିବ ଏ ମାସର ପେମେଣ୍ଟ ମିଳିବ। ଆପଣ କହିବେ ମୁଁ 3 ଦିନ ଡ୍ୟୁଟି କରିସାରିଲାଣି ମତେ କାହିଁ ପେମେଣ୍ଟ ଦେବେନି, ଗଭର୍ଣ୍ଣମେଣ୍ଟକୁ ଆପଣ 1000 ଆପ୍ଲିକେସନ ଲେଖିଲେ ବି ସେ କହିବେ ନା ନା ନା, ମନ୍ଥ ଲାଷ୍ଟରେ ଆପଣଙ୍କୁ ପେମେଣ୍ଟ ଦିଆହବ। ବର୍ତ୍ତମାନ ଯୋଉ ଜାନୁଆରୀ ଡିସେମ୍ବର ମାସଟା ଆପଣ ଚଳିଲେ ଅପ୍ ଟୁ ଜାନୁଆରୀ, ଏଇଟା ନଭେମ୍ବର ମାସର ପେମେଣ୍ଟ। ବର୍ତ୍ତମାନ ଯୋଉମାନେ ବହୁତ ଖରାପ କର୍ମ କରିକି ଦେଖୁଛେ ତାଙ୍କ ତର ଐଶ୍ୱର୍ଯ୍ୟ ଅଛି, ଭଲ ସୁଖରେ ରହିଛନ୍ତି, ପୂର୍ବ ଜନ୍ମରେ ପୁଣ୍ୟ କମେଇଛନ୍ତି, କିନ୍ତୁ ବର୍ତ୍ତମାନ ଯୋଉ ପାପଟା କଲେ ତାର ରେଜଲ୍ଟ ନେକ୍ସଟ ଲାଇଫରେ ମିଳିବ, ଏଇଟା କଣ୍ଟିନ୍ୟୁ କରିବ। ଆମେ କେବଳ ଏସବୁ ଜିନିଷକୁ ଭାବିବା ଉଚିତ ନାହିଁ, ନା ଭଗବାନଙ୍କ ଭଜନ କଲେ କିଛି ଲାଭ ନାହିଁ, ମୁଁ ଏଇ କଥାରେ ଏଠିକି ଆସିଲି। ଭଗବାନ ଗୋଟେ ସୃଷ୍ଟିକୁ ମ୍ୟାନେଜ୍ କରିବା ପାଇଁ ବହୁତ ବୁଦ୍ଧି ଖର୍ଚ୍ଚ କରୁଛନ୍ତି, ସେଥିପାଇଁ ମନୁଷ୍ୟମାନଙ୍କୁ ଡିସିପ୍ଲିନ୍ କରିବା ପାଇଁ ଭଗବାନ ଗୋଟେ ଅବତାର ନିଅନ୍ତି, ମନ୍ୱନ୍ତର ଅବତାର। ଭଗବାନ ମନୁଷ୍ୟକୁ ଶିକ୍ଷା ଦେବା ପାଇଁ ସ୍ପେଶାଲି ଆସନ୍ତି ମ୍ୟାନେଜମେଣ୍ଟ କରିବା ପାଇଁ। 14 ଜଣ ମନୁ ଅଛନ୍ତି, ଏଇ କଥାଟା ଟିକେ କଷ୍ଟ ଲାଗିବ ଆପଣଙ୍କୁ, ବଳି ମହାରାଜ ଚରିତ୍ର ଯିବା ପୂର୍ବରୁ ଆପଣଙ୍କୁ ଇଣ୍ଟ୍ରୋଡକ୍ସନ ଜାଣିବା ଦରକାର। ଭାଗବତ ଗୋଟେ ବହୁତ ବଡ ବିଜ୍ଞାନ, ଏ ମନୁମାନଙ୍କର କାଲକୁଲେସନ ଚାଲିଛି, କେତେ ଜଣ ମନୁ ଅଛନ୍ତି, 14 ଜଣ ମନୁ ଅଛନ୍ତି। ଜଣେ ମନୁ 71 ଚତୁର୍ଯୁଗ ଶାସନ କରନ୍ତି, 71 ବାର ସତ୍ୟ ତ୍ରେତୟା ଦ୍ୱାପର କଳିଗଲା ପରେ ଜଣେ ମନୁ ରିଟାର୍ଡ ହେବେ, ଆଉ ଜଣେ ମନୁ ଶାସନ କରିବେ। ଯେମିତି ଆମର ଜଣେ ଭୋଟ ପାଇଲା ପରେ କେତେ ବର୍ଷ ରହୁଛି, 5 ବର୍ଷ, କିନ୍ତୁ ଭୋଟ ପାଇଲା ପରେ ମୁଖ୍ୟମନ୍ତ୍ରୀ ଏକାକି ରହୁନାହାନ୍ତି, ତାଙ୍କର କ୍ୟାବିନେଟ୍ ମିନିଷ୍ଟର ସବୁ ରହୁଛନ୍ତି ନା। ଭଗବାନ ବି ସେଇଭଳି ମ୍ୟାନେଜମେଣ୍ଟ କରନ୍ତି, ଗୋଟେ ମନୁଙ୍କ ଶାସନ କାଳରେ ଭଗବାନ ନିଜେ ଅବତାର ନିଅନ୍ତି। ଏଇ ଯୋଉ ବାମନ ଦେବଙ୍କର ଆସିବେ, ଇଏ ଜଣେ ମନୁଙ୍କର ଶାସନ କାଳ ଭିତରେ, ଏ ସପ୍ତମ ମନୁଙ୍କର ମାନେ ଷଷ୍ଠ ମନୁଙ୍କର ଶାସନ କାଳରେ, ନା ସରି ସପ୍ତମ ମନୁଙ୍କର, ବିବସ୍ୱାନ ମନୁଙ୍କର ଶାସନ କାଳରେ ଆସିବେ ଭଗବାନ। ଯୋଉ ଅବତାର ନେବେ ଜଣେ ମନୁଙ୍କର ଶାସନ କାଳ ଭିତରେ, ଏକାକି ଆସନ୍ତିନି, ମନୁ ମନୁପୁତ୍ର ଦେବା ସପ୍ତର୍ଷି ଇନ୍ଦ୍ର ଭଗବାନ 6 ଜଣ ଆସନ୍ତି ଏକ୍ସପର୍ଟ ମ୍ୟାନେଜମେଣ୍ଟ କରିବା ପାଇଁ। ମନୁ ମହାରାଜ, ମନୁଙ୍କର ପୁତ୍ର ଦେବତା ବି ଚେଞ୍ଜ, ଆଉ ଇନ୍ଦ୍ର ମୁଁ ଛାଡ଼ିଦେଲି, ଦେବତାମାନେ ବି ଚେଞ୍ଜ ହେଉଛନ୍ତି, ଇନ୍ଦ୍ର ପୋଷ୍ଟ ବି ଚେଞ୍ଜ ହେଉଛି, ପ୍ରତି ମନୁଙ୍କର 71 ଚତୁର୍ଯୁଗ 4 ଗଲା ପରେ ସବୁ ଚେଞ୍ଜ ହେଉଛନ୍ତି, ଆଉ ଭଗବାନ ସ୍ପେଶାଲ ଅବତାର ନେଉଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଏଭଳି କହି କହି ଗଲେ, ସ୍ୱୟଂଭୁବ ମନ୍ୱନ୍ତର ଅବତାରରେ ଭଗବାନ ଯଜ୍ଞ ହେଲେ, ସ୍ୱାରଚିସ ମନୁଷ୍ୟ ସ୍ୱାରଚିସ ମନୁଙ୍କର ଅବତାରରେ ଭଗବାନ ବିଭୁ ହେଲେ, ଉତ୍ତମ ମନୁଙ୍କର ଅବତାରରେ ଉତ୍ତମ ମନ୍ୱନ୍ତରରେ ଭଗବାନ ସତ୍ୟସେନ ହେଲେ, ତାମସ ମନ୍ୱନ୍ତରରେ ଭଗବାନ ହରି ହେଲେ, ହରି ଅବତାର ଭଗବାନଙ୍କର ଗୋଟିଏ ନାମ ହରି ଆପଣ ଶୁଣିଥିବେ, କେତେବେଳେ ଗଜେନ୍ଦ୍ର ଶୁଣିଲେ ଚରିତ ଶୁଣିଲେ ଆପଣ ଜାଣିବେ, ହରି ଯଥା ଗଜପ୍ରତି ଗ୍ରାହ ଗ୍ରସ୍ତମ ଅମୁମୁଚନ, ଭଗବାନ ଗୋଟେ ପଶୁ ପାଇଁ ଅବତାର ନେଲେ, ମନୁଷ୍ୟ ପାଇଁ ଅବତାର ନା ଗୋଟେ ବଡ କଥା କି ଆଜ୍ଞା, ଗଭର୍ଣ୍ଣମେଣ୍ଟ କୋଉ ପଶୁ ପାଇଁ କି କିଛି ଅବତାର ନଉଛି ନା, ଗଭର୍ଣ୍ଣମେଣ୍ଟ ଯାଇ କେଉଁ ସିକ୍ୟୁରିଟି ରଖିଦେଉଛି, ଗୋଟେ ପଶୁ ମରିଗଲେ ବି ଚିନ୍ତା କରୁନି, ଭଗବାନ ଗୋଟେ ଜୀବ ପାଇଁ କେତେ ବ୍ୟାକୁଳ, ଗ୍ରହ ଗ୍ରାହ ଯେତେବେଳେ ଗ୍ରାସ କରିଛି କୁମ୍ଭୀର ଯେତେବେଳେ ଧରିଛି ଗଜେନ୍ଦ୍ରକୁ, ଭଗବାନ ଗୋଟେ ଅବତାର ନେଲେ, ସେ ଅବତାର ନାମ ହଉଛି ହରି ଅବତାର, ବିଷ୍ଣୁଙ୍କର ସେ ନାମଟା ହଉଛି ହରି, ଚତୁର୍ଥ ମନ୍ୱନ୍ତରରେ, ପଞ୍ଚମ ମନ୍ୱନ୍ତରରେ ଭଗବାନ ରହିବତ ମନ୍ୱନ୍ତରରେ ଭଗବାନ ବୈକୁଣ୍ଠ ଅବତାର ହେଲେ, ଭଗବାନଙ୍କର ଯୋଉ ନାମ ଗୋଟେ ବୈକୁଣ୍ଠ, ଲକ୍ଷ୍ମୀଙ୍କ ଅନୁରୋଧରେ ବୈକୁଣ୍ଠ ଲୋକଙ୍କୁ ଏଠିକି ଆଣିଥିଲେ। ଷଷ୍ଠ ମନ୍ୱନ୍ତରରେ ଚାକ୍ଷୁଷ ମନ୍ୱନ୍ତରରେ ସମୁଦ୍ର ମନ୍ଥନ ହେଲା, ଭଗବାନ ଅଜିତ ଅବତାର ହେଇଥିଲେ, ମୋହିନୀ ଅବତାର ହେଇଥିଲେ, କୁର୍ମ ଅବତାର ହେଇଥିଲେ, ଧନ୍ୱନ୍ତରୀ ଅବତାର ହେଇଥିଲେ, ଚାରି ଅବତାର ଏକବାର ଭଗବାନ ଗୋଟିଏ ଲୀଳାରେ ହେଇଥିଲେ। ଏଇ ଜଷ୍ଟ ଏଇ ଅଷ୍ଟମ ସ୍କନ୍ଧରେ ଏଇ ସରିଛି ସମୁଦ୍ର ମନ୍ଥନ, ଏଇ ମନୁମାନଙ୍କର ଚଉଦଟି ମନୁମାନଙ୍କର କାଲକୁଲେସନ କଥା କହୁଛନ୍ତି, ପୁରା ଏକା ସାଙ୍ଗରେ କହିଦେଇଗଲେ ସୁଖଦେବ ଗୋସ୍ୱାମୀ, ତା ଭିତରେ କହିଦେଲେ ସପ୍ତମ ମନ୍ୱନ୍ତରରେ ବୈବସୁତ ମନ୍ୱନ୍ତରରେ ବିବସ୍ୱାନଙ୍କର ପୁତ୍ର ବୈବସୁତ ମନ୍ୱନ୍ତରରେ ଭଗବାନ ବାମନ ଅବତାର ହେଲେ। ଏଟା ତେର ଅଧ୍ୟାୟରେ କହିଲେ, କିନ୍ତୁ ପନ୍ଦର ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀଙ୍କୁ ପରୀକ୍ଷିତ ମାର ପ୍ରଶ୍ନ ପଚାରିଲେ, ପରୀକ୍ଷିତକୁ ଆଶ୍ଚର୍ଯ୍ୟ ଲାଗିଲା, କାରଣ ଇଏ ଗୋଟିଏ ଏଭଳି ଅବତାର ଯେଉଁଠି ଭଗବାନ ଡୁପ୍ଲିକେଟ୍ ରୋଲ୍ କରିଛନ୍ତି, ଭଗବାନ ଅରିଜିନାଲ ଆଉ ସବୁ ସଂସାର ଡୁପ୍ଲିକେଟ୍ ଅଛି, ଭଗବାନ ସତ୍ୟ ନା, ବର୍ତ୍ତମାନ କିନ୍ତୁ ଭଗବାନ ଆମେ ପଢୁଛୁ ନା ଦଶ ଅବତାରରେ ଛଲୟସି ବିକ୍ରମନି ବୋଲି ଅଦ୍ଭୁତ ବାମନ ଛଳନା କରିଛନ୍ତି, ଭଗବାନ ଛଳନା କରୁଛନ୍ତି କିନ୍ତୁ ବଳି ଛଳନା କରୁନାହାନ୍ତି, ଭଗବାନ ବଡ଼ ହେଇନାହାନ୍ତି, ବାମନ ଅବତାର ଭଗବାନ ବଡ଼ ହେଇନାହାନ୍ତି, ଭଗବାନ ଛାନ ହେଇଗଲେ, ଭଗବାନ ଭକ୍ତ ପାଖରେ ପରାଜିତ ହେଇଗଲେ, ବଳି ପାଖରେ ଜଣେ ଅସୁର କୂଳରେ ଜଣେ ନିଷ୍କପଟ ଭକ୍ତ ପାଖରେ ଭଗବାନ ଛଳନା କରୁ, ସଂସାର ଲୋକ ଯେମିତି ଛଳନା କରନ୍ତି ସେମିତି ଛଳନା କଲେ, କିନ୍ତୁ ପରାଜିତ ହେଇଗଲେ, ଭଗବାନ ଆତ୍ମସମର୍ପଣ ବଳି କରିଦେଲେ, ସମ୍ପୂର୍ଣ୍ଣ ଦେଇଦେଲେ ନିଜକୁ, ଦବାର ଆନନ୍ଦ ଅଛି ଆଜ୍ଞା, ଭୋଗିବାର ଆନନ୍ଦ ନାହିଁ, ଆପଣ ଶହେ ଟଙ୍କା ଖାଆନ୍ତୁ, ଶହେ ଟଙ୍କାର ଟିଫିନ କରିବେ, କିନ୍ତୁ ଗୋଟିଏ ଚକୋଲେଟ୍ ଗୋଟେ ଗରିବ ଛୁଆକୁ ଦେବେ, ଶହେ ଟଙ୍କାର ଭୋଗିଥିବାର ମୂଲ୍ୟ ଗୋଟିଏ ଚକୋଲେଟ୍ର ମୂଲ୍ୟ ଅଧିକ, ଆପଣ ଦେଇଦେଲା ପରେ ସେ ପିଲାଟିକୁ ସେତିକି, ଆପଣ ଦେଲା ପରେ ଯେତିକି ଆନନ୍ଦ ପାଇବେ, ଶହେ ଟଙ୍କାର ଭୋଗିଲାରେ ସେ ଆନନ୍ଦ ନାହିଁ, ଦବାର ଆନନ୍ଦ ଅଛି, ଆଉ ସବୁ କିଛି ଦେଲା ପରେ ବି ସଂସାରକୁ ଆପଣ ଖୁସି କରିପାରିବେନି, ଆପଣ ସମ୍ପୂର୍ଣ୍ଣ ଏନର୍ଜି କି ମନି ଆପଣ ଯେତେ ଯେତେ ଅଛି ଯାହା କିଛି ଅର୍ଥ ଶକ୍ତି ବୁଦ୍ଧି ସବୁ ସଂସାର ପାଇଁ ଖର୍ଚ୍ଚ କରନ୍ତୁ, ଆପଣ ସାଟିସ୍ଫିକେସନ ପାଇବେନି କି ଅନ୍ୟକୁ ସାଟିସ୍ଫାଏଡ୍ କରିପାରିବେନି, ଭଗବାନଙ୍କ ପାଇଁ ସମର୍ପିତ ହେଇଗଲେ, ଭଗବାନ କିଛି ଅର୍ପଣ କଲେ ବହୁତ ଆନନ୍ଦ, ବହୁତ ଆନନ୍ଦ ମିଳେ, ସଂସାରକୁ କିଛି ଡେଡିକେସନ ଦେଲା ପରେ ଏତେ ବଡ ଆନନ୍ଦ ମିଳୁଛି, ଭଗବାନଙ୍କୁ ଦେଲେ କଣ ନ ମିଳିବ, ଯିଏ ଆମର ପ୍ରକୃତ ଯାହାଙ୍କୁ ଆମେ ଦବା ଦରକାର, ଯାହାଙ୍କ ପାଖରେ ସମର୍ପିତ ହେବା ଦରକାର, ମାନସ ଦେହ ଗେହ ଯୋ କିଛୁ ମୋର, ମାନସ ଦେହ ଗେହ ଯୋ କିଛୁ ମୋର, ମାନସ ଦେହ ଗେହ ଯୋ କିଛୁ ମୋର, ମାନସ ଦେହ ଅର୍ପିଲି ତୋୟା ପଦେ ନନ୍ଦ କିଶୋର, ଅର୍ପିଲି ତୋୟା ପଦେ ନନ୍ଦ କିଶୋର, ମାନସ ଦେହ ଗେହ ଯୋ କିଛୁ ମୋର, ମାନସ ଦେହ ଗେ ମନଟା ଭଗବାନଙ୍କୁ ଦେଇଦେଲେ। ଦେହ ଗେହ ମାନେ ସ୍ତ୍ରୀ ପୁତ୍ର କନ୍ୟା ଯାହା ସବୁ ଭଗବାନ ମୁଁ ଆପଣଙ୍କୁ ଅର୍ପଣ କରିଦେଲି। ଅର୍ପଣ କରିଦେବା ମାନେ ପ୍ରୋପ୍ରାଇଟରସିପ୍ ଯୋଉଟା ଅଛି ମାଲିକାନା ଗିରିଟାକୁ ଛାଡ଼ିବା। ଆପଣ ଅର୍ପଣ କରିଦେଲେ ଭାବିବେନି ଯେ ମୁଁ ଆକୁ ସବୁ ଦେଲା ପରେ ସଂସାରରେ ଚଳିବି କେମିତି। ଲୋକମାନେ ବେଳେବେଳେ ମିସ୍ଅଣ୍ଡରଷ୍ଟାଣ୍ଡ କରନ୍ତି, ଭୁଲ ବୁଝନ୍ତି, ମିସ୍ଅଣ୍ଡରଷ୍ଟୁଣ୍ଡ କରନ୍ତି। ଆରେ ଏ ସବୁ ତ ଭଗବାନ ଦେଇଦେବେ, କଣ ବାବା ଝିଅ ଯିବି ନା କଣ? ଭଗବାନ କିଛି ଆବଶ୍ୟକ ନାହିଁ, ଏଇଟା ପ୍ରଭୁଙ୍କର। ପୁତ୍ର ମୋର ଏଥିରେ ଦୁଃଖ ହଉଛି, ସ୍ତ୍ରୀ ମୋର ଏ ଅଧିକାର ଆମର ଦୁଃଖ ହଉଛି। କିନ୍ତୁ ଏ ସ୍ତ୍ରୀ ପ୍ରଭୁଙ୍କର, ପୁତ୍ର ପ୍ରଭୁଙ୍କର, ଧନ ପ୍ରଭୁଙ୍କର, ତାହେଲେ ମୋର କଣ? ମୋର ପ୍ରୋପ୍ରାଇଟରସିପ୍ ନାହିଁ, ମୋର ମାଲିକାନଗିରି ନାହିଁ, ମୁଁ ଜଷ୍ଟ ଗୋଟେ ସର୍ଭାଣ୍ଟ। ଏଇଟା ହଉଛି ସମର୍ପଣ। ଏଥିରେ ବହୁତ ଆନନ୍ଦ। ମାନସ ଦେହ ଗେହ ଯୋ କିଛୁ ମୋର ଅର୍ପିଲେ ତୋୟା ପଦେ ନନ୍ଦ କିଶୋର, ବେଙ୍ଗଲୀରେ ବେଙ୍ଗଲୀରେ ପଦାଇ ଆଚାର୍ଯ୍ୟମାନେ ଲେଖିଛନ୍ତି, ବହୁତ ଆନନ୍ଦ। ଇ ଯେତେବେଳେ ତେର ଅଧ୍ୟାୟରେ କହିଲେ, ଅଷ୍ଟମ ସ୍କନ୍ଦର ତେର ଅଧ୍ୟାୟରେ କହିଲେ, ବଳି ରାଧମ ଇନ୍ଦ୍ରପଦମ, ଇନ୍ଦ୍ରପଦକୁ ତ୍ୟାଗ କରିଦେଲେ, ହିତ୍ୱା ସିଦ୍ଧି ପ୍ରାପ୍ତି, ସିଦ୍ଧି ପ୍ରାପ୍ତ ହେଲେ। କିଏ ଭିକ୍ଷା ମାଗିଥିଲେ? ଦତମ ଇମାମ ଯାଚ ମାନୟ। ଭଗବାନ ଗୋଟିଏ ଅଦ୍ଭୁତ ରୋଲ କରିବାକୁ ପଡ଼ିଲା। ଆଜ୍ଞା, ସଂସାରରେ ସମସ୍ତେ ହାତ ପାତୁଛନ୍ତି, ପାତୁନାହାନ୍ତି? ସଂସାରରେ ଧନ ପାଇଁ ଭଗବାନଙ୍କ ପାଖରେ ସମସ୍ତେ ହାତ ପାତୁଛନ୍ତି। କେଉଁ ବି ସମ୍ପ୍ରଦାୟ କୁହନ୍ତୁ, ସେ ମୁସଲମାନ ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ, କେଉଁ ବି ସମ୍ପ୍ରଦାୟ, ଧନ ଦରକାର ପଡ଼ିଲେ ସମସ୍ତେ ଭଗବାନ ପ୍ରଭୁ। କିଏ ଗୋଟେ ଦୋକାନ ଖୋଲିବା ପୂର୍ବରୁ ବି ଭଗବାନ ଡାକୁଛି ଧନ ଦରକାର। କିନ୍ତୁ ଭଗବାନ ଆଜି ହାତ ପାତୁଛନ୍ତି ଭକ୍ତ ପାଖରେ, ଯାଚମାନୟ ଧନ ଯାର ସେ ଆଜି ମାଗୁଛନ୍ତି କାହା ପାଖରୁ? ଗୋଟେ ଅସୁରର କୁଳର ଜଣେ ଭକ୍ତ ପାଖରୁ, ବଳି ପାଖରେ ମାଗିବେ। ଭଗବାନଙ୍କର ଶକ୍ତି ନାହିଁ ଛଡେଇ ନେବା ପାଇଁ, ଏ ଶକ୍ତି ଭଗବାନଙ୍କର ନାହିଁ। କେତୋଟି କାମ ଭଗବାନ କରିପାରିବେନି। ଯେମିତି ଆପଣଙ୍କର ଗେହ୍ଲା ପୁଅ ଯଦି ଚକୋଲେଟ୍ ଖାଉଛି ବା ଶହେ ଟଙ୍କାଟା ଧରିଛି, ଆପଣ କେବେ ଚାହିଁବେନି ମୁଁ ତାକୁ କନ୍ଦେଇକି ଗୋଟେ ଜିନିଷ ଆଣି ବା ଜିଦ୍ରେ ଆଣି ତାକୁ ବୁଝେଇବେ, ମାଗି ପୁଅ ଟିକେ ଦେଲୁ ମୋର ଟିକେ ଚକୋଲେଟ୍ ଖାଇବି। ଚକୋଲେଟ୍ ଖାଇ ଆପଣଙ୍କର କାମ ନୁହେଁ, ତା ହାତରୁ ଆଣିବାକୁ ପଡିବ, ମାଗିବାକୁ ପଡିବ। କିନ୍ତୁ ସେଇ ଚକୋଲେଟ୍ ଆପଣଙ୍କ ପଇସାରେ କିଣା ହେଇଛି, କିନ୍ତୁ ଆପଣଙ୍କୁ ମାଗିବାକୁ ପଡିବ। ଆପଣ ଚାହିଁବେ ନା ମୁଁ କଷ୍ଟ ଦେଇକି ଆଣିବି? ବାସ୍ତବିକ ସତ୍ୟ କଥା ଏଇଟା, ଭଗବାନଙ୍କର ଭକ୍ତ ଦ୍ୱାରା ବଳି ମହାରାଜ ଏତେ ସୁରକ୍ଷିତ ଥିଲେ, ଭଗବାନଙ୍କ ଅନ୍ୟ କୌଣସି ଉପାୟ ନଥିଲା ମାଗିବା ଛଡ଼ା। ପୁଣି ମାଗିବେ କେମିତି? ଷ୍ଟ୍ରେଟ୍ ଫରୱାର୍ଡ ମାଗିପାରିବେନି, ବଳି ତୁମେ ଇନ୍ଦ୍ରପଦ ଦିଅ ବୋଲି ଏ ସାହସି ଭଗବାନଙ୍କର ନଥିଲା। ଛଳନା କରିଗଲେ ବାମନ ରୂପରେ, ଛଲୟସି ବିକ୍ରମଣି, ବିକ୍ରମକୁ ଦେଖିଲେ ଛଳନାରେ, ଯୋଉ ତିନି ପାଦ ଭୂମି ମାଗି ଶକ୍ତିଟାକୁ ଛଳନାରେ ଦେଖେଇଛନ୍ତି। ଶୁଣିବେ ଆପଣ, ଛୋଟ ପିଲାଟା ହେଇକି କହିଲା, ଆରେ ମୋର ତିନି ପାଦ ଦରକାର, ବଳି ଓଲଟା ପ୍ରବଚନ ଦେବେ। ଆରେ ବଳି ଦ୍ୱାରରୁ କିଏ ଭିକ୍ଷା ମାଗି ଯାଇ ଆଉ କାହାକୁ ମାଗିଲେ ବଳିର ପ୍ରେଷ୍ଟିଜ ପଳେଇବ। ଆରେ ବ୍ରାହ୍ମଣ କୁମାର ଏଡି 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 ପାଦର ଦେଖୁଛନ୍ତି, ମୋର ତିନି ପାଦ ଦରକାର। ଏଇଟା ଆଜ୍ଞା ପରୀକ୍ଷିତ ମହାରାଜ ଆଶ୍ଚର୍ଯ୍ୟ କଲା, ଯାଚମାନ ଏ ବିଷ୍ଣୁବେ, ବିଷ୍ଣୁ ଆଜି ମାଗିଲେ, ବିଷ୍ଣୁ କାହିଁକି ମାଗିବେ? ଆରେ ମାଗେ କିଏ? ଯାହାର ଅଭାବ ଅଛି, ଭଗବାନଙ୍କର ଅଭାବ କିଛି ନାହିଁ। ଭଗବାନଙ୍କର ଗୋଟିଏ ନାମ ହଉଛି ପୂର୍ଣ୍ଣ, ଓଂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଃ, ଭଗବାନ ପୂର୍ଣ୍ଣ, ସବୁ ପୂର୍ଣ୍ଣ, ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣ ଏବ ଅବଶିଷ୍ୟତେ। ଆମେ ପୂର୍ଣ୍ଣ ନୁହନ୍ତି, ଆମେ ହଜାର ଟଙ୍କା ଦେଇଦେଲା ପରେ ଆମ ବ୍ୟାଙ୍କ ବାଲାନ୍ସରୁ ହଜାର ଟଙ୍କା କମିଗଲା। ହଜାର ଟଙ୍କା ଆମେ ଇନକମ୍ କରିପାରନ୍ତି, କିନ୍ତୁ ଆମେ ହଜାର ଟଙ୍କା ଆମର କମିଗଲା, କିନ୍ତୁ ଭଗବାନଙ୍କର କମିନି। ଭଗବାନ ପୂର୍ଣ୍ଣ, ପୁରା ଦେଇଦେଲେ ବି ନିଜକୁ ସେ ବି ପୂର୍ଣ୍ଣ ରହିବ। ୱାନ୍ ପ୍ଲସ୍ ୱାନ୍ ଏଠି କେତେ ହଉଛି? ଟୁ। ୱାନ୍ ମାଇନସ୍ ୱାନ୍ ଜିରୋ। କିନ୍ତୁ ସ୍ପିରିଚୁଆଲ ୱାର୍ଲ୍ଡରେ ଭଗବାନ ପାଖରେ ଏଇଟା ନାହିଁ, ୱାନ୍ ପ୍ଲସ୍ ୱାନ୍ ଇଜ୍ ଇକ୍ୱାଲ୍ ଟୁ ୱାନ୍, ୱାନ୍ ମାଇନସ୍ ୱାନ୍ ଇଜ୍ ଇକ୍ୱାଲ୍ ଟୁ ୱାନ୍, ଯାହା କରିବେ ସବୁ ଇଜ୍ ଇକ୍ୱାଲ୍ ଟୁ ୱାନ୍, ସବୁବେଳେ ପୂର୍ଣ୍ଣ। ସେ ପୂର୍ଣ୍ଣ ହେଇକି ମାଗିଲେ କାହିଁକି? ପନ୍ଦର ଅଧ୍ୟାୟରେ ଆରମ୍ଭ ହେଲେ ବଳି ମହାରାଜଙ୍କ ଚରିତ, ରାଜୋବାଚ ପରୀକ୍ଷିତ ପ୍ରଶ୍ନ କଲେ। ତେର ଅଧ୍ୟାୟରେ କହିଛନ୍ତି, ଦୁଇଟା ଅଧ୍ୟାୟ ପରେ ମନୁଙ୍କର ସବୁ ବିବରଣୀ ଶୁଣିଲା ପରେ ତାଙ୍କ ମନରେ ସନ୍ଦେହ ଆସିଲା, ଆରେ ଭଗବାନ ମାଗିବାକୁ ଗଲେ ପୁଣି ବଳି ଜଣେ ଅସୁର କୂଳରେ କାହିଁକି ମାଗିଲେ? ଶ୍ରୀ ରାଜୋବାଚ ବୋଲେ ପଦତ୍ରୟମ୍ କସ୍ମାତ୍, ବୋଲେ ପଦତ୍ରୟମ୍ ଭୂମେ କସ୍ମାତ୍ ହରି ଅୟାଚତ ଭୂତେଶ୍ୱର କୃପଣବତ୍, ଭୂତେଶ୍ୱର କୃପଣବତ୍ ଲବ୍ଧାର୍ଥୋପି ବବନ୍ଦନମ୍। ବଡ ମାନେ ताजुब लागुथला परीक्षित भगवान दुईटी काम करिसंती बलि चरितरे जोटा कि जी शुणी स्वभाव विरुद्ध भले लगे भगवान बोले पदत्रयम भूमि बलि पाखु तीन पाद भूमि कहीं मागिले भगवान गीतार कौन कहले भूमि अपन वायु खंग मन बुद्धि सब भगवान कर भूमि भगवान कर आपण माने केही जाएंगे कहिबे कि काहाकु मते तीन पाद भूमि दियंतु बोली अरे ठिया हवा पाई दुई पाद फुल लाटिन अछि बाथरूम अछि खाया पीबा अछि ये ब्राह्मण आइ जाय छथि बळी कि मागु मते तीन पाद भूमि दरकार तीन पाद भूमि कोन गृह बना कोन घर बना कोन बळी गोटे आश्चर्य लागुतला अरे ये की ब्राह्मण जे तीन पाद भूमि आउछथि अरे तीन पाद भूमि रे दुई पाद रे ठिया हवा आ गोटे पाद रे लाटिन बाथरूम केउठी करिवो घर केउठी करिवो किचन रूम केउठी करिवो बळी भी बुझी पारु नथले बळी छळना जानंती भक्त छळना जाने ना विष्णु वरण छळना करि पारन तांका संगरे किंतु भक्त भक्तर अंतर किभळी अति मुक्त संसार सांसारिक धर्मर मुक्त निश्चळ मन कोनोसी छळना कपटा जानंती जेबळी उठे छोटो पिला आपण से डरिवो अंधारटा देखे एडी भूत अछि से कहो एडी भूत अछि आपण अंधारटा को भूत बोली कहि देबे से भूत बोली मानो ता मन छळ कपट नाही बोले हे पदत्रय भूमि तीन पाद भूमि कस्मात हरि अजाचत हरि हरि शब्द अर्थ तो बहुत अच्छी ये सब जीवर दुख को हरण करंदे हरि शब्द नाना अर्थ दुई मुख्यतम प्रेम दिया हरे मन भगवान जीव जो दुख पाउछि संसार रे तार मानसिक दुख प्रचुर अच्छी कहीं से दुखटा को हरण कहीं कही दुख को हरण करन सम्पत्ति मिल जाव सब मिल जाव दुखटा हरण कर शक्ति संसार ना हरि से नाम हरि गजेन्द्र दुख को हरण करते हरि जी जीवर कलमश को हरण करती सी तो जीवर धन को हरण करती सी हरि कस्मा क्यों हेतु अजाच तो मागिले पूरी मागिले जदि तीन पाद भूमि कहीं मागिले मागिया लोक तो कम मागे पुणे हरि जदि मागिले से हरि किए ना भूतेश्वर हरिंगर विशेषण ये समग्र विश्वर मालिक कहीं आज मागिले जदि मागिले कृपण कृपण भले मागिले तीन पाद भूमि कहीं मागिले मोर एक प्रश्न सन्देह आस एवं द्वितीय प्रश्न रहिला लब्ध अर्थ भी बवंदन बलि तो तीन पाद भूमि देइछन्ती ना भूल कर नांदी भगवान को दरबार रे बलि को प्रति गुठे अन्याय हला वाले लागियो कोन अन्याय बलि सर्वस्व प्रतिश्रुति दे देला पर बांधी देले भगवान वरुण पास रे बलि बंधा है अरे दानकारी के बांधे मु आपन को द्वार को जी भिक्षा मागिया पई मु आपन बांधीबी मागिया लोक छोट दबा लोक बड़ भगवान बड़ी को बांधे गरुड़ गले वरुण पास रे बांधे इडु अन्याय परीक्षित लागू जेला प्रभु प्रभु गुटा जे अन्याय केमती गले एत बड़ संसार रो मालिक तो केबे अन्याय करंदे भगवान को स्वरूप तो सत्य ना एटा अन्याय केमती गले लब्ध अर्थ अभिभवंदन अर्थ प्राप्त हो गले तीन पाद भूमि प्राप्त हेले बांधिले काई तुम इच्छा महात कौतूहल जांचे स्वर से पूर्णस्य बबंद चापी अनागस निज कथा कहू ना भागवत बहुत मार्जित महात सब पुराण रे शिरोमणि ना बांगमय मूर्ति साक्षात कृष्ण वर्तते भगवान स्वयं आज्ञा मोर किसी प्रश्न ना ये सब मुनि ऋषि मान सन्देह अच्छे आचार्य मैंने कहते परीक्षित से जो सभार बसी भगवान द्वारा एभली गोटे स्वरूप प्राप्त होते सब मुनि ऋषि मैंने कौन कौन चिंता कर अंतर भितर कौन कौन प्रश्न आसक अंतर भर जागृत हो लोक कल कह परीक्षित प्रश्न न पचारे लोक मैंने कहे भगवान भूल करदे ମନୁଷ୍ୟ ଲକ୍ଷ ଲକ୍ଷ ଭୁଲ କରୁଛି, ତାଙ୍କ ରେକର୍ଡ କେଉଁଠି ପୋଲିସ ଷ୍ଟେସନ ରହୁଛି, ତାପରେ ଫୋପାଡ଼ି ଦଉଛି। 2015-16 କ୍ରିମିନାଲ ରେକର୍ଡ ନଥିବ, 2010-11 ଭଗବାନଙ୍କର କଣ କଣ ଭୁଲ ହେଇଛି, କିଛି ଭୁଲ ନାହିଁ, ମଣିଷ ସେ ରେକର୍ଡ ରହିଛି ବଜଉଛି ଆଜି ପର୍ଯ୍ୟନ୍ତ। କୃଷ୍ଣ ତ ରାସଲୀଳା କରିଥିଲେ ଆଉ, ସେ ରାସ ଶବ୍ଦ କଣ ନ ଜାଣିଲେ ବି କୃଷ୍ଣ ବାଜିବ। ଏ ରାମ ତ ସୁପର୍ଣ୍ଣାଖାର ନାକୁ କାଟିଦେଲେ ଆଉ, ଭଗବାନଙ୍କ ରେକର୍ଡ ବାଜୁଥିବ ସବୁବେଳେ। ମନୁଷ୍ୟର ଇଏ ଗୋଟେ ବହୁତ, କାରଣ ମନୁଷ୍ୟ ଦୋଷ ଦୃଷ୍ଟିପୂର୍ଣ୍ଣ ନା, ତ ପରୀକ୍ଷା ଚାହୁଁନଥିଲେ ମୁଁ ଯୋଉ ପ୍ରଭୁଙ୍କର କଥା ଶୁଣିକି ଏଠି ଉଦ୍ଧାର ପାଇବି, ସେ ପ୍ରଭୁଙ୍କ ବିଷୟରେ କୌଣସି ଲୋକ ବି ସନ୍ଦେହ କରୁ, କାରଣ ପରୀକ୍ଷିତଙ୍କ ସଭାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ଥିଲେ, ବିଭିନ୍ନ ଭିନ୍ନ ମୁନିଋଷିମାନେ ଥିଲେ, ତାଙ୍କ ପାଇଁ ପ୍ରଶ୍ନ ପଚାରୁ ନଉଛନ୍ତି। ଏ ତତେ ବେଦିତ ମୁଁ ଇଚ୍ଛା, ଆମ ମୁଁ ଇଚ୍ଛା କରୁଛି, ମହତ କୌତୁହଳ ନାହିଁ, ମୋର ଗୋଟେ ବହୁତ ବଡ କୌତୁହଳ ଆସୁଛି ନା ଆମମାନଙ୍କର, ଜାଞ୍ଚେ ସ୍ୱରସ୍ୟ ପୂର୍ଣ୍ଣସ୍ୟ, ପୂର୍ଣ୍ଣ ହେଇ କାହିଁକି ମାଗିଲେ, ଭଗବାନ ପୂର୍ଣ୍ଣ, କୌଣସି ଅଭାବ ନାହିଁ, ଭଗବାନ ଯେ ବିଶ୍ୱର ମାଲିକ, ଅଭାବ ଯେ କେବେ କୌଣସି ଅଭାବ ପଡ଼େ ନା, ସେ ମାଗିଲେ କାହିଁକି, ଆଉ ପୂର୍ଣ୍ଣ ହେଇକି କାହିଁକି ମାଗିଲେ, ବବନ୍ଦପି ଅନାଗସ, ଜଣେ ନିରପରାଧକୁ ବାନ୍ଧିଲେ କାହିଁକି, ବଳି ତ କିଛି ଅପରାଧ କରିନି, ପ୍ରତିଶ୍ରୁତି ଦେଲା, ସେ ତିନିପାଦଟାକୁ ବାନ୍ଧିଲେ କାହିଁକି, ମୋର ଏଟା ପ୍ରଶ୍ନ। ଏଇ ପ୍ରଶ୍ନରୁ ବଳି ମହାରାଜଙ୍କ ଚରିତ ଆସିଲେ, ସିଦ୍ଧର୍ଶନ ତାଙ୍କ ଟୀକା ଆରମ୍ଭରେ ଲେଖିଲେ, ଅତ୍ରତ୍ରୟେ ନବଧାରିୟାମ୍ ବାମମ୍ ବାମନ ଚିଷ୍ଟିତମ୍ ନିଗ୍ରହ ଚଳତୋ ୟତ୍ରମ୍ ବଲେ ଭୂୟାତ୍ ଅନୁଗ୍ରହ। ମା ତାର ଛୁଆଟାକୁ କଣ କରୁଛି, ଯେଉଁ ମା ପ୍ରକୃତରେ ଛୁଆକୁ ଭଲ ପାଏ ତାକୁ ସବୁ ସମୟରେ ଦେଖିବେ, ନଜର ରଖୁ, ତାର ଟିକେ ଭୁଲକୁ କଣ କରିବ, ତାର ଟିକେ ଭୁଲକୁ ସୁଧାରିବା ପାଇଁ ସେ କଠୋର ବଚନ ଚାହିଁବ। କିନ୍ତୁ ଏ କଠୋର ବଚନଟା ତାତ୍କାଳିକ ସେଇ ସମୟରେ ପିଲାଟିକୁ ଦୁଃଖ ଦେଇପାରେ, କିନ୍ତୁ ପିଲାର ଭବିଷ୍ୟତ ହଉଛି ଉଜ୍ଜଳମୟ ହବ। ଯେଭଳି ଗୋଟେ ପୁଅ ଚାହୁଁଛି, ଯେଭଳି ଗୋଟେ ମା ଚାହୁଁଛି ମୋ ପୁଅ ଗୋଟେ ଭଦ୍ର ପୁଅ ହଉ, ଭଲ ପୁଅ ହଉ, ଭଲ ମଣିଷ ହଉ, ପ୍ରଭୁଙ୍କର ସ୍ୱଭାବ ସେଇଭଳି। ଭଗବାନ ଭଗବାନଙ୍କର ଭକ୍ତକୁ ଭଗବାନ ନିଜେ ପରୀକ୍ଷା କରନ୍ତି, କେମିତି ପରୀକ୍ଷା କରନ୍ତି ନା, ମୋ ଭକ୍ତର କୀର୍ତ୍ତି ଜଗତରେ ରହିବ ନା, ତା ନିକଟରେ ସଂସାରରେ କେହି ଦୋଷ ଗୁଣ ନ ଦେଖନ୍ତୁ, ସେ ପରୀକ୍ଷାଟା ସଂସାର ନବା ଦରକାର ନା, ମୁଁ ନେଇଯାଏ। ନିଗ୍ରହ ଅପି ନିଗ୍ରହ ଇଚ୍ଛତା ଯତ୍ରେ ବଲି ଭୂୟାତ୍ ଅନୁଗ୍ରହ ନିଗ୍ରହ। ବଂଶୀଧର ସ୍ୱାମୀ ତାଙ୍କ ଟୀକାରେ ଲେଖିଲେ, ଭର୍ସନା ବଳିକୁ ବାନ୍ଧି ପକେଇ ଭଗବାନ ଆପଣମାନେ ଶୁଣିବେ କମ୍ ଭର୍ସନା ଦଉଛନ୍ତି, ଭଗବାନ ଦୋଷ ନାହିଁ ବଳିକୁ ଗାଳି ଦଉଛନ୍ତି, କହିଲେ ଏଟା ମହାନ ଅନୁଗ୍ରହ ଭଗବାନ। ସଂସାରରୁ କେତେବାର ଆମେ ଗାଳି ଶୁଣିଛେ ଆଜ୍ଞା, ଯଦି ଭୁଲ କର୍ମ କରିଥିବା ମରିଗଲା ପରେ ବି ଲୋକ ଗାଳି ଦେଲେ, ଆମ ପିଲା ଛୁଆ ବି ଗାଳି ଦେଲେ, ଏ ସଂସାର। କିନ୍ତୁ ଭଗବାନ ଆଜି ଭକ୍ତକୁ ଯିଏ ସର୍ବସ୍ୱ ସମର୍ପଣ କରିଛନ୍ତି, ଆତ୍ମସମର୍ପଣ କରିଛନ୍ତି, ବଳିକୁ ନିଗ୍ରହ ଛଲତୋ ଛଳନା, ଏଟା ପ୍ରଭୁଙ୍କର ଏ ଯୋଉ ଭର୍ସନା ହେଉଛି ଭଗବାନଙ୍କର ଛଳନା, କାହିଁକି ନା କେତେ ସହି ପାରୁଛି ମୋ ଭକ୍ତ, କେତେ ସହି ଏ ସଂସାର ପ୍ରତିଷ୍ଠା କରି ପ୍ରଭୁ ଗୋଟେ ମହାନ ଅନୁଗ୍ରହ କରୁଛନ୍ତି। 9 ଅଧ୍ୟାୟରେ ବାମମ୍ ବାମନ ଚିଷ୍ଟିତମ୍, ବାମନଙ୍କର ବାମମ୍ ମନୋହରମ୍ ଲୀଲାମ ଚିଷ୍ଟିତମ୍, 9 ଅଧ୍ୟାୟରେ ପ୍ରକାଶ କରୁଛନ୍ତି ସିଦ୍ଧ ସ୍ୱାମୀ ଲେଖିଲେ। ବହୁତ ସୁନ୍ଦର ପ୍ରସଙ୍ଗ, ଇଏ ଧୈର୍ଯ୍ୟ ଧରିକି ଶୁଣିବେ, ସମୟ ହିସାବରେ ଆସିବେ, ଆଉ ଶୀଘ୍ର ଶୀଘ୍ର ଆମକୁ ଯିବାକୁ ପଡିବ, ବହୁତ ଅଧ୍ୟାୟ ଆମେ ଛାଡ଼ିକି ଯିବି, କାରଣ 9 ଅଧ୍ୟାୟ ଇଏ ପାଖାପାଖି 20 ଦିନର କଥା, 20 ଦିନ କଥା ହବ, 2-2 ଘଣ୍ଟା ତାହେଲେ ଯାଇ ସରିବ। ତତ୍ର ତାବତ୍ ବଲେ ସ୍ତ୍ରୈଲୋକେ ଅପହରତୁ ଜାଞ୍ଚନା ଆଦି ଛଳନାମ କୃତବାନ ଇତି ବଖତୁମ ବ୍ରାହ୍ମଣ ଆରାଧନା ବଲେ ନମ ଅକାଣ୍ଡ ଏବ ସ୍ୱର୍ଗାଦି ବିଜୟ କ୍ରମମ ଆହ। ସିଦ୍ଧ ସ୍ୱାମୀ ଲେଖିଲେ, ଗୋଟେ ବଡ ସୁନ୍ଦର ଭାଗବତଙ୍କୁ ଆପଣ ଶୃଙ୍ଖଳିତ ଭାବରେ ବୁଝି ବୁଝିକି ଯିବେ। ଜଣେ ଅସୁର କୂଳର ଜାତ ଜଣେ ବାଳକ ଆଜି ଏତେ ବଡ ତିନି ଜଗତକୁ ଅଧିକାର କରିବେ, ଏବଂ ଯେଉଁ ଅଧିକାରକୁ କେହି ଛଡେଇ ପାରୁନାହାନ୍ତି ଭଗବାନ ଆସିକି ଭିକ୍ଷା ମାଗୁଛନ୍ତି, ଏ ଶକ୍ତି କେଉଁଠି ଆସିଲା, ବ୍ରାହ୍ମଣ କୃପା, ଗୁରୁଙ୍କର କୃପା। ଆଜି ଗୁରୁଙ୍କର କୃପାରେ ଏତେ ବଳିଆନ ହେଇଯାଇଛନ୍ତି, ସେଇ ଭଗବାନଙ୍କର ଭକ୍ତର କୃପାରେ ଏତେ ବଳିଆନ ହେଇଯାଇଛନ୍ତି, ଭଗବାନ ଆସିକି ନିଜେ ଛଡେଇ ପାରୁନାହାନ୍ତି, ଆଉ କାହା ଦ୍ୱାରା ଛଡେଇ ପାରୁ, ନିଜେ ଆସିବାକୁ ପଡ଼ିଲା। ବଳିଙ୍କର ଗୁରୁ ଭକ୍ତି କିଛି ଶୁଣିବା। ବଳି ମହାରାଜ ବର୍ତ୍ତମାନ ଯିବେ ସ୍ୱର୍ଗକୁ, କାରଣ ଇନ୍ଦ୍ରଙ୍କୁ ବର୍ତ୍ତମାନ ହଟେଇବେ, ସେ ନିଜେ ସ୍ୱର୍ଗପୁରରେ ବସିବେ। କାହିଁକି ପ୍ରସଙ୍ଗ ଏମିତି ଆସିଛି ନା, ସମୁଦ୍ର ମନ୍ଥନ ପରେ ଗୋଟେ ବିଶାଳ ବଡ ସଂଗ୍ରାମ ହେଇଥିଲା, ତାକୁ ଦୈବାସୁର ସଂଗ୍ରାମ କୁହାଯାଏ। ଦେବତା ଓ ଅସୁର ମାନଙ୍କ ଭିତରେ ସଂଗ୍ରାମ ହେଇଥିଲା। ଦେବତାମାନେ ଯେହେତୁ ଅମୃତ ପାନ କରିଥିଲେ, ସେମାନେ ଏତେ ଶକ୍ତିଶାଳୀ ହେଇଯାଇଥିଲେ, ଅସୁର ମାନଙ୍କୁ କୌଣସି ହୀନ ଦୃଷ୍ଟିରେ ଦେଖିକି ସମସ୍ତଙ୍କୁ ପରାଜିତ କରୁଥିଲା। ବଳି ମହାରାଜଙ୍କୁ ମାରିଯାଇଥିଲେ, ଇନ୍ଦ୍ର ନିଜେ ବଜ୍ର ଚଳେଇ ବଳିଙ୍କୁ ମାରିଦେଇଥିଲେ।
ପରାଜିତ ଶ୍ରୀ ଅଶୁଭିହ୍ୟାପିତ ହିନ୍ଦ୍ରେଣ ରାଜନ ଭୃଗୁବିଷ ଜୀବିତ ସର୍ବାତ୍ମନା ତାନ ଭଜତ ଭୃଗୁନ୍ ବଲି ଶିଷ୍ୟ ମହାତ୍ମାର୍ଥ ନିବେଦନେନ।
ବହୁତ ସୁନ୍ଦର ପ୍ରସଙ୍ଗ। ବଳି ମହାରାଜ ଆଜି ଦୈବାସୁର ସଂଗ୍ରାମରେ ଇନ୍ଦ୍ର ବଜ୍ର ଚଳେଇକି ମାରିଦେଇଛନ୍ତି, ମୃତ୍ୟୁବରଣ ହେଇଯାଇଛି। କିନ୍ତୁ ଗୁରୁ ଏଭଳି ଥିଲେ, ତାଙ୍କର ଗୁରୁ ଶବ୍ଦ ଆଜିକାଲି ବହୁତ ପ୍ରସିଦ୍ଧ ଶବ୍ଦ, ସମସ୍ତେ ଜାଣିଛନ୍ତି। ଗୁରୁ ଅଲଗା, ଟିଚର ଅଲଗା। ଇଂଲିଶରେ ସବଷ୍ଟିଚ୍ୟୁଟ ୱାର୍ଡ ଟିଚର ନୁହେଁ, ସ୍ପିରିଚୁଆଲ ମାଷ୍ଟର ପ୍ରଭୁପାଦ ଲେଖନ୍ତି। ସ୍ପିରିଚୁଆଲ ଯେ ମାଷ୍ଟର, ଆଧ୍ୟାତ୍ମିକ ଗୁରୁ। ଗୁରୁ ଗୋଟିଏ ଶକ୍ତି, ଗୁରୁ ଗୋଟେ ପୋଷ୍ଟ ବୋଲି ଭାବିବେନି। ଆମେ କିଛି ଜାଣିଗଲୁ, ବହୁତ କିଛି ଆମେ ଗୋଟେ ପୋଷ୍ଟ ଗୋଟେ ଆକ୍ୱାର କରୁ, ନା ନା, ଏଟା ଗୋଟେ ଏନର୍ଜି, ଗୁରୁ ଶକ୍ତି। ଏ ଶକ୍ତିଟା କଣ ନା, ଭଗବାନଙ୍କର ଶକ୍ତି। ଭଗବାନ ଗୋଟେ ଯୋଗ୍ୟ ଜୀବକୁ ଦିଅନ୍ତି, କାହିଁକି ଦିଅନ୍ତି ନା, କରୁଣା କରିବା ପାଇଁ। କାରଣ ମୁଁ ତ ସବୁ ଜୀବଙ୍କର ଦୁଃଖକୁ ବୁଲି ବୁଲି ବୁଝିପାରିବିନି, ଏ ଲୋକଟି ଅମାୟିକ ଅଛି, ଏ ଲୋକଟି ସମର୍ପିତ ଅଛି, ଏ ଅନ୍ୟ ଜୀବ ପ୍ରତି କରୁଣା କରିବା ପାଇଁ ଚାହୁଁଛି। ସେଭଳି ଜୀବ ଯେତେବେଳେ ଭଗବାନଙ୍କୁ ଭଜନ କରେ, ଭଗବାନ ସେ ଶକ୍ତିଟାକୁ ସେ ଜୀବ ଦେହରେ ଦିଅନ୍ତି। ସେଟା ଗୋଟେ ଶକ୍ତି, ଯିଏ ଟିଚିଂସ ଦେଲା ସେ ଗୁରୁ ନୁହେଁ, ସେ ଟିଚର। ସେଥିପାଇଁ ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ ଅଛି, ଟିଚର ଶିକ୍ଷକ ଆଉ ଗୁରୁ। ଗୁରୁମାନେ ଭଗବତ ଶକ୍ତିକୁ ଯିଏ ପ୍ରାପ୍ତ ହେଇଥାନ୍ତି, ତାଙ୍କ ନିକଟରେ କୌଣସି ଅବଗୁଣ ଆସିବନି କଦାପି। ଗୁରୁ କେ ପ୍ରଭୁପାଦଙ୍କୁ ପ୍ରଶ୍ନ କରାଗଲା, ବହୁତ ଭଣ୍ଡ ଗୁରୁମାନେ ସଂସାରରେ ଅଛନ୍ତି। ପ୍ରଭୁପାଦ କହିଲେ ନା, ଏ ୱାର୍ଡଟା ଲଗାନି, ଭଣ୍ଡ କେବେ ଗୁରୁ ହେଇପାରିବନି କି ଗୁରୁ କେବେ ଭଣ୍ଡ ହେଇପାରିବ। ଚିଟର ଟିଚର, ଆକ୍ଚୁଆଲି ୱାନ୍ ହୁଜ୍ ଟିଚର ହି ନେଭର୍ ଏ ଚିଟର। ଯେ ଶିକ୍ଷକ ସେ ଠକ ନୁହେଁ, ଆଜି ଠକ ସେ କେବେ ଶିକ୍ଷକ ନୁହେଁ। ଗୁରୁ ଗୋଟେ ଶକ୍ତି, ଭଗବତ ଶକ୍ତି, ସେ ଅବତରଣ କରନ୍ତି। କେମିତି ଅବତରଣ କରିବେ, ଗୋଟେ ଅମାୟିକ ଜୀବର କଲ୍ୟାଣ, ଜଗତର କଲ୍ୟାଣ ଚାହୁଁଥିବା ଜୀବ ନିକଟକୁ ସେ ଯେତେବେଳେ ହରିଙ୍କୁ ଡାକୁଛି, ହରି ତାକୁ ଚୁଜ୍ କରିବେ, ହଁ ଏଇ ବ୍ୟକ୍ତିଟି ପରଫେକ୍ଟ ପର୍ସନ, ତାଙ୍କ ନିକଟକୁ ସେ ଶକ୍ତିଟା ଆସିବ। କିନ୍ତୁ ତାଙ୍କ ନିକଟକୁ ଶକ୍ତି ଆସିଲେ ତାଙ୍କର ନେଚର କଣ ହେଇଯିବ, ଆମେ ଟିଚର ହେଇଗଲେ, ଆମର ଏଜୁକେସନ ହେଇଗଲେ, ଆମେ କଣ କରନ୍ତି, ଆମର ଗର୍ବ ଆସେ, ମୁଁ ଏତେ ବଡ କାମ, ମୁଁ PhD କରିଛି, ମୁଁ ଡକ୍ଟରେଟ୍ କରିଛି। କିନ୍ତୁ ଭଗବାନଙ୍କ ଶକ୍ତି, ଯୋଉ ଗୁରୁ ଶକ୍ତିରେ ତାଙ୍କ ନିକଟକୁ ଚାଲି ଆସିବ, ତାଙ୍କୁ କଣ କରିଦବ, ତୃଣାତ ପିଶୁନି, ତାଙ୍କୁ ହୀନ କରିଦବ। ଇଏ ହଉଛି ସ୍ପିରିଚୁଆଲ ମେଟେରିଆଲ ଡିଫରେନ୍ସ। ସ୍ପିରିଚୁଆଲ ଶକ୍ତିଟା, ଆଧ୍ୟାତ୍ମିକ ଶକ୍ତି ଚାଲି ଆସିଲେ ସଂସାରରେ ସେ ସମସ୍ତଙ୍କୁ ବଡ ଦୃଷ୍ଟିରେ ଦେଖିବ, ନିଜକୁ ହୀନ ଦୃଷ୍ଟିରେ ଦେଖିବ। ଆଇ ଆମ୍ ଦି ଲୋଏଷ୍ଟ ଅଫ୍ ଦି ଲୋ। ଦେଖିଲେ ସାଲବେଗ, ଯାହାଙ୍କ ପାଇଁ ରଥ ଅଟକି ଗଲା, ଯେ ମୁସଲମାନ ଲାଲବେଗର ପୁତ୍ର, ଯାହାଙ୍କର ଭଣତିକୁ ଆଜି ବି ଜଗନ୍ନାଥ ଶୁଣୁଛନ୍ତି। ଗୋଟିଏ ଭଣତି ଆପଣ ଦେଖେଇ ପାରିବେ, ଯେଉଁ ଭଣତି ସେ ଲେଖି ନାହାନ୍ତି, କହେ ସାଲବେଗ ହୀନ ଜାତିରେ ମୁଁ ଜବନ। ଆମ ଜାତି କଥା ଆମେ କି କହୁଛେ କହିଲେ ଦେଖିବା, ଆରେ ଜାତି ବଡ କଥା, ତାଙ୍କ ବାପ ମା ବି କହିଦେଲେ, ମୋ ବାପ ମୋ ମୋଗଲ ପୁଅ, ମା ମୋ ବ୍ରାହ୍ମଣୀ, ଏକୁଳେ ଜନ୍ମିଲି ହିନ୍ଦୁ, ନପିଅ ମୋ ପାଣି। ଦିସ୍ ଇଜ ସ୍ପିରିଚୁଆଲ ଏଜୁକେସନ, ଦିସ୍ ଇଜ ଗୁରୁ, ଦିସ୍ ଇଜ ଗୁରୁ। ଯାହାଙ୍କୁ ଜଗନ୍ନାଥ, ଯାହାଙ୍କ ପାଇଁ ସଂସାର ସମସ୍ତେ ଦେଖୁଛନ୍ତି ରଥ ଅଟକେଇ ଦେଲେ, ସେ କହୁଛନ୍ତି ମୋ ବାପା ହଉଛି ଜଣେ ମୁସଲମାନ, ମୋ ମା ହଉଛି ଜଣେ ବ୍ରାହ୍ମଣୀ, ମୁଁ ଏଭଳିଆ କୂଳରେ ଜନ୍ମ ହେଇଛି, ହିନ୍ଦୁ ଲୋକମାନେ ମୋ ପାଣି ପିନାନ୍ତି। ଆଉ ମୋତେ ଭଗବାନ କଣ, ମୁଁ କୋଉ ବଡ଼ ଲୋକ, ମୁଁ ଛୋଟ ଲୋକ। ଏ ଗୁରୁ ଶକ୍ତିରେ ଆସିଲେ ଗୋଟେ ଜୀବ ଅନ୍ତରରେ ଏଇ ଭାବନାଟା ଆସିବ। ସେଇ ଗୁରୁମାନେ ଯୋଉ ଶକ୍ତି ରଖିଥାନ୍ତି, ଭଗବାନଙ୍କ ଶକ୍ତି, ତାଦ୍ୱାରା ଜୀବର କଲ୍ୟାଣ କରନ୍ତି। ଏ ଶୁକ୍ରାଚାର୍ଯ୍ୟ ଅସୁର ମାନଙ୍କର ଗୁରୁ ବଳି ମହାରାଜ ଯେତେବେଳେ ମାରି ଦିଆଯାଇଛି, ପରାଜିତ ସ୍ତ୍ରୀ ଐଶ୍ୱର୍ଯ୍ୟ ଚାଲିଗଲା, ୟଶୁଭି ପ୍ରାଣ ବି ଚାଲିଯାଇଛି, ହ୍ୟାପିତ ପରାଜିତ ପରାଜିତ ହେଇଯାଇଛି, ତ୍ୟାଗ କର ପ୍ରାଣକୁ ତ୍ୟାଗ କରିଦେଇଛନ୍ତି, ଇନ୍ଦ୍ର ବଜ୍ର ଚଲେଇକି ମାରିଦେଲେ। ହିନ୍ଦ୍ରେଣ ରାଜନ ଭୃଗୁବି ସଜୀବିତ, ଭୃଗୁ ସଞ୍ଜୀବନୀ ବିଦ୍ୟା ମନ୍ତ୍ର, ମୃତ୍ୟୁ ସଞ୍ଜୀବନୀ ବିଦ୍ୟା, ଏଇଟା କିଏ ଜାଣିଛନ୍ତି? ଶୁକ୍ରାଚାର୍ଯ୍ୟ ଭଗବାନ ଭଗବତ ଗୀତାରେ କହିଛନ୍ତି ସେ କଥା, କବି ନାମ ଉସିନା କବି, ଏ ସଂସାର ଯେତେ ବିଦ୍ୱାନ ଅଛନ୍ତି ମୁଁ ହେଉଛି ଉସିନା, ଉସିନାଙ୍କର ପୁତ୍ର ଶୁକ୍ରାଚାର୍ଯ୍ୟ ଉସିନା, ବହୁ ବଡ ବିଦ୍ୱାନ, ସେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଜାଣିଥିଲେ, ବଞ୍ଚେଇ ଦେବେ। ଆପଣ ଚିନ୍ତା କରନ୍ତୁ, ଆମକୁ ଡକ୍ଟର ବଞ୍ଚାଉନି, ଯଦି ଡକ୍ଟର ବଞ୍ଚେଇବାର ଶକ୍ତି ଥାନ୍ତା ତାହେଲେ ଡକ୍ଟର ନିଜେ ବଞ୍ଚିଥାନ୍ତେ, ତାକୁ ରୋଗ ହୁଅନ୍ତାନି, ମେଡିସିନ ବି ଆମକୁ ବଞ୍ଚାଉନି, ଜୀବନ କେହି ଦେଇପାରିବେନି, ଜୀବନ କେହି ଦେଇପାରିବେନି ଆମକୁ, ସେ କିଛି ପାର୍ଟଲି ହେଲ୍ପ କରୁଛନ୍ତି, କିଛି ସମୟ ଆମର କର୍ମଫଳ ଯୋଉ ଭୋଗିବାର ଅଛି ମେଡିସିନ ଖାଇବା ଦ୍ୱାରା କିଛି ରିଲିଫ ହେଇଗଲେ, କିନ୍ତୁ ମେଡିସିନ ଆମକୁ ରିଲିଫ ଖେଳିଲା ତା ନୁହେଁ, ତାଙ୍କ ଦ୍ୱାରା ଭଗବାନ ସେ ଔଷଧ ମାଧ୍ୟମରେ ତାର ବୁଦ୍ଧି ଦ୍ୱାରା ଆମର କର୍ମଫଳ କ୍ଷୟ ହେବାର ଅଛି ସେ ସମୟରେ ମେଡିସିନଟା କାମ କରିବେ, ସେଭଳି ଡକ୍ଟର ପାଖରେ ଆପଣ ପହଞ୍ଚିବେ, ତା ପୂର୍ବରୁ କାମ କରିବେ। କିନ୍ତୁ ଯେଉଁ ବଳି ମହାରାଜକୁ ପ୍ରାଣ ଦେଇଦେଲେ ଶୁକ୍ରାଚାର୍ଯ୍ୟ, ସର୍ବାତ୍ମନା ତାନ ଅଭଜତ ତାନ ଅଭଜତ ଭୃଗୁନ ବୋଲି, ଚିନ୍ତା କଲେ ବଳି ମହାରାଜ, ମତେ ଯିଏ ପ୍ରାଣ ଦେଇପାରିଲେ, ଯେଉଁ ଇନ୍ଦ୍ର ମତେ ମାରିଛନ୍ତି, ମୁଁ ସେ ସ୍ୱର୍ଗକୁ ଜୟ କରିବି, ମୁଁ ନିଜେ ଜୟ କରିବିନି, ମୋ ଗୁରୁଙ୍କର ଆଶ୍ରୟ ନେବି, ଶିଷ୍ୟ ମହାତ୍ମାର୍ଥ ନିବେଦନ, ଶିଷ୍ୟ ବଳି ମହାରାଜ ଆଜି ସବୁକିଛି ଅର୍ପଣ କରିବେ, ଅର୍ଥ ସହ ନତୁ ଶୁଷ୍କ ଭକ୍ତି, ବୀର ରାଘବାଚାର୍ଯ୍ୟ ଲେଖିଲେ ଶୁଷ୍କ ଭକ୍ତି କରୁନଥିଲେ, ସମ୍ପୂର୍ଣ୍ଣ ଅସୁର ସମାଜର ଯେତେ ଐଶ୍ୱର୍ଯ୍ୟ ଥିଲା ସବୁ ଦେଇଦେଲେ, କହିଲେ ଗୁରୁଦେବ ଏଇ ସର୍ବସ୍ୱ ଆପଣଙ୍କର, ଆଉ ମୁଁ ବି ଆପଣଙ୍କର। ଯେତେବେଳେ ତାଙ୍କର ସମର୍ପଣ ହେଇଗଲେ, କାରଣ ଜୀବିତ କରିଦେଇଛନ୍ତି ନା, ତାଙ୍କୁ ବଞ୍ଚେଇ ଦେଇଛନ୍ତି ନା, ଆଖି ଆଗରେ ଦେଖିଛନ୍ତି ମୋର ମୃତ୍ୟୁବରଣ ହେଇଥିଲା, ଅସୁରମାନେ ସମସ୍ତେ କହିଲେ ବଳି ଆପଣଙ୍କର ମୃତ୍ୟୁ ହେଇଥିଲା, ଶୁକ୍ରାଚାର୍ଯ୍ୟ ଆପଣଙ୍କୁ ବଞ୍ଚେଇ ଦେଇଛନ୍ତି, ବଳିଙ୍କର ଭକ୍ତି ଗୁରୁଙ୍କ ପ୍ରତି ବଢ଼ିଗଲି, ସର୍ବସ୍ୱ ସର୍ବାତ୍ମନଃ ସର୍ବାତ୍ମନଃ ତ୍ରୟେଣଃ, ଚକ୍ରତ୍ପାଦ ଲେଖିଲେ, ବୀରରାଘବାଚାର୍ଯ୍ୟ ଲେଖିଲେ, କାୟିକ ବାଚିକ ମାନସିକ ତିନି ପ୍ରକାର ସେବାର ଲାଗିଗଲି, ଗୁରୁଙ୍କୁ ମୁଁ ପ୍ରସନ୍ନ କରିବି, ଯେଉଁ ଇନ୍ଦ୍ର ମତେ ମାରିଛନ୍ତି ମୁଁ ସେଇ ଇନ୍ଦ୍ରପୁରକୁ ଅଧିକାର କରିବି। ମୁଁ କଥା ଆକାରେ କିଛି କିଛି ଶ୍ଳୋକ କହିକି ଯିବି, ନହେଲେ ସରିବନି। ଭୃଗୁଙ୍କୁ ଏଭଳି ସେବା କଲେ ଭୃଗୁ ଶ୍ରେଷ୍ଠ ଶୁକ୍ରାଚାର୍ଯ୍ୟଙ୍କୁ, ଶୁକ୍ରାଚାର୍ଯ୍ୟ ତାଙ୍କ ପାଇଁ ଗୋଟେ ଯଜ୍ଞ କଲେ, ସେ ଯଜ୍ଞର ନାମ ବିଶ୍ୱଜିତ ଯଜ୍ଞ, ବିଶ୍ୱକୁ ଜୟ କରିବେ, ତମ ବ୍ରାହ୍ମଣ ଭୃଗବ ପ୍ରିୟମାଣ ଅଜାଜୟନ ବିଶ୍ୱଜିତା ତ୍ରିଣଙ୍କ, ସ୍ୱର୍ଗକୁ ତ୍ରିଣଙ୍କକୁ ଜୟ କରିବା ପାଇଁ ଗୋଟେ ବିଶ୍ୱଜିତ ନାମକ ଯଜ୍ଞ କଲେ। କାହିଁକି ଏହି ପ୍ରକୃତରେ ଶିବଜୀ ପଦ୍ମପୁରାଣରେ କହୁଛନ୍ତି ସତୀଙ୍କୁ, ସତୀ ଏ ସଂସାରରେ ଗୁରୁ ବହୁତ ଦୁର୍ଲଭ, ଗୁରବ ବହବାସନ୍ତି ବହବାସନ୍ତି, ବହୁତ ଗୁରୁ ଅଛନ୍ତି, ଶିଷ୍ୟ ବିତ ଅପହାରକା, ଶିଷ୍ୟର ଧନକୁ ନେବା ପାଇଁ ବହୁତ ଗୁରୁ ସଂସାରରେ ଅଛନ୍ତି, କିନ୍ତୁ ହେ ଦେବୀ ସତୀଙ୍କୁ କହୁଛନ୍ତି, ହେ ଦେବୀ ଦୁର୍ଲଭ ସଦ୍ଗୁରୁ ଦେବୀ ଶିଷ୍ୟ ତାପହାର, ଶିଷ୍ୟ ଯୋଉ ଜୀବ ଯୋଉ ସଂସାରରେ କଷ୍ଟ ପାଉଛି, ତିନି ତାପରେ ତାପିତ ହଉଛି, ଶିଷ୍ୟର ତାପକୁ ହରଣ କରିବା ଗୁରୁ ହଉଛନ୍ତି ଦୁର୍ଲଭ, କିନ୍ତୁ ଶୁକ୍ରାଚାର୍ଯ୍ୟ ଏକ୍ସପର୍ଟ, ପ୍ରାଣ ଦେଇଦେଲେ, ବର୍ତ୍ତମାନ ବିଶ୍ୱଜିତ ନାମକ ଯଜ୍ଞ କରୁଛନ୍ତି, ଯେଉଁ ଯଜ୍ଞରେ ସେ ଯଜ୍ଞରୁ ସବୁ ଦ୍ରବ୍ୟ ବାହାରୁଛି, ସେ ଯଜ୍ଞରୁ ଯୋଉ ଦ୍ରବ୍ୟ ଗୁଡିକ ବାହାରୁଛି, ମୋ କଥା ଆକାରେ ଆପଣଙ୍କୁ କହିଦେଉଛି, ବିଶ୍ୱଜିତ ଯଜ୍ଞରୁ ବଳି ମହାରାଜ ଯେତେବେଳେ ଶୁକ୍ରାଚାର୍ଯ୍ୟ ଯେତେବେଳେ ଆହୁତି ଦେଉଛନ୍ତି, ଗୋଟିଏ ରଥ ବାହାରିଲେ, ସେ ରଥରେ ସମ୍ପୂର୍ଣ୍ଣ ସୁନ୍ଦର ସୁବସ୍ତ୍ର କଭରିଂ ହେଇଛି, ଢାଙ୍କି ହେଇଛି, ଦିବ୍ୟ ଅସ୍ତ୍ର, ଇନ୍ଦ୍ରଙ୍କ ଭଳି ଅଶ୍ୱ ସବୁ ବାହାରିଲା ଯଜ୍ଞ। ଆପଣ କେହି କାଳ୍ପନିକ ବୋଲି ମନେ କରିପାରିବେ ଯେ କଣ ଗୋଟେ ଯଜ୍ଞ କରିଦେଲେ ତାଥିରୁ ଅଶ୍ୱ ବାହାରିବ। ଆପଣ ଯାନ୍ତ୍ରିକ ଶକ୍ତିକୁ ଯେତିକି ବିଶ୍ୱାସ କରୁଛନ୍ତି, ଇଣ୍ଟରନେଟ୍ ମୋବାଇଲ ଯାନ୍ତ୍ରିକ ଶକ୍ତିରେ ଯେତିକି ବଳ ଅଛି, ଏଇଟା ଗୋଟେ 1% ନୁହେଁ, 1% ବି ନୁହେଁ ମନ୍ତ୍ର ଶକ୍ତି ଆଗରେ। ମନ୍ତ୍ରର ବହୁତ ଶକ୍ତି, ପୁଣି ଭଗବତ ଭଗବାନଙ୍କର ନାମରେ ଭଗବାନଙ୍କର ମହାମନ୍ତ୍ରର ବହୁତ ବଡ ଶକ୍ତି, କହି କେମିତି ଗୋଟେ ବଡ ଶକ୍ତି। ତେଣୁ ଆପଣ ଯେଉଁ ଜିନିଷ ଗୁଡିକ ଦେଖୁଛନ୍ତି ଯାନ୍ତ୍ରିକ ଶକ୍ତି, ସେଟା ଜଡ଼, ଗୋଟେ ଲୋକର ସ୍ୱଭାବକୁ ପରିବର୍ତ୍ତନ କରିପାରିବେନି, ଗୋଟେ ଲୋକର ଲାଇଫ ଷ୍ଟାଇଲକୁ ଚେଞ୍ଜ କରିପାରିବେନି, କିନ୍ତୁ ମନ୍ତ୍ରର ଗୋଟେ ଏଭଳି ଶକ୍ତି ଅଛି। ମନ୍ତ୍ର କଣ କରିବ, ଠିକ ଅଛି, ମନ୍ତ୍ରର କଣ ଶକ୍ତି ଅଛି ନା, ମନ୍ତ୍ର ଗୋଟେ ଜୀବର ଜୀବନକୁ ପରିବର୍ତ୍ତନ କରିଦେବ, ଯନ୍ତ୍ରଣାଟା କରିପାରିବେନି। ଦେଖନ୍ତୁ ଆମକୁ କେତେ ପ୍ରକାର ସପୋର୍ଟ ବର୍ତ୍ତମାନ ସାଇଣ୍ଟିଷ୍ଟ ମାନେ ଦେଇଛନ୍ତି ଆମ ଲାଇଫ ଷ୍ଟାଇଲକୁ ଇଜି କରିବା ପାଇଁ, ଟାଇମକୁ ସେଭ୍ କରିବା ପାଇଁ ଭାରି ପଡ଼ିଲା କଣ, ଗ୍ରାଇଣ୍ଡର, ୱାସିଂ ମେସିନ। କିନ୍ତୁ ମନୁଷ୍ୟର ଲାଇଫ ଷ୍ଟାଇଲ ଚେଞ୍ଜ ହେଇଛି, ମନୁଷ୍ୟର ମାନବିକତା ବଢ଼ୁଛି କି, ଯନ୍ତ୍ର ଆମକୁ ଶାରୀରିକ ସୁବିଧା ଦେଲା ପରେ ବି ଆମର ଜୀବନ ମାନବିକତା ବଢ଼ୁନି, ଆମର ଲାଇଫ ଷ୍ଟାଇଲଟା ଆମେ ଚେଞ୍ଜ ହେଇଯାଇଛି, ଯାହା କୁହନ୍ତି ଆରିଷ୍ଟୋକ୍ରାଟ ଲାଇଫ ଆମେ କହୁଛେ, ଇଜି ଲାଇଫ। କିନ୍ତୁ ଆମର ବାସ୍ତବିକ ମାନବିକତାଟା କମୁଛି, ହ୍ୟୁମିନିଟି ଯାହା କୁହାଯାଏ, ହ୍ୟୁମିନିଟି ଏଗୁଡ଼ା ସବୁ କମି କମିକା ଯାଉଛି, ହ୍ୟୁମାନିଟି କମି କମିକା ଯାଉଛି। କିନ୍ତୁ ମନ୍ତ୍ର ଶକ୍ତି ଅଲଗା, ମନ୍ତ୍ର ଶକ୍ତି କଣ କରେ, ମନୁଷ୍ୟକୁ ମନୁଷ୍ୟ କରିଦିଏ ଭଗବାନ। ମନ୍ତ୍ର ଶକ୍ତି ଏଭଳି ଶକ୍ତି, ଭଗବାନଙ୍କୁ ଆରାଧନା କଲେ ସେ ଶକ୍ତି ଦ୍ୱାରା ଜୀବର ଗୋଟେ ସ୍ୱଭାବ ପରିବର୍ତ୍ତନ ହେଇଯାଏ। ତାର ପ୍ରମାଣ ଆପଣ ଦେଖନ୍ତୁ, ଯେଉଁ ଛୋଟିଆ ପ୍ରମାଣ ଦଉ ଯାକୁ ଆପଣ ସମସ୍ତେ ମାନେ ଜାଣନ୍ତି, ଯେଉଁ ଦସ୍ୟୁ ରତ୍ନାକର ପଶୁମାନଙ୍କୁ ମାରୁଥିଲା, ଆଉ ପଶୁମାନେ ମାନଙ୍କୁ ମାରିବା ତାର ଡ୍ୟୁଟି ବୋଲି ନାରଦ ମୁନିଙ୍କ ଆଗରେ ଡିମାଣ୍ଡ କରୁଥିଲା, କିନ୍ତୁ ନାରଦ ମୁନି କେବଳ ମନ୍ତ୍ର ଶକ୍ତିରେ ତାଙ୍କର ଲାଇଫ ଷ୍ଟାଇଲକୁ ଚେଞ୍ଜ କଲେନି, ତାଙ୍କୁ ଜଣେ ଜଗତର ମାନେ ପ୍ରଭୁଙ୍କ ଭଳି ପଦବୀ ଦେଇଦେଲେ ବାଲ୍ମୀକି। ରାମାୟଣ ରଚନା ହେବା ପୂର୍ବରୁ, ରାମଜୀ ଲୀଳା କରିବା ପୂର୍ବରୁ ସେ ରାମାୟଣ ରଚନା କରିଦେଲେ, ଇଏ ହେଲା ମନ୍ତ୍ର ଶକ୍ତି। ଆଉ ଯିଏ ପ୍ରଥମ ଆରମ୍ଭରେ ରାମ ଶବ୍ଦ ବି ଉଚ୍ଚାରଣ କରିପାରୁନଥିଲେ, ନାରଦ ମୁନି କହିଲେ ତୁ ବହୁତ ପାପ କରିଛୁ, ତୁ ରାମ ଶବ୍ଦ କହ ତ ଜୀବନ ପରିବର୍ତ୍ତନ ହେଇଯିବ, କହିଲା ମୁଁ ରାମ ରାମ ପାଟରେ ପଶିଲାନି, କହିଲା ତୁ ମରା କହ, ମରା ଜପ କରିକି ମନ୍ତ୍ର ଶକ୍ତିରେ କହିବେ, ସିଏ କେବେ ହେଇଥିଲା କିଏ କଣ ଦେଖିଛି ନା କଣ, କେହି ଦେଖିନାହାନ୍ତି ମନ୍ତ୍ର ଶକ୍ତି। ଏଇ ଇସ୍କନ ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣ କନସିୟସନେସ୍, ଏଇ ମନ୍ତ୍ର ଶକ୍ତି ଆମେ ଦେଖିଛୁ, ଏଇ ବିଦେଶୀ ମାନଙ୍କୁ ଯୋଉ ଗୋରା ସାହେବ ମାନଙ୍କୁ ଦେଖୁଛନ୍ତି ନା ଆପଣ, ଅଜା ମିଳି କେଉଁଠି ଶୁଣିଥିବେ ଭାଗବତରେ, ଇଏ 100 times ମୋର ଡେଞ୍ଜର ଦିଆନ ଅଜା ମିଳ, ଇଏ ଅଜା ମିଳ ଠାରୁ 100 ଗୁଣ ବିପଦ ଲୋକ ଆଜ୍ଞା, ତାଠୁ ବେଶୀ ପାପ କରୁଛନ୍ତି ମାନେ, ଏମାନଙ୍କୁ ଦେଖୁଛନ୍ତି ନା ଆଜି, ଭୋଗ ଲଗେଇ ପ୍ରସାଦ ପାଇବେ, ଲଣ୍ଡା ହେବେ, ତିଲକ ଲଗେଇବେ, ଧୋତି ଗୋଟେ ଯିବ, ତାଙ୍କୁ ଯୋଉ ସ୍ତରରୁ ଏଠିକି ଅଣାଯାଇଛି, ଗୋଟେ ଭାରତୀୟ ଲୋକ ଆଜି ସବୁକିଛି ବେଦବେଦାନ୍ତକୁ ଜାଣିକି ସେ ଲାଇଫ ଷ୍ଟାଇଲକୁ ଆସିପାରୁନି। ଭାରତୀୟ ଲୋକଙ୍କୁ କହିଲେ ବି ଆଜ୍ଞା ଆମିଷ ଛାଡ଼ ଯୋଉଟା ପାପ ବୋଲି, ସେ କହିଲେ ଭିଟାମିନ ଅଛି, ଡାକ୍ତର କହିଛି ନ ଖାଇଲେ ହବନି, ତାପରେ ଯୁକ୍ତି କରିବ ସେ ପୁରାଣରେ ଅଛି ସେ ଆମିଷ ଲାଗେ, ସେ ପୁରାଣରେ ଅଛି ସେ ଆତାହା ଲାଗେ, କିନ୍ତୁ ମନ୍ତ୍ର ଶକ୍ତିରେ ଏତେ ବଡ ଶକ୍ତି। ଆଜି ଯୋଉ ଯଜ୍ଞ କରୁଛନ୍ତି, ଯଜ୍ଞରୁ ସବୁ ବାହାରୁଛି, ସବୁ ଦିବ୍ୟ ଧନୁଶ୍ଚ ଦିବ୍ୟ ପୁରାଟ, ଦିବ୍ୟ ଧନୁ ସବୁ ସ୍ୱର୍ଣ୍ଣରେ, ଅକ୍ଷୟ ତୋରଣ, ତୋରଣ ଯୋଉଟା ଯୋଉ ରୁହେ ତୀର, ସବୁ ଯଜ୍ଞରୁ ବାହାରୁଛି। କିନ୍ତୁ ପ୍ରହ୍ଲାଦ ମହାରାଜ ଯେତେ ବିନୟୀ ଥିଲେ, ଏ ଧ୍ରୁବ ବଳି ମହାରାଜ ଯେତେ ବିନୟୀ ଥିଲେ, ପିତା ମହସ୍ତସ୍ୟ ଦଦୌଚ ମାଲମ ଅମ୍ଳାନ पुष्पम जलजम च शुक्रम। प्रहलाद महाराज को प्रणाम कले, यज्ञ सब वस्तु बाहर लानी बर्तमान स्वर्ग को जय करिए बोली प्रहलाद को प्रणाम कला बेले प्रहलाद महाराज कौन कले ना पिता महस्तस्य ददौ च मालम, बेकरु माला काढ़ प्रहलाद को देदे, ए प्रहलाद बोली को देदे। आपण मान को प्रश्न कर पारती प्रहलाद एत बड़ भक्त से युद्ध करने के अनुमति दौरान भक्त कभी युद्ध प्रिय नुहे, भक्त शांति प्रिय, भक्त युद्ध करे ना, किंतु संसार रे शांति प्रतिष्ठा पाई भगवान भक्त को अस्त्र रूप से व्यवहार करन। देखो संसार रे दुई जन श्रेष्ठ भक्त दास्य आउ सख्य रे रामायण रे बड़ वीर हेले हनुमान, महाभारत रे बड़ वीर हेले अर्जुन, दुई जन एक तो अनन्य भक्त जो हाथ रे माळी धरिथिले से हाथ रे अस्त्र उठेले। प्रभुपाद को प्रश्न करते विदेशी लोक मैंने आज्ञा आप जो हरे कृष्ण जो माला धरू जदि आम आमेरिका देश में जो युद्ध हुए समस्ती को मिलिटारी ट्रेनिंग क्योंटा से रशिया ना क्यों कंट्री अच्छी सब मिलिटारी ट्रेनिंग पर ही आपइंटमेंट दिया सब अफिस कि युद्ध करें। प्रभुपाद कह ना ना भक्त भीर नुहे, भक्तर गोटे भक्तर गोटे गुण से वीर, किंतु तुम्हें युद्ध करुच अननेसेसरी फाइटिंग कर जीव मान को मार भक्त भगवान फाइटिंग कर आवश्यक है। भक्तर भी शक्ति अच्छी देखुना हनुमान देखले अर्जुन देखले भगवान नेतृत्व में फाइटिंग करूँ कौन नेता नेतृत्व में फाइटिंग करना भगवान फाइटिंग करते कहीं संसार रे पापी मान परित्राणाय साधु नाम विनाशाय दुष्कृत। तेना प्रहलाद महाराज कमी अनुमति देले ना प्रहलाद महाराज वैष्णव कि गोटे पारंपरिक शत्रु रही गोटे कौन कह जाए जिद्दी रे स्वर्गटा आम अधिकार करवा स्वर्गटा आम अधिकार आसला एमती कष्ट दवा क्या ना बड़ी जो जय कले क्या मारि ना क्या मारि ना बड़ी महाराज जो स्वर्ग इंद्र है समस्ते आनंद दे ब्राह्मण मान बे पसंद करुले बड़ी एत सुंदर शासन करुले कि गोटे कंपिटन अच्छे पारंपरिक शत्रु कह जाए देवता असुर मान भितर आम राजा हवा युद्ध बहुत नियम रही जमी महाभारत युद्ध होते न्याय युद्ध कर महाभारत पूर्व युद्ध नियम गुड़ पिता भीष्म निजे या शख बाजिला मान आरंभ शंख बाजिले युद्ध आरंभ हम शंख जो संध्या समय शंख बाज युद्ध शेष हम कि शत्रुता रखिपर गोटे जगार स्वयं गोटे जगार भोजन कि शख बाजि गला धर्म अलग युद्ध मान नुहे केवल निरीह प्राणी मान नष्ट मार नुहे। बड़ी महाराज पिता महतस्य ददौ च माला बड़ी महाराज को प्रहलाद महाराज देदेले माला बापा तू जा स्वर्ग को जय कर आ शुक्र जलजम जल रु जी जात हुए शंख शुक्राचार्य गोटे शंख दे कह बड़ी शंख टी नहीं जाओ ये शंख तुम कार्य लगे वर्तमान बड़ी महाराज जाते कितने सुंदर लगुच आज से बड़ी बड़े नुहत अथ आरूढ़ रथम दिव्यम भृगुदत महारथ सुस्रथ सन्नाहम धन्यु खड़गी धृत सब अस्त्र शस्त्र सज्जित होगी गुरु को प्रणाम करी वैष्णव को प्रणाम करी प्रहलाद को प्रणाम कर गर्व भाव ना मुझे स्वर्गपुर को जय करी इंद्र पदवी को नेबी जा केते सुंदर लगुचंती भक्त प्रकृत रे जो मनीष आशीर्वाद प्राप्त हुए आप देखते ए परंपरा सब चली गाड़ी आजिकल फालतू जिन सब लिखा आगु आम देखी छोट पिला बेले अच्छे केतरा गाड़ी रे बाहर लोक गाड़ी रे भी लिखते पिता माता आशीर्वाद किए लिखे माँ तारिणी भरोसा किए लिखे जय जगन्नाथ से जानती आम सुख रही गले गाड़ी एक्सीडेंट रु बचा गले हायर किसी स्टेरिंग अच्छी ब्रेक अच्छी ଡ୍ରାଇଭିଂ ଶିଖିଛନ୍ତି, ପୁଣି ବି ମା ତାରିଣୀ ଭରସା। କାହିଁକି ଆକ୍ସିଡେଣ୍ଟ ମିନ୍ସ ଆକ୍ସିଡେଣ୍ଟ ଆକ୍ସିଡେଣ୍ଟ ହେଇପାରେ, ମେଟେରିଆଲ ୱାର୍ଲ୍ଡରେ ସେଭଳି ଯେକୌଣସି ସମୟରେ ବିପଦ ଆସିପାରେ। ଲେଖାଯାଉଛି ନା ଏଇଟା ଆକ୍ସିଡେଣ୍ଟ ପ୍ରୋନ, ଆକ୍ସିଡେଣ୍ଟ ଜୋନ୍, ଏମିତି ଲେଖାଯାଉନି। ମେଟେରିଆଲ ୱାର୍ଲ୍ଡର ଲାଇଫରେ ଯେକୌଣସି ସମୟରେ ଆକ୍ସିଡେଣ୍ଟ ଆସିପାରେ। ଏଇ ଆକ୍ସିଡେଣ୍ଟରୁ ବଞ୍ଚିବାକୁ ହେଲେ ଆମକୁ ଗୋଟେ ହାୟର ମର୍ସି ଆବଶ୍ୟକ, ପିତା ମାତା ସବୁ ଲୋକଙ୍କର କୃପାଟା ଆବଶ୍ୟକ। ସମସ୍ତେ ଆମକୁ ଯେତେବେଳେ ଭଲ ଦୃଷ୍ଟିରେ ଦେଖିବେ, ସମସ୍ତେ ଆମକୁ ଆଶୀର୍ବାଦ କରିବେ, ସେ ଆଶୀର୍ବାଦ ବଳରେ ଆମ ଜୀବନ କ୍ଷେତ୍ରରେ ଯେଉଁ ବିପଦ ଗୁଡ଼ିକ ଆସୁଛି ଏଥିରୁ ଆମେ ଅତିକ୍ରମ କରିପାରିବା। ବଳି ମହାରାଜ ଏଇଟାକୁ ଜାଣନ୍ତି, ସେଥିପାଇଁ ଗୁରୁଙ୍କର ଆଶୀର୍ବାଦ ନେଲେ ବ୍ରାହ୍ମଣ ମାନେ ସବୁ ସୁସ୍ଥାନ କରୁଛନ୍ତି, ବ୍ରାହ୍ମଣ ମାନଙ୍କୁ ଆଶୀର୍ବାଦ ମାଗିଲେ। ଯେଭଳି ଗୋଟିଏ ଉଦାହରଣ ଆପଣ ନିଅନ୍ତୁ, ଗୋଟିଏ ଧନ ଧନ ଲୋଭୀ ଲୋକ, ସେ ବହୁତ ବଡ଼ ଅଫିସର ହେଇଥିବ, କିନ୍ତୁ ତାର ପାଖକୁ ଯଦି କିଏ ଗୋଟେ ଛୋଟ ଗରିବ ଲୋକ ପେପର ନେବା ପାଇଁ ପେପର ନେଇକି ଯିବ, ଆଜ୍ଞା ମୁଁ ଟିକେ ଲୋନ 5000 ଟଙ୍କାର ଲୋନ କରିଦିଅନ୍ତୁ, ଲୋନ ସାଙ୍କସନ କରୁଥିବା ଅଫିସର ଦରମା ହେଉଛି 100,000 ଟଙ୍କା, କିନ୍ତୁ ସେ 5000 ଟଙ୍କା ସାଙ୍କସନ କରିବା ପାଇଁ 50 ଟଙ୍କା ଦେବୁ ନା? କାହିଁକି ନା ତାର ଧନ ବଢ଼ିବା ଦରକାର, ସେ କୃପଣ। ଆମର ଏଇ ଭକ୍ତି ପଥ ସେଭଳି, ଆମର ସବୁବେଳେ ଆଂଶିୟସ ହେବା ଦରକାର, ମୋତେ ସମସ୍ତେ ଆଶୀର୍ବାଦ କରନ୍ତୁ, ସମସ୍ତେ ମୋତେ ଭଲ ଦୃଷ୍ଟିରେ ଦେଖନ୍ତୁ, କେହି ମୋ ଉପରେ ଅସନ୍ତୁଷ୍ଟ ନ ହୁଅନ୍ତୁ। ଏହି ଯିବାର ଗୋଟେ ବହୁତ ବଡ ସାଧନ, କାହା କେହି ମୋ ଦ୍ୱାରା କଷ୍ଟ ନ ପାଆନ୍ତୁ, ସମସ୍ତେ ମୋତେ ଆଶୀର୍ବାଦ। ପ୍ରହ୍ଲାଦ ମହାରାଜ ଏଇ ଟ୍ରିକ୍କୁ ଜାଣିଥିଲେ, ବ୍ରାହ୍ମଣ ମାନେ ତାଙ୍କ ପାଇଁ ସୁସ୍ଥାନ କରୁଛନ୍ତି, ଗୁରୁଙ୍କ ନିକଟରୁ ଆଶୀର୍ବାଦ ଆଣୁଛନ୍ତି, ବ୍ରାହ୍ମଣ ମାନଙ୍କୁ ସୁସ୍ଥ ଏନେ କଲେ, ବଳି ବିଜୟ ଭବ, ବଳି ତୁମେ ଯାଅ ବିଜୟ କର, ଆଶୀର୍ବାଦ ନେଇକି ଆସୁଛନ୍ତି। ଗୁରୁ ବି ଆଶୀର୍ବାଦ ଦେଲେ, ଦୁଇ ଗୁରୁ, ବଳିଙ୍କର ଦୁଇ ଜଣ ଗୁରୁ, ଗୋଟିଏ କୁଳ ପରମ୍ପରାର ଗୁରୁ ହେଲେ ଶୁକ୍ରାଚାର୍ଯ୍ୟ ଅସୁରମାନଙ୍କର ଗୁରୁ, ଆଉ ପାରମାର୍ଥିକ ଗୁରୁ ହେଲେ କିଏ? ପ୍ରହ୍ଲାଦ। ପ୍ରହ୍ଲାଦଙ୍କ ନିକଟରୁ ଭକ୍ତି ଶିଖିଛନ୍ତି ସେ। ସେ ବୈଷ୍ଣବ ସବୁବେଳେ ପ୍ରାର୍ଥନା କରିବ ଯେ ପ୍ରଭୁ ସମସ୍ତେ ମୋତେ କୃପା କରନ୍ତୁ, ମୁଁ ଟିକେ ଭକ୍ତି ରାସ୍ତାରେ ଅଗ୍ରଗତି କରିବି। ଆମି ତ ଦୁର୍ଭାଗତି ବୈଷ୍ଣବ ନାଚିନି,
ଆମି ତ ଦୁର୍ଭାଗତି ବୈଷ୍ଣବ ନାଚିନି,
ମୋରେ କୃପା କରିବେ ନା ବୈଷ୍ଣବ ଆପ, ବ୍ରାହ୍ମଣ ସକଲ କୃପା କର ମୋର ପ୍ରତି,
ବ୍ରାହ୍ମଣ ସକଲ କୃପା କର ମୋର ପ୍ରତି,
ବୈଷ୍ଣବ ଚରଣେ ମୋର ଦେହ ଦୃଢ଼,
ଏଇଟା ଆପଣ ଭାବୁ କଣ ବୈଷ୍ଣବଙ୍କର ଚରଣ ବୈଷ୍ଣବ ଜଳ, ଇଏ ହଉଛି ବେଦର ପ୍ରୋସେସ। ଆଜିକାଲି ମା ମାନେ ଜାଣନ୍ତିନି କି ଭାଇ ମାନେ ଜାଣନ୍ତିନି, ପୁରୁଣା କାଳରେ ଦେଖିବ ଘରକୁ ନନା ଆସିଲେ ତାର ପାଦକୁ ବୋଡ଼େଇକି ଜଳ ନେବେ, ବ୍ରାହ୍ମଣ ବ୍ରାହ୍ମଣ ବେଦ ପଢୁଛି, ଭଗବାନଙ୍କୁ ସେବା କରୁଛି, ତା ନିକଟରେ ମୁଁ ଆଶୀର୍ବାଦ ନେଲି ମୋ ପିଲା ଛୁଆମାନେ ଭଲ ରହିବେ, ନନାଙ୍କୁ ପାଦକୁ ଧୋଇଦେବେ, ତାଙ୍କ ଜଳକୁ ଆଣି ପିଲା ଛୁଆ ସବୁ ପାଇବେ, ଛିଞ୍ଚିବେ, ଖାଇବାକୁ ଦେବେ, ବ୍ରାହ୍ମଣ ଖୁସି ହେଲେ। ସଂସାର ଚାଲିବା ପାଇଁ ଯେଭଳି ଆଶୀର୍ବାଦ, ଭକ୍ତି ପଥରେ ଚାଲିବା ପାଇଁ ସେଭଳି ଆଶୀର୍ବାଦ ଆବଶ୍ୟକ। ବ୍ରାହ୍ମଣ ମୁଁ ତ ବୈଷ୍ଣବମାନଙ୍କୁ ଚିହ୍ନିନି, ଯେଉଁଠି ଯେଉଁ ବୈଷ୍ଣବମାନେ ଅଛନ୍ତି ମୋତେ ଟିକେ କୃପା କର, ମୁଁ ମୂଢ଼ମତି, ଭକ୍ତିମନ ଠାକୁର ଲେଖୁଛନ୍ତି, ଆଉ ବ୍ରାହ୍ମଣମାନେ ହିଁ ମୋତେ କୃପା କର, ମୋର ଗୁରୁ ଭକ୍ତିଟା ହେଲା। ସେସବୁ ଏ କଥା କହିଦେଲେ, ସବୁ ଜୀବ ନିକଟରେ କିଛି ନା କିଛି ଗୁଣ ଅଛି, ସେ ଚାହିଁଲେ ଆଉ ଗୋଟେ ଜୀବକୁ କୃପା କରିପାରିବ।
ଉଚ୍ଚ ନୀଚ ସର୍ବ ଜୀବ ଚରଣେ ଶରଣ,
ସବୁ ଯିବା ଚରଣରେ ମୁଁ ଶରଣ ଯାଉଛି। ଆଜ୍ଞା ମାଣ୍ଡୁକ ଋଷି ମାଣ୍ଡବ୍ୟ ଋଷି ଯେଉଁ ନିୟମଟା କରିଛନ୍ତି ଆଜି ବି ଗଭର୍ଣ୍ଣମେଣ୍ଟ ମାନୁଛି। ସ୍ୱତନ୍ତ୍ର ଗୋଟେ ଦରବାରରେ ଯମଙ୍କ ଦରବାରରେ ଗୋଟେ ନିୟମକୁ ପରିବର୍ତ୍ତନ କରିଦେଲେ। ମାଣ୍ଡବ୍ୟ ଋଷି ଶୁଳିପରେ ବସିଛନ୍ତି ନା, ତାଙ୍କ ଆଶ୍ରମରେ ଚୋରମାନେ ପଶିଗଲେ, ରାଜା ତାଙ୍କୁ ନେଇକି ପଳେଇଗଲେ। ରାଜା ଆଦେଶ ଦେଲେ ଋଷିଙ୍କ ଆଶ୍ରମରେ ଯେଉଁମାନେ ସବୁ ନେଇ ଆସିବେ, ଋଷିଙ୍କ ଆଶ୍ରମ ଜାଣନ୍ତି, ସେ ବେଳେ ଏଟା ଚୋରଙ୍କ ଆଶ୍ରମ। ମନ୍ତ୍ରୀମାନେ କହିଲେ ଆଜ୍ଞା ଆମେ ଧରି ଆଣିଲୁ, କହିଲେ ସବୁ ଚୋରଙ୍କୁ ଶୁଣିରେ ବସେଇଲେ, ସମସ୍ତଙ୍କୁ ଶୁଣିରେ ବସେଇଲେ, ପ୍ରାଣ ତ୍ୟାଗ ହେଇଗଲେ। ମାଣ୍ଡବ୍ୟ ଋଷି ଶୁଳ ଉପରେ ବସିଲେ ଧ୍ୟାନସ୍ଥ, କହିଲେ ଆଜ୍ଞା ୟାଙ୍କର ତ ମରଣ ହଉନି। ରାଜା ଧାଇଁଲେ, ରାଜାଙ୍କ ପାଖକୁ ଧାଇଁଲେ, ରାଜା ଆସି କ୍ଷମା ଚିନ୍ଦିଲା, ରେ ଇଏ ତ ମାଣ୍ଡବ୍ୟ ଋଷି, କ୍ଷମା ପ୍ରାର୍ଥନା କଲେ, କହିଲେ ଆଜ୍ଞା ଆପଣ ଟିକେ କ୍ଷମା କରନ୍ତୁ, ମୋ ଲୋକମାନେ ଧରି ଆଣିଛନ୍ତି। ମୁଁ ଆପଣଙ୍କୁ ଏଇ କଥାରେ କହୁଛି, ଏତେ ବଡ ଋଷି ଯେ ନିୟମକୁ ପରିବର୍ତ୍ତନ କରିଦେଲେ, କିନ୍ତୁ ଗୋଟେ ଛୋଟ ଜୀବଳ ପ୍ରତି ବି ଯୋଉ ଅନ୍ୟାୟଟା କରିଛନ୍ତି, ଅପରାଧ କରୁଛନ୍ତି, ସେଟା ଲାଗୁ ହେଇଗଲା। ତେଣୁ ଆମେ ଯେ କେତେ ପାପ କରୁଛେ, ଏଇ ସଂସାରରେ ବଞ୍ଚିବା ପାଇଁ ହେଲେ କେତେ କଣ ଭୁଲ କରୁଛେ, ଏଥିପାଇଁ ଆମକୁ ସବୁବେଳେ ସମସ୍ତଙ୍କର କୃପା ବି ପ୍ରାର୍ଥନା କରିବାକୁ ପଡିବ। ମାଣ୍ଡବ ଋଷି ଗଲେ, କହିଲେ ଆରେ ତୁମର କିଛି ରାଜା ଭୁଲ ନାହିଁ, ମୁଁ ଯାଉଛି ପଚାରିବି ଯମରାଜ, କର୍ମ ମୁଁ କରିଛି ବୋଲି ପ୍ରତିକ୍ରିୟାଟା ଆସିଲା ନା, ତୁମର ତୋର ଦୋଷ କଣ, ତୁ ମୋତେ ଧରି ଆଣିଲେ କେମିତି, ମୁଁ କିଛି କର୍ମ କରିଛି ଭୁଲ କର୍ମ। ଚାଲିଲା, ପଚାରିଲେ ଯମରାଜ, ଯମରାଜ ମୋର କଣ ଭୁଲ କର୍ମ, ମୁଁ ତ ଜ୍ଞାତ ଭିତରେ କିଛି କରିନି, ମୋର କଣ ଭୁଲ କର୍ମ କୁହନ୍ତୁ। କହିଲେ ତୁମେ ଅଜ୍ଞାତରେ ଛୋଟ ବାଳକ ଥିଲା ବେଳେ ଗୋଟେ ଝିଟିକାର ପଛପଟରେ ଗୋଟେ କଣ୍ଟା ଫୁଟେଇ ଦେଇଛି, ସେଥିପାଇଁ ତୁମେ ଶୋଳି ଉପରେ ବସିବାକୁ ପଡ଼ିଲ। କହିଲା ରେ ମୁଁ ଅଜ୍ଞାନରେ କର୍ମ କରିଛି। ଯମରାଜ କହିଲେ ଆମ ଦରବାର ତ ନିୟମ, ଜ୍ଞାନରେ କର ଅଜ୍ଞାନ କର, କର୍ମର ପ୍ରତିକ୍ରିୟା ତ ଅଛି, ଗୋଟେ ଜୀବକୁ ଆମେ ପୀଡ଼ା ଦେଇଛୁ ସେଥିପାଇଁ ତୁମକୁ ବସିବାକୁ ପଡ଼ିଲ। ସେଠି ସେ ନିୟମ କଲେ, ଆଜିଠାରୁ ମାଣ୍ଡବ୍ୟରୁ ସେ ଗୋଟେ ଲ ଆଣ୍ଡ କୋର୍ଟ, ଆଜିକାଲି ବି ଗଭର୍ଣ୍ଣମେଣ୍ଟ ସେଟା ଫଲୋ କରୁଛି। କେତେ ବର୍ଷ ପର୍ଯ୍ୟନ୍ତ ଗୋଟେ ବାଳକ ନା ବାଳକ କେତେ, 18 ବର୍ଷ ନା, ହଁ କିନ୍ତୁ ଚେଞ୍ଜ ହେଇଛି, କିନ୍ତୁ 14 ବର୍ଷ ଆଣିବି ଶ୍ଳୋକ ବି ଅଛି, ସେ ନିୟମ କରିଦେଲେ ଏତିକି ବର୍ଷ ପର୍ଯ୍ୟନ୍ତ ଯଦି କେହି ପାପ କରେ, ତାର ପାପ ଆପଣଙ୍କ ଦରବାରକୁ ଆସିବ, ଆପଣ ତାର ଦାୟୀ ହେବେ। ଯେ ନିୟମକୁ ପରିବର୍ତ୍ତନ କରିଦେଇ ପାରିଲେ, କିନ୍ତୁ ଗୋଟେ ଜୀବ ପ୍ରତି ଥିବା ଅପରାଧକୁ ଭୋଗିବାକୁ ପଡ଼ିବ। ଆମେ ତ କେତେ କୋଉ ଜୀବ ପ୍ରତି କଣ କରୁଛେ, ସେଥିପାଇଁ ସମସ୍ତଙ୍କର କୃପାଟା ଆମର ଆବଶ୍ୟକ। ପ୍ରହ୍ଲାଦ ବଳି ମହାରାଜ ଏଟା ଜାଣିଥିଲେ, ସେଥିପାଇଁ ବୈଷ୍ଣବ ମାନଙ୍କୁ ଖୁସି କରି, ଗୁରୁଙ୍କୁ ଦୁଇ ଜଣଙ୍କୁ ଖୁସି କରି, ବ୍ରାହ୍ମଣ ମାନଙ୍କୁ ଖୁସି କରି ଆଜି ବହୁତ ସୁନ୍ଦର ବସ୍ତ୍ର ଅଳଙ୍କାର ଯାହା ସବୁ ଯଜ୍ଞରୁ ବାହାରିଛି, ଅସ୍ତ୍ରଶସ୍ତ୍ର ଧରିକି ବାହାରୁଛନ୍ତି। ତୁଲ୍ୟ ସୂର୍ଯ୍ୟ ବଲ ଶ୍ରୀ ଭି ସୋୟୁଥେ ଦୈତ୍ୟଯୁଥ ପେ ପିବଦ୍ଭି ବଖଙ୍ଗ ଦୃଗ୍ଭି ଦହଦ୍ଭି ପରିଧି ନବ। ସତ ଲାଗୁଛି ତୁଲ୍ୟ ଐଶ୍ୱର୍ଯ୍ୟ ବଲ ଶ୍ରୀ ଭି ଯିଏ ଦେଖୁଛନ୍ତି ବଳି ଗୁଆଜ ବଳି ଅଲଗା ଦେଖାଯାଉଛନ୍ତି, ତୁଲ୍ୟ ଐଶ୍ୱର୍ଯ୍ୟ ଶ୍ରୀ ଭି ଐଶ୍ୱର୍ଯ୍ୟରେ ସୁନ୍ଦରତାରେ ଶକ୍ତିରେ ବଳି ଆଜି ନୂତନ ବଳି, କାହିଁକି ନା ଗୁରୁଙ୍କର ଆଶୀର୍ବାଦ ପାଇଛନ୍ତି। ସ୍ୱଯୁଥେଇ ଦୈତ୍ୟ ଯୁଥ ପାଇଁ ଅସୁରମାନଙ୍କର ଯୁଥ ପା ମାନେ ଗୋଷ୍ଠୀ ସହିତ ବଳି ଚାଲିଲେ ସ୍ୱର୍ଗପୁରକୁ। ବଳିଙ୍କର ଶକ୍ତି କେମିତି ନା ପିବତ ଭି ଖଂ ଲାଗୁଛି ଆଜି ବଳି ସମ୍ପୂର୍ଣ୍ଣ ଆକାଶକୁ ଗ୍ରସ୍ତ କରିନେବେ, ପିବତ ଭି ପାନ କରିନେବେ, ଏତେ ତେଜିଆ ନେଇଛନ୍ତି, ଭଗବାନ କୃପା କରିଦେଇଛନ୍ତି, ଗୁରୁ କୃପା କରିଛନ୍ତି। ଦହାତି ବି ପରିଧି ପରିଧି ଯିବ, ଦଶ ଦିଗକୁ ଯେମିତି ଜାଳିଦେବି କି, ଏତେ ତେଜିଆ ନଉଛନ୍ତି ବଳି। ଏବଂ ସୈନ୍ୟମାନଙ୍କୁ ନେଇକି ସ୍ୱର୍ଗପୁରକୁ ଘେରିଗଲେ, ଯେତେବେଳେ ସ୍ୱର୍ଗ ପ୍ରଭୁ ହେରି ଯାଇଛନ୍ତି, ସୁଖଦେବ ଗୋସ୍ୱାମୀ ଏଗାରଟି ଏଗାର ସାଢେ ଏଗାରଟି ଶ୍ଳୋକରେ ସ୍ୱର୍ଗପୂର୍ଣ୍ଣର ବର୍ଣ୍ଣନାକୁ ପଳାଇଗଲେ। ସ୍ୱର୍ଗପୁର କିଭଳି ସ୍ୱର୍ଗ ଅଛି ବୋଲି ବି ଆଜିକାଲି ବୈଜ୍ଞାନିକ ମାନେ, ଯିଏ ସିନା ଯିବ ସିଏ ଜାଣିବ। ତ ଏଇଠି ଆମର ଜୀବନ ଗଲା, ନହେଲେ ୟାର ତଳକୁ ଗଲା, ନର୍କ ପୁରା ୟାରି ଭିତରେ ଚାଲିଛି ବର୍ତ୍ତମାନ, ଉପରକୁ ଯିବାର ନାହିଁ। ଉର୍ଦ୍ଧେ ଗଛ ଗଛନ୍ତି ସତ୍ୋଷା, ସତ୍ୋଗୁଣରେ କର୍ମ କଲେ ଲୋକ ଉପରକୁ ଯିବ। ଉପରେ ପା ଉଡ଼ିବା ପାଇଁ ଟଙ୍କା ଦରକାର, ଏ ଫ୍ଲାଇଟ୍ରେ ଆପଣ ଯିବାକୁ, ତଳେ ଟ୍ରେନ୍ ଫ୍ରେନ୍ ହେଲେ ବସ୍ ବସ୍ରେ ଆପଣ ପଳେଇଯିବେ, ଟେମ୍ପୁରେ ପାଞ୍ଚ ଟଙ୍କା, ବସ୍ରେ ଦଶ ଟଙ୍କା, ଟ୍ରେନ୍ରେ ତିରିଶ ଟଙ୍କା, କିନ୍ତୁ ଫ୍ଲାଇଟ୍ ଗଲେ ହଜାର ହଜାର ଉପରେ କାରବାର। ସେଭଳିଆ ଉପରକୁ ଉଠିବାକୁ ହେଲେ ବହୁତ ବହୁତ ପୁଣ୍ୟ ଦରକାର। ଶୁଣିବେ ସ୍ୱର୍ଗକୁ କେଉଁମାନେ ଯାଆନ୍ତି, ବର୍ତ୍ତମାନ କଳିଯୁଗର ଲୋକମାନେ ସ୍ୱର୍ଗକୁ ଯିବେ, ସ୍ୱର୍ଗ ଡୋର କ୍ଲୋଜ୍, ନର୍କ ଡୋର ଓପନ, ନର୍କ ଦ୍ୱାର ପୁରା ଖୋଲା। ଏ ପିଲା ପାଟି କରିବେନି, ବସିବ ଚୁପଚାପ ବସିବ, ପଳେଇବ। ସ୍ୱର୍ଗ ଡୋର କ୍ଲୋଜ୍, କାହିଁକି ସ୍ୱର୍ଗକୁ ଯିବା ପାଇଁ ଗୋଟେ କ୍ୱାଲିଫିକେସନ ଦରକାର, ଯୋଗ୍ୟତା ଦରକାର। ସ୍ୱର୍ଗକୁ ଯିବା ପାଇଁ କଣ କଣ ଯୋଗ୍ୟତା, ଏ ଏଗାରଟି ଶ୍ଳୋକ ଶୁଣିଲା ପରେ ଶୁଣିବା। ସ୍ୱର୍ଗରେ ଏତେ ଗୋଟେ ବିପୁଳ ଐଶ୍ୱର୍ଯ୍ୟ ଅଛି, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି। ରମ୍ୟମ ଉପବନମ ଉଦ୍ୟାନେ ଶ୍ରୀମଦ୍ ଭି ନନ୍ଦନାଦି ଭି କୁଜିତ ବିହଙ୍ଗ ମିଥୁନେ ଗାୟତ ମତ ମଧୁବ୍ରତ ପ୍ରବାଳ ଫଲ ପୁଷ୍ପରୁ ଭାର ସାକା ଅମରେଇ ଦ୍ରୁମେ। ମଣିଷ ସୁଖ ପାଇବ, ଶାନ୍ତି ପାଇବ। ଆପଣ ଏବେ ବି ଦେଖନ୍ତୁ, ଘରେ ଯିଏ ବି ରହିଛନ୍ତି ଆପଣମାନେ କଟକ ଟାଉନରେ, ଭୁବନେଶ୍ୱର ଟାଉନରେ, ଘରେ ସବୁ ସଜେଇଲା ପରେ ତାକୁ ଗୋଟେ ଗଛ ଦରକାର ହଉଛି ନା, ବୃକ୍ଷ ଉଦ୍ୟାନ। ଭଗବାନ ଗୋଟେ କରିକି ରଖିଛନ୍ତି, ମନୁଷ୍ୟ ସଂସାରରେ ବହୁ ତାପରେ ତାପିତ ହଉଛି। ଆପଣ ଏଇ ଟୁରିଷ୍ଟ ବର୍ତ୍ତମାନ ଏ ଡିସେମ୍ବର ମାସ ସାରା ଖାଲି ଲୋକ ବୁଲିବେ, ଏ ବଣକୁ ଯିବା, ସେଠିକି ଯିବା, ସେଠିକି। ଆରେ ଭଗବାନ ତୁମ ପାଇଁ ସଜେଇକି ରଖିଛନ୍ତି, ତୁମେ ଯାଅ, ତୁମେ ତାକୁ ନଷ୍ଟ କରିବ। ବାଘକୁ ମାରିବେ, ହାତୀକି ମାରିବେ, ଘରେ ପ୍ଲାଷ୍ଟିକ ବାଘ ହାତୀ ରଖିବେ, ପ୍ଲାଷ୍ଟିକ ବାଘ ହାତୀ କାହିଁକି ରଖୁଛନ୍ତି, ତା ବିନା ସୁଖ ନାହିଁ। ପିଲା ଅଛି, ଛୁଆ ଅଛି, ସବୁ ଅଛି, କିନ୍ତୁ ପ୍ଲାଷ୍ଟିକ ହାତୀ, ପ୍ଲାଷ୍ଟିକ ଖେଳନା, ପ୍ଲାଷ୍ଟିକ ଶୁଆ, କାହିଁକି କଣ ଆବଶ୍ୟକ, ପଇସା ଦେଇକି ତୁମେ କାହିଁକି ରଖୁଛ ନା। ପ୍ରକୃତରେ ମନୁଷ୍ୟ ଯଦି କଷ୍ଟ ଦଉଛି, ସେମାନେ କାହାକୁ କଷ୍ଟ ଦଉନାହାନ୍ତି, ସେମାନେ ପ୍ରକୃତିର ଏଇଟା ଅବଦାନ। ଗୋଟେ ପଶୁ ପକ୍ଷୀକି ଭଗବାନ କଣ କିଛି ପର ଦେଇଦେଇଛି, ଡ୍ରେସ୍ ପତ୍ର ପିନ୍ଧିବାର ନାହିଁ, ତାର ବୁଲି ବୁଲି ଫଳ ଖାଇଲା, ତାକୁ ଦେଖିଦେଲେ ମନୁଷ୍ୟ ଆନନ୍ଦ ହଉଛି। କିନ୍ତୁ ଆମେ ଯାହାକୁ ଜନ୍ମ କରିଛୁ, ପିଲା ଛୁଆଙ୍କୁ ଡ୍ରେସ୍ ପତ୍ର ଦେଇକି ସବୁ ଦେଇକି ତାକୁ ଦେଖିଲେ ଟେନସନ୍ ଲାଗୁଛି, ଛୁଆଟା କଣ ଅମଣିଷ ହେଇଗଲା, ଏତେ ପଇସା ପତ୍ର ସବୁ ଦେଲେ, କିନ୍ତୁ ଗୋଟେ ପଶୁପକ୍ଷୀ ଦେଖିଲେ ଆନନ୍ଦ ଲାଗୁଛି। କାହିଁକି ନା ସେମାନେ ପ୍ରକୃତିର ନିୟମକୁ ଏଭଳି ଭାବରେ ଶୃଙ୍ଖଳିତ ଭାବରେ ମାନୁଛନ୍ତି। ଗୋଟେ ଶାନ୍ତ ଲୋକକୁ ଦେଖିଲେ ଆପଣ ଶାନ୍ତ ହେଇଯିବେ ନା, ଗୋଟେ ଛୋଟ ପିଲାକୁ ଦେଖିଲେ ଆପଣ ଶାନ୍ତ ହେଇଯିବେ, ହସିବେ, କାହିଁକି ତା ଅନ୍ତର ସେ ଭାବଟା ଅଛି, ସେଥିପାଇଁ ତାକୁ ଦେଖିଦେଲେ ଆମକୁ ଶାନ୍ତ ଲାଗୁଛି। ଭଗବାନ ମନୁଷ୍ୟକୁ ଶାନ୍ତ କରିବା ପାଇଁ, ସଂସାରରେ ଏଇ ଉଗ୍ର ସଂସାରକୁ ଶାନ୍ତ କରିବା ପାଇଁ ଭଗବାନ ସବୁ ପ୍ରକୃତିକୁ ରଖିଥିଲେ। ଏ ଅସୁର ମାନେ ଏମିତି ତାଙ୍କ ମୁଣ୍ଡରେ ଜୁଟିଲା, ହିରଣ୍ୟକଶିପୁ ହିରଣ୍ୟାକ୍ଷ ଲୋକ ନାହାନ୍ତି, କିଏ ଗଲା ନାହାନ୍ତି, ଏବେ ହିରଣ୍ୟକଶିପୁ ହିରଣ୍ୟାକ୍ଷ ସବୁ ଅଛନ୍ତି, ବର୍ତ୍ତମାନ ଏଇ ଚାଲିଛି ଖୋଳା, ଏ ଆଇରନ୍ ଖୋଳ, ସେ ମାଙ୍ଗାନିଜ ଖୋଳ, ଖୋଳି 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 ସବୁ ସଫା କରିସାରିଛି। ଭଗବାନ ପ୍ରକୃତିକୁ ସୁନ୍ଦର ସଜେଇ କରିଛନ୍ତି, କାହା ପାଇଁ ରଖିଛନ୍ତି, ମନୁଷ୍ୟ ପାଇଁ, କାରଣ ମନୁଷ୍ୟ ସଂସାରରୁ ବହୁ କଷ୍ଟ ପାଇବ, ସେ ପ୍ରକୃତି ମା ତାଙ୍କୁ ଦେଖିକି ଆନନ୍ଦିତ ହବ, ତାର ଶାନ୍ତ ତାପ ହବ, ତାର ତାପଟା ଶାନ୍ତ ହବ। ସ୍ୱର୍ଗପୁର ସେଇଭଳି, ସ୍ୱର୍ଗପୁରରେ ଏଠି ଯେଉଁମାନେ ପୁଣ୍ୟକର୍ମ କରିବେ ସ୍ୱର୍ଗରେ ଯାଇକି ଭୋଗିବେ। ସ୍ୱର୍ଗପୁରଟା ଥାର୍ଡ ଫ୍ଲୋର, ଆମର ଯେମିତି କୁହନ୍ତିନି ଫାର୍ଷ୍ଟ ଫ୍ଲୋର, ସେକେଣ୍ଡ ଫ୍ଲୋର, ଏଇଟା ଗ୍ରାଉଣ୍ଡ ଫ୍ଲୋର, ଏଇଟା ଭୂ। ଫାର୍ଷ୍ଟ ଫ୍ଲୋର ହେଲା ଭୁବ, ସେକେଣ୍ଡ ଫ୍ଲୋର ହେଲା ସ୍ୱ, ଭୂ ଭୁବ ସ୍ୱ, ସ୍ୱଟାକୁ ସ୍ୱର୍ଗ କୁହାଯାଏ। ଏଠି ଦେବତାମାନେ ରୁହନ୍ତି ଆଉ ପୁଣ୍ୟବାନ ଲୋକମାନେ ରୁହନ୍ତି, କେବଳ ଏନ୍ଜୟମେଣ୍ଟ। ସ୍ୱର୍ଗ ଲୋକରେ କିଛି କରିବାକୁ ପଡ଼େନି, ସ୍ୱର୍ଗ ଲୋକରେ କର୍ମଭୂମି ନୁହେଁ, ଭୋଗଭୂମି। ଯେମିତି ଜଣେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ, ଆରେ ସେ ଲୋକଟା ଖାଲି ଟଙ୍କା ଉଠାଉଛି ଆଉ ବ୍ୟାଙ୍କରୁ, ଆରେ ଟଙ୍କା କଣ ବ୍ୟାଙ୍କରୁ କି ଖାଲି ଉଠାଉଛି କି, ସେ ଡିପୋଜିଟ୍ କରୁଛି ଉଠାଉଛି। ସ୍ୱର୍ଗପୁରରେ କିଛି କରିବାକୁ ପଡ଼େ ନା, ଏଥିପାଇଁ ଏଠି ଯେତେ ପୁଣ୍ୟ କରିଥାନ୍ତି ସେଠି କେବଳ ଭୋଗ କରିବେ, କୌଣସି ଫ୍ୟାକ୍ଟ୍ରି ନାହିଁ ସ୍ୱର୍ଗପୁରରେ, ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ବସ୍ତ୍ର ଭୂଷଣ ସବୁ ନଦୀରେ ଯାହାକୁ ଆପଣ କାମନା କରିବେ ସବୁ ମିଳିବ। ଯେମିତି କହିବେ କେମିତି ଏଟା ସମ୍ଭବ ନା, ଯେମିତି ଗୋଟେ ଜଣଙ୍କର ଗୋଟେ କାର୍ଡ ଅଛି, ସେଇଟା କି କାର୍ଡ କହୁଛନ୍ତି ଆଜିକାଲି ମାର୍କେଟିଂ କରୁଛନ୍ତି, ହଁ ଡେବିଟ୍ ନା, ସେ ଗୋଟେ କାର୍ଡ ଧରି ଚାଲୁଛନ୍ତି, ଖାଲି କାର୍ଡଟାକୁ ଭରି କରିଦେଉଛନ୍ତି, ଯାହା ଇଚ୍ଛା କିଣିକି ନେଇ ଆସୁଛନ୍ତି। ଗୋଟେ ଛୁଆଟା ଦେଖିବ କହିଲେ ଟଙ୍କା ପଇସା କିଛି ଦେଲାନି, ଖାଲି କାର୍ଡଟା କ'ଣ ଭରି କରି ନେଇ ଆସୁଛି, ତାକୁ ଆଶ୍ଚର୍ଯ୍ୟ ଲାଗିବ ନା, ଆରେ କାର୍ଡଟା ଭରି କରୁଛି ମାନେ ସେ ଡିପୋଜିଟ୍ କର୍ମ କରିକି କିଛି ପଇସା ବ୍ୟାଙ୍କରେ ଡିପୋଜିଟ୍ କରିଛି ନା, ତାର ଏଠି ଖାଲି ଭରି କରିବ ଆଣିବ। ସ୍ୱର୍ଗପୁରଟା ସେଇଭଳି, ସ୍ୱର୍ଗପୁରରେ କେବଳ ଏନ୍ଜୟମେଣ୍ଟ, ଏଠି କହୁଛନ୍ତି ରମ୍ୟମ୍ ଉପବନମ, ବହୁତ ସୁନ୍ଦର ଉପବନ ଅଛି। ଉପବନମ ସିଦ୍ଧର୍ଶମେ ଲେଖିଲେ ଫଳ ପ୍ରଧାନୀ ନିକଟାନି, ଅତି ନିକଟରେ ଘରର ନିକଟରେ ଉପବନ, ଫଳ ପ୍ରଧାନ ଫଳ ବୃକ୍ଷ ଗୁଡିକ ନିକଟ, ସ୍ୱର୍ଗର ଚାରିକରରେ ଯେତେ ସବୁ ଦେବତାମାନଙ୍କର ଘର ଅଛି ଚାରିକର ସବୁ ଫଳ ବୃକ୍ଷ ଅଛି। ଆଉ ଉପମାନ ଉଦ୍ୟାନ, ଉଦ୍ୟାନ ପୁଷ୍ପ ଦୂର ସ୍ଥାନ, ଉଦ୍ୟାନ ପୁଷ୍ପ ବୃକ୍ଷ ସେ ସବୁ ଦୂରରେ ଅଛି। ଆଉ ଶ୍ରୀମଦ୍ ବି ନନ୍ଦନ ଆଦି ବି, ଚାରିଟା ବନ ସ୍ୱର୍ଗପୁରରେ ଅଛି। ଏଠି ଯୋଉ ନନ୍ଦନକାନନ, ମୁଁ ଏଇ ଭାଗବତ ପଢ଼ିଲା ପରେ ମୁଁ କେବେ ନନ୍ଦନକାନନ ଦେଖିନଥିଲି, ଛୋଟ ପିଲାବେଳେ ଦେଖିଥିଲି, ମୋର ଦେଖିବା ନନ୍ଦନକାନନ, ନନ୍ଦନକାନନ ଭାଗବତରେ ସ୍ୱର୍ଗରେ ନନ୍ଦନକାନନ, ଏଠି ନନ୍ଦନକାନନରେ କ'ଣ ଅଛି? ମୋତେ ତ କେତେବେଳେ ଫାଙ୍କା ନାହିଁ, ଫାଙ୍କା ହେଉଛି କେବଳ ବର୍ଷା ଦିନ, ମୁଁ ଗଲି ଗୋଟେ ଦିନ, ମୁଁ ଚାଲି ମୋତେ ଗାଡ଼ିରେ ନେଇଯା, ନନ୍ଦନକାନନ କ'ଣ କ'ଣ ଏଇଟା କପି କରିନି, ମୁଁ ଭାଗବତରେ ପୁଣି ଦେଖିବା। ଆଜ୍ଞା ମୁଁ ପଶିଲି ମୋତେ ଗନ୍ଧ ଗନ୍ଧ ଗନ୍ଧରେ, ମୁଁ ଶୀଘ୍ର ଚାଲ ଏଠି ପଳେଇ ଚାଲ, ସେ ଯୋଉ ବର୍ଷା ଦିନ ହେଇଥାଏ ସେ ଯୋଉ ବାଘ ମାନେ ସବୁ ଆମିଷ ଦଉଛନ୍ତି, ଖାଲି ଗନ୍ଧ। ନନ୍ଦନକାନନ ସ୍ୱର୍ଗରେ ଆକ୍ଚୁଆଲି ଅଛି, ଚାରିଟା ବନ ସ୍ୱର୍ଗରେ ଅଛି, ନନ୍ଦନକାନନ ବୈବ୍ରାଜକ ଚିତ୍ରରଥ ସର୍ବତୋଭଦ୍ର, ଚିତ୍ରରଥ ସର୍ବତୋଭଦ୍ର ବୈବ୍ରାଜକ ନନ୍ଦନକାନନ, ସ୍ୱର୍ଗର ପୁରରେ ଚାରିଟି ବହୁତ ସୁନ୍ଦର ବନ। ଆଉ ସ୍ୱର୍ଗର କାମ କ'ଣ? କିଛି କାମ ନାହିଁ, କେବଳ ବିମାନରେ ତାଙ୍କ ସ୍ତ୍ରୀମାନଙ୍କୁ ଧରିକି ବୁଲିବି, କିଛି କର୍ମ ନାହିଁ। ଯେମିତି ଆପଣ ଗୋଟେ ଦିନ ଛୁଟି ହେଇଗଲା ପରେ ସଣ୍ଡେରେ ଯେମିତି ଲାଗୁ ଚାଲିଯିବା ଟିକେ ବୁଲିକି ଆସିବା ପାର୍କ, ତାଙ୍କର ଖାଲି ପାର୍କ ବୁଲା ସବୁ ସ୍ୱର୍ଗପୁର। ତାହେଲେ ସୁଖଦେବ ଗୋସ୍ୱାମୀ ଭଳି ଜଣେ ବୈରାଗ୍ୟ ଏକଥା କାହିଁକି ବର୍ଣ୍ଣନା କରୁଛନ୍ତି? ସଂସାରକୁ ଭୟ କରି ୟମ୍ ପ୍ରବଜନ୍ତ ମନୋପେତ ଅପେତ କୃତ୍ୟମ, ତାଙ୍କର ସଂସ୍କାର କ୍ରିୟା କରାଯାଇନି, ସଂସାରକୁ ଛାଡ଼ିକି ଭଗବାନ ପାଖକୁ ଯାଉଛନ୍ତି, ସେ କାହିଁକି ସ୍ୱର୍ଗପୁରକୁ ବର୍ଣ୍ଣନା କରୁଛନ୍ତି? ସିଦ୍ଧର୍ଶ୍ୱାମୀ ଗୋଟେ ଅର୍ଥ ଲେଖିବେ, ଇଏ ବି ଆଚାର୍ଯ୍ୟ ଜଣେ ଅର୍ଥ ଲେଖିଛନ୍ତି, ଅତି ପ୍ରୟାସେନ ସମ୍ପାଦିତା ଅତି ସମୃଦ୍ଧା ଅପି ଭୋଗ ଭୋଗ ପଦାର୍ଥ କ୍ଷୟାନ୍ତ, ଅତି କଷ୍ଟରେ ଆମେ ଯାହା ରୋଜଗାର କରିଛେ ଏତେ ପୁଣ୍ୟ କରିକି ସ୍ୱର୍ଗ ଲୋକରେ ଅଛନ୍ତି, କିନ୍ତୁ ବର୍ତ୍ତମାନ ବଳି ବାହାରେ ଯାଇ ପହଞ୍ଚିଗଲା ପରେ ବାହାର ସ୍ୱର୍ଗରୁ ଗୋଟିଏ ମୁହୂର୍ତ୍ତରେ ସ୍ୱର୍ଗପୁର ଛାଡ଼ିକି ଆସିବାକୁ ପଡୁଛି। ତାହେଲେ ଏହି ସଂସାରରେ ଆମେ ଏତେ ପ୍ରୟାସ, ଅତି ପ୍ରୟାସରେ ସମ୍ପାଦିତା ଅତି ସମୃଦ୍ଧା ବିଭୋଗ ପଦାର୍ଥ କ୍ଷୟାନ୍ତ ତୁ ତେନ ଦୁଃଖଦାୟକ, ଏତେ କଷ୍ଟରେ ଆମେ ଯୋଉ ଧନ ରୋଜଗାର କରୁଛେ ଏତେ ପ୍ରୟାସ କରିକି ଯୋଉ ସମୃଦ୍ଧି ପ୍ରାପ୍ତ ହେଇଛି ତା କେବଳ ଦୁଃଖ ମଣିଷକୁ ଦବ। ଶଙ୍କରାଚାର୍ଯ୍ୟ ସେ କହିଲେ ନା, ଅର୍ଥମ ଅନର୍ଥମ ଭାବୟ ନିତ୍ୟମ, ପ୍ରତିଦିନ ଗୋଟିଏ କଥା ଭାବ, ଅର୍ଥମ ଅନର୍ଥମ ଭାବୟ ନିତ୍ୟମ, ନାସ୍ତି ତଦପି ସୁଖଲେଶମ। ଶଙ୍କର ଶଙ୍କର ସ୍ୱୟଂ ଶିବଜୀ କହୁଛନ୍ତି, ଆଚ୍ଛା ନାସ୍ତି ତଦପି ସୁଖଲେଶମ, ଆପଣ କାହିଁ ଧନଗୁଡ଼ା ଲୋକଙ୍କୁ ଦଉଛନ୍ତି? ସେଇ ଶିବ ଲୋକଙ୍କୁ ଧନ ଦଉଛନ୍ତି, କିନ୍ତୁ କେତେ ଚାଲାକ, ପାଖରେ କିଛି ନାହିଁ, ପାଖରେ କେବଳ ସାପକୁ ରଖିଛନ୍ତି, ଭୂତ ପ୍ରେତକୁ ରଖିଛନ୍ତି, ଘର ଦ୍ୱାର ବି ବନେଇ ନାହାନ୍ତି, ବଟ ବୃକ୍ଷ ମୂଳରେ ରହିଛନ୍ତି, କିଏ ଚାଲାକ? ମଣିଷ ଚାଲାକ ନା ଶିବଜୀ ଚାଲାକ? ସମସ୍ତଙ୍କୁ ଧନ ଦେଇଦେଉଛନ୍ତି, ଧନ ପାଖରେ ରଖିଛନ୍ତି, କାହିଁକି? ସେ ଜାଣନ୍ତି ଅର୍ଥମ ଅନର୍ଥମ ଭାବୟ ନିତ୍ୟମ ନାସ୍ତି ତଦପି ସୁଖ ଲେଶମ, ପୁତ୍ର ଦାରା ଧନାଦପି ଭୀତମ ସର୍ବତ୍ର ଏଷମ ବିହିତା ରୀତି। ସମସ୍ତେ ପୁତ୍ର ସ୍ତ୍ରୀ ଏ ସବୁ ସୁଖ ଦବନି ଜୀବନକୁ, ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ ମତେ, କାରଣ ସେ ନିଜେ ଭଜନ କରୁଛନ୍ତି, ଜାଣିଛନ୍ତି ସଂସାର ସ୍ୱରୂପଟା କ'ଣ। ଦୁଃଖଦା ଏବ ଅତସ୍ତତ ଅଭିଳାଷ ବିହାୟ ପରମାନନ୍ଦ ଲାଭାୟ ସନ୍ତୋଷ ପ୍ରଗୃହ ଭଗବତ ଏକ ଶରଣ ପରତ୍ୱେନ ଭବିଷ୍ୟତ ଇତି ଆଶୟନ ବୈରାଗ୍ୟାର୍ଥମ ଇନ୍ଦ୍ରପୁରୀ ଅନୁବର୍ଣ୍ଣୟତି। ଲୋକର ବୈରାଗ୍ୟ ଆସିବା ଦରକାର। ଆମର କଣ ବୈରାଗ୍ୟ ଆସୁଛି? କଣ ବୈରାଗ୍ୟ? ବୈରାଗ୍ୟ ଗୋଟେ କଣ? ଯେତେ ଦିନ ବଞ୍ଚି ଆନନ୍ଦରେ ଖାଇ ପିଇ, ଆରେ ଆନନ୍ଦ ଆସିବ କେଉଁଠି? ଆନନ୍ଦ ଭୋଗରେ ନାହିଁ, ଭୋଗିକି ଆନନ୍ଦ ପାଇବେ। ଆନନ୍ଦ ଗୋଟେ ଭିନ୍ନ ବସ୍ତୁ। ମଣିଷ ମୁଣ୍ଡରେ ଏଟା ଗୋଟେ ସ୍ଲୋଗାନ ଢୁକେ, ଯେତେ ଦିନ ବଞ୍ଚିବା ଆନନ୍ଦରେ ବଞ୍ଚିବା। କଣ ଆନନ୍ଦରେ ବଞ୍ଚିବା? ମଦ ମାଂସ ଖାଇବା ବଦମାସୀ କରିବା, ଏଟା ଆନନ୍ଦ? ଏଟା ଆନନ୍ଦ ନାହିଁ। ଆତ୍ମାର ଆନନ୍ଦ ହେଉଛି ବାସ୍ତବିକ ଆନନ୍ଦ। ଏଠି କହୁଛନ୍ତି ଭଗବତ ଶରଣତ୍ୱେନ ଭବିଷ୍ୟତମ ଇତି ଆଶୟେନ। ବୈରାଗ୍ୟଟା ଆମକୁ ଯୋଉ ବାଟେ ଆସିବ, ବୁଢା ହେଇଗଲେ କଣ ହବ କି ଆଜ୍ଞା? ଆପଣ ଯୁବକ ବୟସର ମହୁମାଛି ଭଳିଆ ଖାଲି ଦେଖୁନାହାନ୍ତି, ଖାଲି ଯୁବକ ବୟସ ଆସିଯିବ, ବିବାହ ହବାର 2 ବର୍ଷ ପୂର୍ବରୁ ଆଗେ ମହୁମାଛି ହେଇଯିବେ। ଖାଲି ଘୁରି ଘୁରି ଟଙ୍କା କୋଉଠୁ ଆସିବ? ଅର୍ଥ ରୋଜଗାରରେ ସମୟଟାକୁ କଟେଇ ଦେବ, ଭୋଗିବ କେତେବେଳେ? ଯେତେବେଳେ ବୃଦ୍ଧ ବୟସ ହେଇଯିବ ସେତେବେଳେ ତ ସରର ସୁଟ୍ କରିବେନି, ଭୋଗିବେ କଣ? ଖାଲି ଦେଖୁଥିବେ, ପିଲା ଛୁଆ ଭୋଗୁଥିବେ। ମହୁମାଛି ତାର ଯଦି ବୋକା ଯଦି ପ୍ରତିଦିନ କଲେକ୍ସନ କରି ଖାଆନ୍ତା, ଆହୁରି ବଡ଼ ହେଇଯାଏ। ସେ ତାର ସବୁ କଲେକ୍ସନ କରି ଆଣି ରଖିବ, ପ୍ରତିଦିନ ଦେଖିବ ଆଉ ଟିକେ ଫୁଲ ହଉ ଖାଇବ, ସିଏ ଦେଖିଲା ବେଳକୁ ଆଣେ ମହୁ ଭାଙ୍ଗିଲା ବାଲା, ସିଏ ଡେଲି ଆସି ଦେଖିବ ଆଚ୍ଛା ଇଏ କେବେ ଫୁଲ ହବ। ତାଙ୍କର ଖାଇବାର ଯୋଜନା ପୂର୍ବରୁ ତା ଗୋଟେ ଦିନ ଆଗରୁ ନିଆଁ ଲଗେଇକି ମହୁକୁ ମାରିବ, ମହୁମାଛିକି ମାରିବ, ମହୁକୁ ଧରିକି ପଳେଇବ। ଜୀବରେ ଅବସ୍ଥା ନା, ବୈରାଗ୍ୟ ଆମର ଆସିବନି, ନିଶ୍ଚିତ ବୈରାଗ୍ୟ ଆସିବ। ଶରୀରରେ ଯେତେବେଳେ ଆପଣଙ୍କର ପ୍ରତିକୂଳ ଅବସ୍ଥା ହେଇଯିବ, ଆପଣ ସବୁକିଛି ଦେଖିପାରୁଥିବେ, ଅଧିକା ଖାଇପାରିବେନି, ସବୁକିଛି ଧନ ଥିବ କିଛି ଭୋଗି ପାରିବେନି। ଜୀବ ଭଗବତ ଶରଣତ୍ୱେନ, ଭଗବାନଙ୍କ ଶରଣ ଚାଲିଗଲେ ତାର ଆନନ୍ଦ ମିଳିବ, ନହେଲେ ଏତେ ପୁଣ୍ୟ କରିକି ବହୁ ଉଚ୍ଚ ଲୋକ ପାଇଲେ ବି ଦେଖ ସ୍ୱର୍ଗ ଲୋକର କଣ ଅବସ୍ଥା। ଗୋଟେ କ୍ଷଣ ଭିତରେ ସ୍ୱର୍ଗ ଲୋକକୁ ଛାଡ଼ିବେ। କୋଜିତ କୁଜିତ ବିହଙ୍ଗ ମିଥୁନେଇ, ସବୁବେଳେ ପକ୍ଷୀମାନେ କଳରବ କରୁଛନ୍ତି, ଗାୟତ ଭକ୍ତ ମଧୁବ୍ରତ, ମଧୁବ୍ରତ ମାନେ ମହୁମାଛି ମାନେ ଭ୍ରମର ମାନେ ପୁରା ଘୁରି 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 ସବୁଆଡେ ଗାନ କରୁଛନ୍ତି। ଏତେ ସୁନ୍ଦର ସ୍ଥାନ, ହଂସ ସାରକ ଚକ୍ରାହ କାରଣବ କୁଲା କୁଲା ନଳିନ୍ୟତ୍ର କ୍ରୀଡ଼ନ୍ତି ପ୍ରମଦାସୁର ସେବିତା। ପ୍ରମଦା ମାନେ ନାରୀମାନେ ସୁର ସେବିତା, ସବୁବେଳେ ଏକା ସାଙ୍ଗରେ ସୁନ୍ଦର ଜଳ ପଦ୍ମ ପୁଷ୍କରିଣୀ ମାନେ ଅଛନ୍ତି, ଉଦ୍ୟାନ ଭିତରେ ବୁଲନ୍ତି, ପଦ୍ମ ପୁଷ୍କରିଣୀ ସ୍ନାନ କରନ୍ତି। ସେ ପୁଷ୍କରିଣୀରେ ହଂସ ସ୍ୱର୍ଗପୁରରେ ସୁଖଦେବକୁ ସେଟା ବର୍ଣ୍ଣନା କରୁଛନ୍ତି କାହିଁକି ନା, ମନୁଷ୍ୟ ଆଟଲିଷ୍ଟ ଜାଣୁ ଏତେ ବଡ଼ ଏନ୍ଜୟମେଣ୍ଟରେ ଥିବା ଲୋକକୁ ବି କାଳ ଗୋଟେ ମୁହୂର୍ତ୍ତରେ କିକ୍ କରିକି ଆଉଟ୍ କରିଦେବ। ଏତେ ଜିନିଷ ରଖିଥିଲେ ବି, ଏତେ ଭୋଗ ଥିଲେ ବି, ଗୋଟିଏ ମୁହୂର୍ତ୍ତରେ ଆମକୁ ଏ ସ୍ଥାନ ଛାଡି ଯିବାକୁ ପଡିବ, ଯା ଗୋଟିଏ ମୁହୂର୍ତ୍ତରେ ସ୍ଥାନ ଛାଡି ଯିବାକୁ ପଡିବ। ଆମେ ଯୋଉ ଏତେ ପ୍ରୟାସ କରିକି ସଂସାରରେ ବାଡ଼ି, ତାକୁ ବାଡ଼ି ଟିକେ ଦେଖା, ବାଡ଼ି ଦେଖିଲେ ସେ ପଡ଼ିଯିବ, ଯା ଯା କେହି ଜଣେ ଠିଆ ହେଇକି ତାକୁ ଗୋଡ଼େଇ ଦେଉଛି, ଏଇ ଗୋଡ଼େଇ ଦେ, ହଁ ତାର ଏଟା ଖେଳିବା ଜାଗା, ଆମେ କଥା କହୁଛେ ନା, ଯା ଯା ତୁମେ ଆସ ପଡ଼ି ଦିଅ, ଠିଆ କଣ କାମୁଡ଼ିଛ ନା, ଯା ଗୋଡ଼େଇ ଦିଅ ବାହାର କରି। ଗାୟତ ମତ ମଧୁବ୍ରତ ପ୍ରବାଳ ଫଲ ପୁଷ୍ପରୁ ଭାର ଶାଖା ଅମର ଦ୍ରୁମେଇ, ଅମର ଦ୍ରୁମ ସ୍ୱର୍ଗପୁରରେ କଳ୍ପ ବୃକ୍ଷରେ ସବୁ ଫଳ ପୁଷ୍ପ ଭରପୁର ହେଇଯାଇଛି। ଆଉ ମୁଁ ଏଇଟା କହିସାରି ବର୍ତ୍ତମାନ, ହଂସ ସାରସ ଚକ୍ରହା ସୁର ସେବିତା, ଦେବତାମାନେ ଏଭଳି ସୁନ୍ଦର ବସ୍ତ୍ର ନାରୀମାନଙ୍କୁ ଧରି ସୁନ୍ଦର ଜଳରେ ସ୍ନାନ କରୁଛନ୍ତି, ଯେଉଁଠି ଚକ୍ରବାକ ଅଛନ୍ତି, ହଂସ ଅଛନ୍ତି, ଏତେ ଆନନ୍ଦ ସ୍ଥାନ। ସର୍ଟରେ ମୁଁ ଯାଉଛି, ଆକାଶ ଗଙ୍ଗାୟା ଦବ୍ୟା ବୃତା ପରିଖ ଭୂତୟା ପ୍ରାକାରେଣ ଅଗ୍ନିବର୍ଣ୍ଣେନ ସଟାଲେନ ଉନ୍ନତେନ ଚହ। ସ୍ୱର୍ଗପୁର ଶୁଣନ୍ତୁ କେମିତି ନା, ଆକାଶ ଗଙ୍ଗାୟା ଏତେ ଐଶ୍ୱର୍ଯ୍ୟ ଥାଏ କି ଭଗବତ ବିସ୍ମରଣ ସ୍ୱର୍ଗପୁରରେ ନାହିଁ। ଆମ ଜୀବନରେ ଏତିକି ହେଉଛି, ଆମର ଟିକେ ଧନ ଐଶ୍ୱର୍ଯ୍ୟ ଆସିଗଲା ବେଳକୁ ଆମେ ପ୍ରଭୁକୁ ଭୁଲିଯାଉଛେ। ଗଙ୍ଗା ଭଗବାନଙ୍କର ଚରଣ ଜଳ ଗଙ୍ଗା 3 ସ୍ଥାନରେ ପ୍ରବାହିତ ହେଉଛି, ସ୍ୱର୍ଗ ମର୍ତ୍ୟ ଆଉ ପାତାଳ। ସ୍ୱର୍ଗରେ ସେଇ ଗଙ୍ଗା ଯୋଉ ପଡ଼ିଲେ ଶିବଜୀଙ୍କର ମସ୍ତକକୁ ତିନି ଭାଗ ହେଇଗଲେ, ତିନି ଧାରା ହେଇଗଲେ। ସ୍ୱର୍ଗରେ ଗଙ୍ଗାଙ୍କର ନାମ ହଉଛି ମନ୍ଦାକିନୀ। ଏଠି ଯୋଉ ମନ୍ଦା, ଏଠି ଯୋଉ ଗଙ୍ଗା ପଡ଼ିଲେ ଆଙ୍କର ନାମ ହଉଛି ଭାଗୀରଥ। ଭୋଗବତୀ ପାତାଳପୁରକୁ ଯୋଉ ଗଙ୍ଗା ଗଲେ ତାଙ୍କ ନାଁ ଭୋଗବତୀ। ତିନି ଲୋକଙ୍କୁ ପବିତ୍ର କରୁଛନ୍ତି ଗଙ୍ଗା। ଗଙ୍ଗା ସ୍ୱର୍ଗପୁରକୁ କେମିତି ରହିଛନ୍ତି ନା, ପରୀକ୍ଷା ଭୂତ ହେଲା। ପରୀକ୍ଷା ମାନେ ଆପଣ କଣ କୁହାଯିବ, ଗଡ ଯେମିତି ଚାରିକର ଜଳ ଥିବ ମଝିରେ, ଗଙ୍ଗା ପରେ ଚାରିକର ଘେରିକି ରହିଛନ୍ତି ସ୍ୱର୍ଗପୁରକୁ। ପ୍ରାକାରେଣ ଅଗ୍ନିବର୍ଣ୍ଣେନ, ପ୍ରାକାର ଯୋଉ ସ୍ୱର୍ଗପୁର ଯୋଉ ବାଉଣ୍ଡ୍ରୀ ଅଛି ସବୁ ଅଗ୍ନିବର୍ଣ୍ଣ, ସ୍ୱର୍ଣ୍ଣବର୍ଣ୍ଣ। ଆଉ ସେ ବାଉଣ୍ଡ୍ରୀ ଭିତରେ, ପ୍ରାଚେରୀ ଭିତରେ ଅଟ୍ଟାଳିକା ଉନ୍ନତେନ, ଅତି ଉନ୍ନତ ସ୍ଥାନରେ, ଯୁଦ୍ଧ ସ୍ଥାନ ମାନଙ୍କରେ ଯୁଦ୍ଧ କରିବା ପାଇଁ କଣ କୁହାଯାଏ, ଛାଉଣି ସବୁ ଅଛି। ଏ ଛାଉଣିରେ ସମସ୍ତେ ଦେଖି ସାରିଲେଣି ବଳି ମହାରାଜ ଚାରିକର ସ୍ୱର୍ଗପୁରକୁ ଘେରିଗଲେଣି। ତା ମାନେ ସ୍ୱର୍ଗପୁର ବି ଭୟ ଅଛି। ଆମେ ଏଇଠି ଭଲ ଘର ଦ୍ୱାର କଲା ପରେ ଆମକୁ ଯେ କିଏ କେତେବେଳେ ଆଟାକ୍ କରିବ ତାର ହିସାବ କଥା କଣ କହିବେ, ସ୍ୱର୍ଗପୁର ବି ଭୟ ଅଛି। ସୁନ୍ଦର କପାଟ କିଭଳି ନା, ରୁକ୍ମ ପଟ କପାଟେ ଦ୍ୱାରେ ସ୍ଫଟିକ ଗୋପୁରେ, ସବୁ ସ୍ୱର୍ଣ୍ଣର କବାଟ। ଏଠି ତ କାନକୁ ନାକୁ ଟିକେ ଶୂନ ମିଳିବା କଷ୍ଟ। ଭଗବାନ ପୁଣ୍ୟର ସବୁ ଭୋଗ ରଖିଛନ୍ତି, ଭଗବାନ ସବୁ ଆରେଞ୍ଜମେଣ୍ଟ କରିଛନ୍ତି। ସ୍ଫଟିକ ଦ୍ୱାର ହଉଛି ସ୍ଫଟିକର ଦ୍ୱାର। ଜୁଷ୍ଟା ବିଭକ୍ତ ପ୍ରପଥା ବିଶ୍ୱକର୍ମା ବିନିର୍ମିତ। ଆପଣ ଶୁଣିକି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ, ଏମିତିକା ଜିନିଷକୁ କିଏ ତିଆରି କରିଛି ନା, ବିଶ୍ୱକର୍ମା ବିନିର୍ମିତ। କଣ ଆମର ବିଲ୍ଡିଂର ଗୋଟେ କଣ, ହଁ ଓଡ଼ିଆରେ କଣ କୁହାଯିବ, ସ୍ଥାପତ୍ୟ ଯାହା ହଉ, ସେ ଯୋଉ ଡାଇଗ୍ରାମ ସବୁ ଦିଅନ୍ତି, ବିଶ୍ୱକର୍ମାନ ବିନିର୍ମିତ, ବିଶ୍ୱକର୍ମା ତିଆରି କରିଛନ୍ତି ସ୍ୱର୍ଗ ଭଗବାନଙ୍କ ନିର୍ଦ୍ଦେଶରେ। ଯୋଉମାନେ ପୁଣ୍ୟ କରିବେ ସେଠି ଭୋଗିବେ। ଏଇଭଳି ସ୍ଥାନ ଭିତରେ ଯୋଉ ନାରୀମାନେ ଅଛନ୍ତି, ଯାହାଙ୍କୁ ନେଇକି ମଣିଷ ନାରୀ ପୁରୁଷକୁ, ଏ ସଂସାର ଆଉ କଣ ଅଛି, ପୁରୁଷ ନାରୀକୁ ନେଇକି କିଛି ସୁଖ ପାଇବା ପାଇଁ ଚାହୁଁଛି, ନାରୀ ପୁରୁଷକୁ ନେଇକି, ଏଇ ତ ସଂସାର ନା। ମଣିଷ ସଂସାରରେ ଏତେ ପରିଶ୍ରମ କରୁଛି କେବଳ ଶାରୀରିକ ଭୋଗ ପାଇଁ, ଆଉ ସବୁ ଫ୍ୟାକ୍ଟରୀ ଯେତେ ଇଣ୍ଡଷ୍ଟ୍ରି ଅଛି, ଯେତେ ଇନଷ୍ଟିଚ୍ୟୁସନ ଅଛି, ବନ୍ଦ ହେଇଯିବ ଗୋଟିଏ ଗୋଟିଏ ପଏଣ୍ଟରେ। କାଲି ଗଭର୍ଣ୍ଣମେଣ୍ଟ ଡିକ୍ଲାର କରିଦେବ କେହି ବାହା ହେଇପାରିବେନି, ଖା ପି କର ଟଙ୍କା ରୋଜଗାର କରୁ, ବିବାହ କେହି ହେଇପାରିବେନି, ସବ ଆମେରିକାରୁ ଆଗେ ବନ୍ଦ ହେଇକି ଆସିବ। ଏ ସଂସାର ଚାଲିଛି ସେଥିରେ ନା, କେବଳ ଦେହ ସୁଖ ପାଇଁ। ଆଉ ଏଇ ଦେହ ସୁଖର ଟପମୋଷ୍ଟ ଫାସିଲିଟି ସ୍ୱର୍ଗପୁରରେ ଅଛି। ମଣିଷ ସ୍ୱର୍ଗପୁରକୁ ଜାଣିବା ଦରକାର। ଆମର ଷ୍ଟାଣ୍ଡାର୍ଡ ହଉଛି ବହୁତ ଲୋୟର ଷ୍ଟାଣ୍ଡାର୍ଡ। କେତେ କଚରା ଦେଖୁଛନ୍ତି, କୁକୁର ଏଠି ବସି ଆଇଲେ ଦେଖୁଛନ୍ତି ନା, ସ୍ୱର୍ଗପୁରରେ କୁକୁର ନାହିଁ। ସେଥିପାଇଁ ଯେତେବେଳେ ଯୁଧିଷ୍ଠିର ମହାରାଜ ଗଲେ କୁକୁର ତାଙ୍କ ପଛ ପଛରେ ଯାଇଛି, ଇନ୍ଦ୍ର ନିଜେ ଆସିଥିଲେ, ଧର୍ମରାଜ ନିଜେ ଆସିଥିଲେ। ଯୁଧିଷ୍ଠିର ମହାରାଜ କହିଲେ କୁକୁର ମୁଁ ଯେତେବେଳେ ରାଜତ୍ୟାଗ କରିକି ଆସିଛି, କୁକୁର ମୋ ପଛରେ ଆସିଛି, ଆକୁ ନେବାକୁ ପଡିବ। ଫାର୍ଷ୍ଟ ପ୍ଲେନ ଫ୍ଲାଇଟ୍ରେ ବସିଲା ପରେ ମୁଁ ବସିବି, କହିଲେ ଏ ସବୁ ଅଛନ୍ତି କୁକୁର ସେଠି ନାହାନ୍ତି। ମନୁ ମହାରାଜ ମନା କରିଛନ୍ତି, ତ ଅଲଗା ପ୍ରସଙ୍ଗ ଜାଣିବା ଦରକାର। ଆଗେ ଲୋକମାନେ ନୀତି ସଦାଚାର ଜାଣିବା ଦରକାର। କୁକୁରକୁ ଯେଉଁମାନେ ସ୍ପର୍ଶ କରନ୍ତି, କୁକୁରକୁ ଯେଉଁମାନେ ଗୃହରେ ରଖନ୍ତି, ତାଙ୍କର କୌଣସି ପୁଣ୍ୟ ରହିବନି। ମନୁ ମହାରାଜ ମନୁ ସଂଗୀତାର ମନା କରୁଛନ୍ତି, ସବୁ ପୁଣ୍ୟ ତାଙ୍କର ନଷ୍ଟ ହେଇଯିବ, ସବୁ ଯେକୌଣସି ପୁଣ୍ୟ ଅନୁଷ୍ଠାନ ନଷ୍ଟ ହେଇଯିବ। ମଣିଷର ବୁଦ୍ଧି ଏମିତି ବିଗିଡ଼ିଗଲା, ବାପ ମାଆକୁ କାର୍ରେ ବସେବେନି, କୁକୁରକୁ କାର୍ରେ ବସେ, ଏଇଟା ଆରିଷ୍ଟୋକ୍ରାଟ ଲାଗିଲା। କେହି ବି ପଶ୍ଚାତପଦ ହଉନାହାନ୍ତି। ଯେଉଁ ଜୀବକୁ ଛୁଆଟି ବେଳେ ଛୁଇଁଲେ, ଛୁଇଁବା ଛାଡ଼ନ୍ତୁ, ତାଙ୍କର ବିଷ୍ଠାକୁ ମାଡ଼ିଦେଲେ ମା ମାନଙ୍କ ପ୍ୟାଣ୍ଟ ସାର୍ଟ ଧୋଇକି ଘରକୁ ପଶ। କିନ୍ତୁ ଏତିକି ଡେଭଲପମେଣ୍ଟ ଭାରତବର୍ଷ ରହିଛି, କୁକୁରକୁ କୋଳେଇକି ଯାଉଛନ୍ତି, ଏଇଟା ଭାରତବର୍ଷର ବିକାଶ। ଗଡ୍ ସିଭିଲାଇଜେସନଟା ବର୍ତ୍ତମାନ ଡଗ୍ ସିଭିଲାଇଜେସନ ହେବାକୁ ଯାଉଛି, ପ୍ରଭୁପାଦ କହନ୍ତି। ଏଇଟା ହେଇଗଲା ନା, ବହୁତ ସୁନ୍ଦର ସ୍ଥାନ। ମଣିଷ ଜାଣିବା ଦରକାର, ସେ ଭାବୁଛି ମୁଁ ଏଇଟା ଗୋଟେ ବଢିଆ ଜାଗା। ଆରେ ୟାଠୁ କେତେ ଷ୍ଟାଣ୍ଡାର୍ଡ ଭଗବାନ ଜିନିଷ ରଖିଛନ୍ତି ସ୍ୱର୍ଗପୁରରେ, କୌଣସି କର୍ମ ନାହିଁ, କୌଣସି କଚଡ଼ା ନାହିଁ, ଲାଟ୍ରିନ୍ ବାଥରୁମ୍ ନାହିଁ, ମଇଳା ନାହିଁ। ଏଠି ଯେଉଁଠି ଯିବ ମଶା ମଇଳା କି ଗନ୍ଧ, ଆପଣ ପ୍ରଶ୍ନ କରିବେ, ଆରେ ସେ ତ ଖାଉଥିବେ ନା, ମଇଳା କୁଆଡ଼େ ଯାଉ, ତାଙ୍କ ଶରୀରରୁ ବାହାରୁଥିବେ ନା, ନା ତାଙ୍କର ବାୟୁମୟ ଶରୀର ଯାହା ବାହାରିବ ସେଟା ବାୟୁରେ ମିଶିଯିବ। ଯେମିତି ମାଛ, କେତେ ମାଛ ଅଛନ୍ତି ସମୁଦ୍ରରେ, ମହାନଦୀରେ କେତେ ମାଛ ଅଛନ୍ତି, ସେମାନେ କଣ ମଳତ୍ୟାଗ କରୁନାହାନ୍ତି, ମୂତ୍ର ତ୍ୟାଗ କରୁନାହାନ୍ତି, କୁଆଡେ ଯାଉଛି, ଜଳରେ ମିଶିଯାଉଛି। ବୃକ୍ଷମାନେ କେତେ ଖାଉଛନ୍ତି, ବୃକ୍ଷମାନେ ପ୍ରଚୁର ଜିନିଷ ଖାଉଛନ୍ତି, ଜଳ ଆଣୁଛନ୍ତି, ମାଟି ସବୁ। ବୃକ୍ଷମାନେ କେଉଁଠି ଝାଡ଼ା ଯାଉଛନ୍ତି ମୋତେ କୁହନ୍ତୁ। ଆପଣ ସବୁ ଜିନିଷକୁ ସାଇଣ୍ଟିଫିକାଲ ବୁଦ୍ଧିରେ ନେଲେ ହବନି, ଭଗବାନଙ୍କର ଗୋଟେ ଆରେଞ୍ଜମେଣ୍ଟ। ଆମେ ଆକାଶରେ ଉଡ଼ିପାରିବାନି, କିନ୍ତୁ ପକ୍ଷୀ ଉଡ଼ିପାରୁଛି, ତା ଶରୀର ବାୟୁମୟ ହେଇଛି। ଆମେ ଜଳ ଭିତରେ ରହିପାରିବାନି, ପାଞ୍ଚଟି ଜିନିଷ ସମସ୍ତଙ୍କ ଶରୀରରେ ଅଛି, କିନ୍ତୁ ପକ୍ଷୀ ଶରୀରରେ ବାୟୁ ଅଂଶଟା ଅଧିକା ଅଛି, ସେଥିପାଇଁ ସେ ବାୟୁରେ ଉଡ଼ିପାରୁଛି। ଆମ ଶରୀରରେ ଭୂମି ଅଂଶ ଅଧିକା ଅଛି, ତେଣୁ ଆମେ ଯାହା ଖାଉଛୁ ସବୁ ମଳ ହେଇଯାଉଛି, ଆମେ ଭୂମିରେ ରହିବା। ମତ୍ସ୍ୟ ଯାହା ଖାଇବ ସବୁ ଜଳକୁ ଚାଲିଯିବ, କାରଣ ତା ଶରୀର ଜଳମୟ। ସ୍ୱର୍ଗ ଉପରେ ଯେଉଁମାନେ ଥାଆନ୍ତି, ତାଙ୍କ ଶରୀର ହେଉଛି ବାୟୁମୟ ଶରୀର, ସେଠି କେବଳ ଅମୃତ ପାନ ବାସ, ଆଉ ଡ୍ୟୁଟି କିଛି ନାହିଁ, କେବଳ ସ୍ତ୍ରୀମାନଙ୍କ ସହିତ କେବଳ ବୁଲିବେ। ସୁଖଦେବ ଗୋସ୍ୱାମୀ ଭଳି ନିଷ୍କିଞ୍ଚନ ବୈରାଗୀ ଆଜି ସେ ସ୍ତ୍ରୀ ଲୋକମାନଙ୍କ କଥା କହୁଛନ୍ତି, କାରଣ ଏମାନଙ୍କ ପାଇଁ ସଂସାର ଚାଲିଛି ନା, ପୁରୁଷ ସ୍ତ୍ରୀ ପ୍ରତି ଆକର୍ଷଣ, ସ୍ତ୍ରୀ ପୁରୁଷ ପ୍ରତି ଆକର୍ଷଣ। ତେଣୁ ଭାରତୀୟ ଲୋକମାନେ ବା ଭାଗବତରୁ ଶୁଣନ୍ତୁ କେତେ ହାୟର ଷ୍ଟାଣ୍ଡାର୍ଡରେ ସ୍ତ୍ରୀ ଲୋକମାନେ ସ୍ୱର୍ଗ ପରେ ଅଛନ୍ତି, ତାଙ୍କ ନିକଟରେ ଏସବୁ ଈର୍ଷା ମାଶ୍ଚର୍ଯ୍ୟ କଳହ ଏସବୁ ନାହିଁ। ସେଠି ଯୋଉ ନାରୀମାନେ ଅଛନ୍ତି ସମସ୍ତେ ନିତ୍ୟବୟ ରୂପା, ସେଥିରେ ସମୟ ଲେଖିଲେ ଷୋଳଶ ବର୍ଷ, ସବୁବେଳେ ଷୋହଳ ବର୍ଷ ହେଇକି ରହିବେ, ବୟସ ବଢି ବଢି, ଯେତେ ବୟସ ବଢିଲେ ବି ରୂପ ବଦଳିବ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଟିକେ ଲେଖିଲେ ସେ ନାରୀମାନେ ହେଉଛନ୍ତି ଶ୍ୟାମା, ଆଉ ବିରଜ ବାସ ସା, ସୁନ୍ଦର ଶୁଦ୍ଧ ବସ୍ତ୍ର ପିନ୍ଧନ୍ତି, ବିରଜ ପବିତ୍ର ବସ୍ତ୍ର। ଶ୍ୟାମା ଶ୍ୟାମା ନାରୀର ଲକ୍ଷ୍ୟ, ନାରୀଙ୍କର ବହୁତ କ୍ୟାଟାଗୋରିଜ ଅଛି, ଆପଣମାନେ କେହି କ୍ଷମା ପ୍ରାର୍ଥନା କରିବେ, ଆମେ ସାଧୁ ଲୋକ ଏଇଟା କହିବା କଥା ନୁହେଁ, ବ୍ରହ୍ମଚାରୀ ଲୋକ, ସେ ବୟସ ବି ନାହିଁ, କିନ୍ତୁ ଯାହା ଶାସ୍ତ୍ରରେ ପଢ଼ୁଛି ଆପଣମାନଙ୍କୁ ବି ଟିକେ ସେୟାର ମୁଁ କରୁଛି, ନାରୀମାନଙ୍କର ସବୁ ଲକ୍ଷଣ ଅଛି, ପୁରୁଷମାନଙ୍କର ବି ଲକ୍ଷଣ ଅଛି। ଚିତ୍ରିଣୀ ସଂଖିନୀ ହସ୍ତିନୀ ପଦ୍ମିନୀ, ପଦ୍ମିନୀ ନାରୀମାନେ ତାଙ୍କ ପଦ୍ମଗନ୍ଧା, ତାଙ୍କ ଶରୀର ସେମାନେ ଲକ୍ଷ୍ମୀ ଅନୁସାରେ ଜାତ ହେଇଥାନ୍ତି, ଶରୀରରୁ ସୁଗନ୍ଧ, ସେ ଯାହା ଗୃହକୁ ଯିବେ ସବୁ ତାଙ୍କର ଅଗ୍ରଗତି ହବ, ଧନ ମାନ ଐଶ୍ୱର୍ଯ୍ୟରେ ସବୁଥିରେ ଅଗ୍ରଗତି ଚାଲିବ, ପୂର୍ବର ପୁଣ୍ୟ ଅଛି ସେଇ ହିସାବରେ ସ୍ୱର୍ଗ ମିଳିଛି, ତାଙ୍କର କ୍ୟାଟାଗୋରି ଅଛି। ସ୍ୱର୍ଗ ଲୋକ ଯୋଉ ନାରୀମାନେ ରୁହନ୍ତି ସେମାନେ ବି ଏଇଠି ପୁଣ୍ୟ କରିକି ଯାଇଛନ୍ତି, ସେମାନେ ତାଙ୍କର ନାମ ତାଙ୍କ କ୍ୟାଟାଗୋରି ହେଉଛି ଶ୍ୟାମା। ଶ୍ୟାମା ଶୀତ କାଳେ ଭବେତ୍ ଉଷ୍ଣ, ଉଷ୍ଣ କାଳେ ଭବେତ୍ ଶୀତ, ସେଠି ଏସି କିଛି ଆବଶ୍ୟକ ନାହିଁ। ସେ ସ୍ତ୍ରୀମାନଙ୍କ ଶରୀର ଏଭଳି ପୁରୁଷମାନଙ୍କ ପାଖରେ ରହିଲେ ପୁରୁଷ ଅନୁଭବ କରିବ ଶୀତ କାଳରେ ଉଷ୍ଣ, ଉଷ୍ଣ କାଳରେ ଶୀତ। ସ୍ତନଉସୁ କଠିନ ଯାସା ଶ୍ୟାମା ଇତି ପରିକଳ୍ପିତ, ଲେଖିଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଶୀତ କାଳରେ ଉଷ୍ଣ ତାଙ୍କ ଶରୀର, ଉଷ୍ଣ କାଳରେ ଶୀତ, ଏଇଭଳି ନାରୀମାନେ ସବୁ ରହିଛନ୍ତି। ଭ୍ରାଜନ୍ତେ ରୂପବଦ୍ଧ ନାରିଆ, ବହୁତ ସୁନ୍ଦର ତେଜ କିରଣ ତାଙ୍କ ଶରୀର ଆସୁଛି, ଅଗ୍ନି ଭଳି ଭଳି ବହୁତ ସ୍ୱଭାବ। ସେମାନେ କେତେ ଆମର ଦେଖୁ ନା, ଆମର ଦେଖନ୍ତୁ ଆପଣ ଆମ ଶରୀର, ଏ ଶରୀର କେତେ ଗନ୍ଧ, କପଡ଼ାଟା ମଳି ହଉନି, କପଡ଼ାଟା ଆମକୁ ମଳି ହେଲା, କପଡ଼ାଟା କଣ ମଳି ହଉଛି, ଦେହରୁ ମଳିଟା କପଡ଼ାକୁ ମଳି କରିଦେଉଛି, ଦେହ ହଉଛି ମଳମୟ ଶରୀର, କିନ୍ତୁ ସ୍ୱର୍ଗ ଉପରେ ମଳମୟ କିଛି ନାହିଁ, ସେଣ୍ଟରେ କିଛି ଆବଶ୍ୟକ ନାହିଁ, ଏତେ ସବୁ ସୁନ୍ଦର ବାସନା। ସୁର ସ୍ତ୍ରୀ କେଶ ବିଭ୍ରଷ୍ଟ ନବ ସୌଗନ୍ଧିକା ସ୍ରଜାମ ୟତ୍ର ଆମଦମ ଉପାଦାୟମ ମାର୍ଗାବାତି ମାରୁତଃ। ସ୍ୱର୍ଗପୁରରେ କେଶ ବିଭ୍ରଷ୍ଟ, ନାରୀମାନେ ଏତେ ଆନନ୍ଦରେ ରୁହନ୍ତି, ମନୁଷ୍ୟର ଆନନ୍ଦ ସମୟ କେତେବେଳେ, ଯେତେବେଳେ ନୃତ୍ୟ ଗୀତ ଆନନ୍ଦ ରୁହେ, ନାଚ ଗୀତ ହେଲେ ଲୋକଙ୍କର ଆନନ୍ଦ, ବିବାହ ହେଲେ ବେଳେ ଦେଖିବେ ଟିକେ ଟିକେ କିଏ ଆନନ୍ଦ ଥିବ, ତା ଭିତରେ ଗୁଣି କଣ ଚିନ୍ତା ଥିବ, କିଏ କାହାକୁ ଟେକୁଥିବ, ଟିକେ ନାଚ, ଟିକେ ନାଚ। ସେ ଗୋଟେ ମୁଁ ଦେଖୁଥିଲି ଭୁବନେଶ୍ୱରରେ ରାମ ମନ୍ଦିର ପାଖରେ ପ୍ରବଚନ ଚାଲିଥାଏ, ସେ ବୁଢ଼ାକୁ ଟେକୁଛନ୍ତି ନାଚିବି, ଆରେ ତାର ବୟସ ଅଛି ଆଉ ନାଚିବି ବାହାରେ, ଆରେ ତାର ଯାହାର ଆନନ୍ଦ ଅଛି ସେ ନାଚ, ଛୁଆଟାକୁ ଦେଖିଲେ ଛୁଆଟା କହିବନି ନାଚ ମୁଣ୍ଡ କହିବାକୁ ପଡିବନି, ସେ ଯାଉଥିବା ମାର୍କେଟକୁ ଚକୋଲେଟ୍ ଆଣିବା ପାଇଁ ସେ ଡେଣିକା ଡେଣିକା ଖେଳି ଖେଳିବା ଯାଉଥିବ, ସବୁବେଳେ ଖେଳୁଛି ପିଲାଟା, କାହିଁକି ତା ସ୍ୱାଭାବିକ ଆନନ୍ଦର ତା ପ୍ରାପ୍ତ ହଉଛି, ଲୋକ ଆନନ୍ଦରେ ନୃତ୍ୟ କରେ, ସ୍ୱର୍ଗପୁର କେବଳ ନୃତ୍ୟ, ସ୍ତ୍ରୀମାନେ ଏତେ ଆନନ୍ଦରେ ରୁହନ୍ତି। ସୁର ସ୍ତ୍ରୀ ଦେବ ସ୍ତ୍ରୀ କେଶ ବିଭ୍ରଷ୍ଟା, କେଶର ଯୋଉ ପତିତ ହଉଛନ୍ତି, ନବ ସୌଗନ୍ଧିକ ସ୍ରଜାମ, ମାଳ ସବୁ ଫୁଲ ପୁଷ୍ପ ମାଳ ସବୁ ଲଗେଇଥିବେ, ସୁନ୍ଦର ସୁନ୍ଦର ପୁଷ୍ପ ପଡ଼ୁଥିବ, ସେ ପୁଷ୍ପର ଏତେ ସୁନ୍ଦର ବାସନା, ସୁଖଦେବ କହୁଛନ୍ତି ଯତ୍ର ଆମୋଦମ ଉପାଦାୟ, ଯେଉଁ ସୁଗନ୍ଧକୁ ଆବାତି ମାରୁତ, ମାରୁତ ବାୟୁ ସେ ସୁଗନ୍ଧକୁ ଧରିକି ଆସୁଛି, ତେଣୁ ସ୍ୱର୍ଗପୁରରେ କେବଳ ପୁଷ୍ପ ବାସନା ନାରୀମାନଙ୍କର କେଶ, ଆଉ ସେ ନାରୀମାନେ କେତେ ସୁକୁମାରୀ, ସ୍ୱର୍ଗପୁରରେ ଦେବ ଆରାଧନା, ସବୁବେଳେ ଦେବ ଆରାଧନା। ଆପଣଙ୍କୁ ଏ ସ୍ୱର୍ଗପୁର ଅଛି ଗୋଟେ କାଳ୍ପନିକ ଭଳିଆ ଲାଗୁଛି, ଏତେ ସୁଖ କଣ ଅଛି କି ଏଇଠି ସ୍ୱର୍ଗପୁର, ସ୍ୱର୍ଗପୁର ଏଇଠି ଅଛି ବୋଲି ଆପଣ ଜାଣିପାରିବେ, ସ୍ୱର୍ଗପୁର ଟେଷ୍ଟ କେମିତିକା, ଏଇଠି କିଛି କିଛି ପାଇପାରିବେ, ତାର ଲକ୍ଷଣ ଜଣେ ନୀତିକାର କହୁଛନ୍ତି, ଜାଣ ଏଇ ତିନିଟା ଜିନିଷ ତୁମ ପାଖରେ ଅଛି ଜାଣିବ ସ୍ୱର୍ଗପୁରର କିଛି ଟେଷ୍ଟ ଅଛି, ୟାଠୁ ଆହୁରି କେତେ ସ୍ୱର୍ଗପୁର ଟେଷ୍ଟ ଅଛି। ସ୍ୱର୍ଗପୁରର ଟେଷ୍ଟ କଣ ନା, ୟତ୍ର ପୁତ୍ର ବସିଭୂତା, ଯାହାର ପୁଅ ବାପାର ମାର କଣ୍ଟ୍ରୋଲରେ ଅଛି, ୟତ୍ର ପୁତ୍ର ବସିଭୂତା ଭାରିଆ ଚ ଛନ୍ଦାନୁଗାମିନୀ, ଯାହାର ସ୍ତ୍ରୀ ସ୍ୱାମୀର ସବୁବେଳେ ଅନୁକୂଳ, ସ୍ତ୍ରୀ ଯେତେ ବିପଦ ପଡ଼ିଲେ ସ୍ୱାମୀ କେବେ କଷ୍ଟ କରୁ, ସବୁବେଳେ ତାଙ୍କର ଯଶ୍ୟ ପୁତ୍ର ବସିଭୂତ ଭାରିଆ ଛନ୍ଦାନୁଗାମିନୀ ବିତସ୍ୟ ଯଶ୍ୟ ସନ୍ତୁଷ୍ଟ, ଯେତିକି ଧନ ତାଙ୍କ ମିଳିଛି ପୁରା ଖୁସିରେ ଅଛି, ପ୍ରଭୁ ମତେ ଯେତିକି ଯେତେ ଆନନ୍ଦ, ତସ୍ୟ ସ୍ୱର୍ଗ ଇହେ ବୋଲି ସେ ଜାଣିବା ଦରକାର, ଏଇଠି ସ୍ୱର୍ଗ ସୁଖ କିଛି ମୁଁ ପାଉଛି, ଯେ ସ୍ତ୍ରୀର ସ୍ତ୍ରୀ ଛନ୍ଦାନୁଗାମିନୀ ପୁତ୍ର ବସିଭୂତ ଧନରେ ସନ୍ତୁଷ୍ଟ, ବେଶୀ ପ୍ରୟାସ ନାହିଁ, 6 ଘଣ୍ଟା ପରିଶ୍ରମ କଲେ ଯେତିକି ମିଳିଲା ଖୁବ୍ ଖୁସି, ବାସ୍ ପ୍ରଭୁ ମତେ ଏତିକି ଦେଇଛି, ତାକୁ ଜାଣିବାକୁ ପଡ଼ିବ ସ୍ୱର୍ଗର ଷ୍ଟାଣ୍ଡାର୍ଡ ସେ କିଛି ଏଠି ମେଣ୍ଟେନ୍ କରୁଛି, ୟାଠୁ ବହୁତ ହାଇ ଷ୍ଟାଣ୍ଡାର୍ଡର ସ୍ୱର୍ଗର ସୁଖ। ସେ ନାରୀମାନେ କିଭଳି ନା ଏତେ ବଡ ସୁଖ ଥାଇକି ବି ଭଗବତ ଆରାଧନା ବନ୍ଦ କରନ୍ତିନି, ହେ ମଜାଲାଖ୍ୟାନିଗଚ୍ଛୁମ୍ରେନା ଗୁରୁବର୍ଣ୍ଣିନା ଅଗୁରୁ ଗାନ୍ଧିନା ପାଣ୍ଡୁରେଣ ପ୍ରତିଛନ୍ନା ମାର୍ଗେ ୟାନ୍ତି ସୁର ସ୍ତ୍ରୀ, ଏ ଯୋଉ ଭଗବାନଙ୍କୁ ଆରାଧନା କରନ୍ତି ଏତେ ଧୂପ ଦୀପରେ ଆରାଧନା କରନ୍ତି, ସୁଗନ୍ଧ ବାସନା ସମସ୍ତଙ୍କର, ହେ ମଜାଲା ସ୍ୱର୍ଣ୍ଣ ଜାଲ କଣ କୁହାଯାଏ ନେଟ୍, ଆମର ଯୋଉ ଗବାକ୍ଷ ଝରକା ସୁନାର ଝରକା, ତା ଦେହରୁ ସବୁ ସୁଗନ୍ଧ ବାସନା ଆସୁଛି ଦେବ ଆରାଧନା, ହେମ ଜାଲ ଅକ୍ଷ ନିଗଚ୍ଛ ଧୂମେନ ଅଗୁରୁ ଗନ୍ଧିନା, ଅଗୁରୁ ଗନ୍ଧ ସବୁ ଆସୁଥିବ, କାରଣ ଭଗବାନଙ୍କୁ ପୂଜା କରୁଛନ୍ତି, ଭଗବାନ ଆପଣଙ୍କୁ ଧନ ଦେଇଛନ୍ତି, ସୁନ୍ଦର ରୂପ ଦେଇଛନ୍ତି, ସବୁକିଛି ଦେଇଛନ୍ତି, କାହିଁକି ତାଙ୍କୁ ଆରାଧନା କରିବା ପାଇଁ, ତାଙ୍କୁ ପୂଜା କରିବା ପାଇଁ, ତାଙ୍କ ସେବା କରିବା ପାଇଁ, ପ୍ରଭୁ ଏଇଥିପାଇଁ ଦେଇଛନ୍ତି, ଏଇଟା ଯଦି ନ କରିବେ ପରଜନ୍ମକୁ ପୁଣି ନିଆ ହେଇଯିବ, ବାସ୍ ତତେ ଏତେ ଟଙ୍କା ପଇସା ଦେଇଥିଲି ସବୁକିଛି କରିଥିଲି, ମତେ ଥରେ ବି ମୁଣ୍ଡିଆ ମାରିଲ କି ମୋ କାମ କଲୁନୁ, ଠିକ ଅଛି ଯା ଯେଉଁଠି ପଠେଇଦେବି ଯେଉଁଠି ମୋ କାମ କିଛି କରିପାରିବ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖାଲି ହାଏ ହାଏ ହବ ଟଙ୍କା କୋଉଠୁ ଆସିବ, ମନୁଷ୍ୟକୁ ଭଗବାନ ଯୋଉ ସୁଯୋଗ ଦେଇଛନ୍ତି, କାହାର ଗୋଟେ ଭଲ ଐଶ୍ୱର୍ଯ୍ୟ ଭଲ ପୁଅଟି ଅଛି ଭଲ ଘର ଅଛି ଧନ ସମ୍ପତ୍ତି ଅଛି, ସେ ଭଗବାନଙ୍କ ଆଶୀର୍ବାଦରୁ ପ୍ରାପ୍ତ ହେଇଛି, ଆମେ ଯାହାଙ୍କ ଆଶୀର୍ବାଦରୁ ଏଇଟା ପ୍ରାପ୍ତ ହେଇଛି ତାଙ୍କ ପାଇଁ ତ କିଛି କର୍ତ୍ତବ୍ୟ ଅଛି, ସ୍ୱର୍ଗପୁରରେ ଏତେ ଫେସିଲିଟି ଅଛି, ଭଗବତ ଆରାଧନା ଚାଲିଛି, ପାଣ୍ଡୁରେଣ ପ୍ରତିଛନ୍ନମ ଏତେ ଧୂପ ଦୀପ ଆରାଧନା ହଉଛି, ସେ ଘୃତର ଯୋଉ ଧୂଆଁ ଆସୁଛି ଧୂପର ଯୋଉ ଧୂଆଁ ଆସୁଛି ସେଗୁଡ଼ିକ ଆପଣ ଦେଖିଛନ୍ତି ଧୂପର ଧୂଆଁଟା କେମିତି ଉଡି ଉଡିକା ଯାଏ, ଏମିତି ଏମିତି ସୂର୍ଯ୍ୟଙ୍କର କିରଣ ଆସୁଛି, କିନ୍ତୁ ଏତେ ଆରାଧନା ସେ ଯୋଉ ପାଣ୍ଡୁରେଣ ପ୍ରତିଛନ୍ନମ ପାଣ୍ଡୁର ବର୍ଣ୍ଣ ହେଇକି ଧୂମ ଗୁଡିକ ବୁଲୁଛି, ଏ ଶ୍ୟାମା ନାରୀମାନେ ସୂର୍ଯ୍ୟକିରଣ ଚାଲନ୍ତିନି, ସେ ଦେଖନ୍ତି କେଉଁଠି ସେ କଣ କୁହାଯିବ ଧୂମ୍ର ବର୍ଣ୍ଣିଟା ବୁଲୁଛି ଧୂମ୍ର ଚକ୍ରଟା ବୁଲୁଛି ତାରି ତଳେ ତଳେ ଯାଆନ୍ତି, ଅର୍ଥାତ ଛତା କିଛି ଆବଶ୍ୟକ ନାହିଁ, ଏତେ ଠାକୁରଙ୍କ ଆରାଧନା, ସେ ଧୂପର ଧୂଆଁ ଏତେ ପାଣ୍ଡୁର ବର୍ଣ୍ଣ ହେଇଯାଇଥିବ ତାର ତଳେ ତଳେ ଚାଲନ୍ତି,
मुक्ता बिता नहीं मणि है मके तू भी नाना पता का बलि भी अब बलि भी बिरावृतम शिखंडी पारा भ्रुत शिखंडी पारा भ्रुंग पारावत भृंगनादितम वैमानिक स्त्री कलगीत मंगलम
सुखदेव गोस्वामी कहले गोटे बड़ी बहुत सुंदर कथा एते सुंदर रूप जहां प्रभु देइछन्ति श्यामा सुर स्त्री कलगीत मंगलम विमान रे बसछन्ति पारा माने अछन्ति मुक्ता खुंजा जाइछि मुक्ता बिता नै चंदुआ टणा अछि सब गृह मान मुक्तार चंदुआ तो बहुत प्रतिशूल कथा मुझे सब शब्द को नहीं कहबी शिखंडी मयूर मान अच्छा पारावत मान अच्छा वैमानिक स्त्री कलगीत मंगलम वैमानिक स्त्री मान देवनारी मान सब भगवान गुणगान कर बड़ घर जन्म होती बहु बड़ आशीर्वाद भल शिक्षा पाई बहु बड़ आशीर्वाद भल घरे रही प्रभु भल पिला छुआ दे मंगल भितर जमी प्रभुपाद महाराज कहते कई जन सुना मुदी पिंधि प्योर सुनार मुदी भल देखा जाए कौन लोक बसुच्च स्टोन बसुच प्रभुपाद कहते जीवन जी सबकि प्राप्त हो भगवान को भजन करदे तार स्वर्ण मुदिकार गोटे हीरा पाईगला हीराटा लगीगला सुना मुदीर सुनार गुण बढ़ला हीरा भी आहरी शोभित है मनुष्य जीवन जहां प्राप्त हो प्रभु को भजन कला हरि को भजन कला जीवन आहुरी सुंदर हो हरे कृष्णा 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 हरे 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 राम 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 हरे कलगीत मंगलम मंगलम हरि हरि कीर्तनम इतने सुंदर नारी मान रूप था कि हरि गुणगान कर सुखदेव को स्वयं वर्णना करद्य बाजुच्छे सब कथ वर्णना कला अच्छा स्वर्गल को किए जापर आई शुणी इच्छा कर स्वर्गल जी आम बापा मरीगला पर आम लिखी दौचे आम बापा स्वर्गारोहण अरे बापा स्वर्गारोहण स्वर्ग को समस्ते जापर आमेरिका गला बेलू पासपोर्ट लगुच खाली कौन पासपोर्ट ना कौन पासपोर्ट थी भी इंडियान पासपोर्ट थी गोटे भिसा लगे भिसा स्पॉन्सरशिप दरकार पुणी अमेरिका को जीवा कहले बैंक बैलेंस मिनिमम 5 लाख 10 लाख बर्तमान गवर्नमेंट कर देला अमेरिका गवर्नमेंट ये जार थी सी अप्लाई कर पारे भिसा ये गोटे देश को जी ये कथा अच्छी स्वर्ग को चलिए कौन मन इच्छा लोक तो मन को मन कले आम भगवान को सब पाइल कौन कथा स्वर्ग पुर स्टैंडर्ड बहुत हायर स्टैंडर्ड सुपर महल जन सत्य बहु उपर वैकुंठ सेठी कौन पापी लोक जापर परीक्षित पचार गुरुदेव जो स्वर्ग लोक बड़ी महाराज चली गले से स्वर्ग लोक जी योग्यता कौन
यंगा खला भूत द्रोह सठा मानिना कमिनो लुब्धा ए विहीना व्रजन्ति जत जहार ए भी पूर्व जो गुण गुड़ा कहले हीना जहार ए गुण नाही व्रजन्ति सेठी स्वर्ग को जीवे आमे केते तले अच्छे आज्ञा आमर गुण भी बहुत खराब देखुचंद ना ए जुहार केते मधुर मधुर कथा बाहरुची এই জুহার বি পুন বিষ বাহারি পড়ছে এই জুহা আজ সংসারে সব কিছু করে দেলা কত গন্ডগোল কত কথা কোন চলছে ঈশ্বরের বিষ অমৃত সব রখি দিয়েছে আমি শুদ্ধ নহলে উপলক্ষ যাই পারিবা ইয়ং না ব্রজন্তি যে মানে যাই পারিবে সেটিকে যাই পারিবে নি কেউ মানে যাই পারিবে নি অধর্মিষ্ঠা पापी नु अधार्मिक लोक मैंने जाइपर मंस खाइबा लोक पापी लोक मैंने कदम स्वर्ग जापर ये तो लोक मान एमती भागवत पढ़ुना सेंटिमेंटल स्पिरिचुअल ना सेंटिमेंटल किए कह भगवान को देखे आज्ञा मुझे भगवान को देखी दी भगवान 20-30 टाँग खर्च कर तुम भगवान पाइल
100 ଟଙ୍କା ଗାଡ଼ି ଭଡ଼ା ଖର୍ଚ୍ଚ କରିଦେବେ ଭଗବାନ ଦେଖିଦେଇ ଚାଲି ଆସିଲ କି ତ 1000 ଟଙ୍କାରେ ଭଗବାନ ଏମିତି ମିଳିଯାନ୍ତି ଭାଇ ସ୍ୱର୍ଗପୁରରେ ଥିବା ଦେବତାମାନଙ୍କୁ ଦର୍ଶନ କରିବାକୁ ହେଲେ ସ୍ୱର୍ଗପୁରକୁ ଯିବାକୁ ହେଲେ ତୁମ ଷ୍ଟାଣ୍ଡାର୍ଡ ଜାଣ ଗୋଟେ ମନ୍ତ୍ରୀକି ମିଳିବା ପାଇଁ ହେଲେ ଆପଣଙ୍କର ଗୋଡ଼ ଛିଡ଼ି ଯାଉଛି ଭଗବାନ କେଉଁଠି କେତେ ସୁନ୍ଦର ବ୍ୟବସ୍ଥା ଭିତରେ ଦେବତାମାନେ ରହିଛନ୍ତି ଏତେ ସୁନ୍ଦର ବ୍ୟବସ୍ଥା ଭିତରେ ସେ ସ୍ୱର୍ଗପୁରକୁ କିଏ ଯିବେ ୟଙ୍ଗ ନା ପ୍ରଜାନ୍ତି ଯାଇପାରିବେନି କେଉଁ ମାନେ ଅଧର୍ମିଷ୍ଠା ପାପିନୁ ଯେ ପାପ କରୁଛି ଯାଇପାରିବେ ଖଲା ସ୍ୱରୂପ ତ ସ୍ୱଭାବଶ୍ଚ ଭୟଙ୍କର ଯେ ସ୍ୱରୂପରେ ସ୍ୱଭାବରେ ଭୟଙ୍କର ଅତି କ୍ରୋଧି ଅନ୍ୟ ଲୋକଙ୍କୁ କଷ୍ଟ ଦଉଛି ସେ ଖଳ ଲୋକମାନେ କେବେ ଯାଇପାରିବେ ଭୂତ ଦ୍ରୋହା ପ୍ରାଣୀ ପୀଡ଼ନକାରୀ ଅଲଗା ଜୀବକୁ ଯେଉଁମାନେ କଷ୍ଟ ଦଉଛନ୍ତି ମଣିଷକୁ ଆମକୁ ଗୋଟେ ଛେଳିକି ମାରିଦଉଛେ କୁକୁଡ଼ାକୁ ମାରିଦଉଛେ ଇଏ ତ ଗ୍ରସ୍ ପାପ ସଟଲ ପାପ ବି ଅଛି ସୂକ୍ଷ୍ମ ପାପ ବି ଅଛି ବହୁତ କଠୋର କଥା କହୁଛେ ପୁଅ ହଉ ସ୍ତ୍ରୀ ହଉ କିଏ ବି ଭକ୍ତ ହଉ ଅତି କଠୋର କଥା କହୁଛେ ଏଟା ପରପୀଡ଼ା ଅନ୍ୟକୁ କଷ୍ଟ ଦଉଥିବା ଜୀବମାନେ ସେଠି କିଏ ଯାଇପାରିବେ ୟଙ୍ଗ ନା ପ୍ରଜାନ୍ତି ଅଧର୍ମିଷ୍ଠା ସଠା ଖଲା ଖଲା ଭୂତ ଦ୍ରୋହା ସଠା ଠକ ବଞ୍ଚକ ମାନେ ଅନ୍ୟକୁ ଯେଉଁମାନେ ଠକଉଛନ୍ତି ସେଠି ଯାଇପାରିବେ କାମିନ ଅତି କାମି ଲୋକମାନେ ଯାଇପାରିବେନି ଲୁବୁଧା ଲୁବ୍ଧା ମାନେ ଲୋଭି କାମିନ ଲୁବ୍ଧା ଏଭି ହିନା ପ୍ରଜନ୍ତି ଏଇ ଗୁଣ ଯାହାଙ୍କର ଏଇମାନେ ଯାଇପାରିବେନି ଯିବେ କିଏ ଏଭି ହିନା ଏଇ ଗୁଣ ଯାହାର ନାହିଁ ସେମାନେ ସେଠି ଯିବେ ବର୍ତ୍ତମାନ ପ୍ରଶ୍ନ ଉଠାଉଛନ୍ତି ଶ୍ରୀଧର ସ୍ୱାମୀ ପ୍ରଥମେ ଆରମ୍ଭ କରିଥିଲେ ମୁଁ ଏଇଟାକୁ ଏଇ ଶେଷରେ କହୁଛି ସୁଖଦେବ ଗୋସ୍ୱାମୀଙ୍କ ଭଳି ଏତେ ବଡ ବୈରାଗୀ ସ୍ୱର୍ଗପୁରର ବର୍ଣ୍ଣନା ଦେଲେ ଗୋଟେ ନାରୀର ବର୍ଣ୍ଣନା ଦେଲେ କଣ ଆବଶ୍ୟକ କହିଲେ ଧିକ୍ ଗ୍ରାମ୍ୟ ସୁଖମ ଧିକ୍ ତଥା ବିଦ ପୁରୀ ସେ ସ୍ୱର୍ଗକୁ ଧିକ୍ ସେ ସ୍ୱର୍ଗର ସ୍ତ୍ରୀ ପୁତ୍ର ଉଦ୍ୟାନ ଆଦି ସୁଖକୁ ଧିକ୍ କସ୍ମାଦେବ ପରିତ୍ୟଜ୍ୟମ ଇନ୍ଦ୍ରାଦେବ ପଲାୟିତା ଇତି ବୈରାଗ୍ୟାର୍ଥମ ଇନ୍ଦ୍ରପୁରୀ ବର୍ଣ୍ଣୟତି ଦେଖ ଦେଖ ଏତେ ସୁଖ ଫେସିଲିଟି ବ୍ୟବସ୍ଥା ଯେଉଁଠି ଅଛି ସେଇ ସ୍ୱର୍ଗପୁରୀକୁ ଛାଡ଼ିକି ବର୍ତ୍ତମାନ ଇନ୍ଦ୍ର ପଳେଇବ ଇନ୍ଦ୍ର କେମିତି ପଳେଇବେ ନା ଗୁରୁ ଶକ୍ତି ପ୍ରାପ୍ତ ହେଇକି ବଳି ମହାରାଜ ଚାରିକର ବର୍ତ୍ତମାନ ସୈନ୍ୟମାନଙ୍କୁ ନେଇ ଘେରି ଯାଇଛନ୍ତି କାଲିଠୁ ସମୟ 9ଟା ବାଜିଗଲାଣି ମୁଁ ଆଉ 10 ମିନିଟ 5 ମିନିଟ ଟାଇମ୍ ନେବି କିନ୍ତୁ ଆପଣମାନଙ୍କୁ ଅନୁରୋଧ ଟିକେ 7 ଦିନ ପାଇଁ ଶୀଘ୍ର ଶୀଘ୍ର ଘର କାମ ଛାଡ଼ିବେ ଶୀଘ୍ର ସାରିଦେଲେ ଆମେ ଠିକ୍ 6:45 ଆସିଗଲେ 7:30 ଆରମ୍ଭ କଲେ 9ଟାରେ ସରିବ ଆଉ ଇଏ ବିସ୍ତାର ବଡ଼ ପ୍ରସଙ୍ଗ ବହୁ ବଡ଼ ପ୍ରସଙ୍ଗ 9ଟି ଅଧ୍ୟାୟ ନା ଆଉ ମୁଁ ସଂକ୍ଷେପରେ ଯିବା ଆଉ ଶେଷ ଆଡ଼କୁ ବହୁ ସମର୍ପଣ ବହୁ ସୁନ୍ଦର ପ୍ରହ୍ଲାଦଙ୍କର ବଳିଙ୍କର କଥା ଅଛନ୍ତି
ଆଚାର୍ଯ୍ୟ ଦତ୍ତମ୍ ଜଲଜମ୍ ମହାସ୍ୱନମ୍ ଦଧ୍ନୋ ପ୍ରଜୁଞ୍ଜନ୍ ଭୟ ଇନ୍ଦ୍ରୟୋସିତମ୍
ଶୁକ୍ରାଚାର୍ଯ୍ୟ କଣ ଦେଇଥିଲେ ଶଙ୍ଖ ଦେଇଥିଲେ ପ୍ରରୁଧାନ ଚାରିକର ବେଷ୍ଟନ କରିଛନ୍ତି ପୂତନୟା ସୈନ୍ୟେନ ସ ଦେବଧାନୀ ସ ଇନ୍ଦ୍ରପୁରୀ ବରୁଥିନି ପତି ହି ବଳି ମହାରାଜ ସେନାପତି ସୈନ୍ୟମାନଙ୍କ ସହ ଚାରିକରେ ଘେରି ଯାଇଛନ୍ତି ଦେଖନ୍ତୁ ସ୍ୱର୍ଗପୁରରେ ବିପଦ ଅଛି ବିପଦ ପୂର୍ଣ୍ଣ ପଦେମ ପଦମ ଯତ୍ ବିପଦନମ ନ ତେସାମ କେବଳ ଗୋଟିଏ ଜାଗା ଯୋଉଠି ବିପଦ ନାହିଁ ସେଟା ହଉଛି ବୈକୁଣ୍ଠ କୁଣ୍ଠା ନାହିଁ ବିପଦ ନାହିଁ ସ୍ୱର୍ଗପୁର ପର୍ଯ୍ୟନ୍ତ ବିପଦ ଅଛି ପ୍ରଭୁଙ୍କ ଶରଣ ନେଲେ ପ୍ରଭୁଙ୍କର ଲଙ୍କାପୁର ତପସ୍ୟାର ସ୍ଥାନ ନୁହେଁ କି ଆଜ୍ଞା ରାବଣ ତପସ୍ୟା କରି କରିଥିଲା ସ୍ୱର୍ଣ୍ଣପୁର ସ୍ୱର୍ଣ୍ଣ କୁହନ୍ତୁ ସ୍ୱର୍ଣ୍ଣମୟୀ ଲଙ୍କା ତପର ଯାହା କରିଥିଲା ଚାଲିଗଲା ଆମେ ତପର କରିଛେ କି କର୍ମରେ କରିଛେ ଖଟି ଖଟି ଘର ଦ୍ୱାର ଖଣ୍ଡେ କରିଛେ ତପରେ କରିଥିଲା ଶିବଙ୍କ ଦୂର ବର ଆଣିକି ନଷ୍ଟ ହେଇଗଲା ଇଏ ସବୁଆଡେ ଦୁଃଖ ଅଛି ସବୁଆଡେ ବିପଦ ଅଛି କେବଳ ବୈକୁଣ୍ଠ ପର ଛଡ଼ା ସଦେବୟାନି ସବରୁଥିପତି ବହି ସମନ୍ତ ହୃଦେ ପୁତନୟା ବାହାର ପକ୍ଷରୁ ପୁରା ସିଲ୍ କରିଦେଲେ
ସୈନ୍ୟମାନଙ୍କ ସହିତ ପୁରା ଚାରିକରେ ହେରିଗଲେ ସୈନ୍ୟମାନେ। ଆଚାର୍ଯ୍ୟ ଦତ୍ତମ ଜଳଜମ୍ ମହାସ୍ୱନମ୍, ବଳିମାର ଶଙ୍ଖଟାକୁ ଫୁଙ୍କିଲେ। କେଉଁ ଶଙ୍ଖ? ଆଚାର୍ଯ୍ୟ ଦତ୍ତମ ଗୁରୁଦେବ ଶୁକ୍ରାଚାର୍ଯ୍ୟ ଶଙ୍ଖଟି ଦେଇଥିଲେ, ବହୁତ ଜୋର ନାଦ କଲେ। ଦଧ୍ନୁ ପ୍ରଜୁଞ୍ଜାନ ଭୟା ଇନ୍ଦ୍ର ୟୋସିତାମ, ଇନ୍ଦ୍ରର ମେନକା ଆଦି ଯେଉଁ ନାରୀମାନେ ଥିଲେ ସମସ୍ତେ ଭୟ କଲେ, କମ୍ପମାନ ହେଲେ, ଜାଣିଦେଲେ ବିପଦ ଅଛି। ସାଙ୍ଗେ ସାଙ୍ଗେ ଯେତେବେଳେ ଦେଖିଦେଲେ ଇନ୍ଦ୍ର ଉପରେ ଦେଖିଦେଲେ ବଳିମାର ଚାରିକରେ ଘେରିକି ରହିଛନ୍ତି। ମଗବନ ତଙ୍ଗ ବି ପ୍ରତ୍ୟ ବଲେ ପରମ ଉଦ୍ୟମ ସର୍ବଦେବାଗଣ ଉପେତ ଗୁରୁମେତ ତୁବାଚହି। ଏଇଟା ଗୋଟେ ପଜିଟିଭ ପଏଣ୍ଟ ଦେବତାମାନଙ୍କର। ଦେବତାମାନେ ବହୁତ ଭୁଲ କର୍ମ କଲା ପରେ ବି ଭଗବାନ କାହିଁକି ତାଙ୍କୁ ସପୋର୍ଟ କରନ୍ତି? ବେଳେବେଳେ ବହୁତ ପ୍ରଶ୍ନ ଆସେ, ଦେବତାମାନେ ବହୁତ ଭୁଲ କାମ କରିଛନ୍ତି କିନ୍ତୁ ଭଗବାନ ତାଙ୍କୁ ସୁରକ୍ଷା ଦିଅନ୍ତି, କେଉଁଥିପାଇଁ ନା? ସେମାନେ ଯେତେବେଳେ କିଛି ବିପଦ ପଡ଼ିବ ସବୁବେଳେ କନସଲ୍ଟ କରିବେ, ପରାମର୍ଶ କରିବେ, ସବୁବେଳେ ଦେଖିଦେଲେ ଆରେ ଏଇ ବଳିକୁ ମୁଁ ମାରିଦେଇଥିଲି, ଏଇ ବଳି ବଞ୍ଚିଗଲେ ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା। ଦେବାସୁର ସଂଗ୍ରାମରେ ଆମେମାନେ ତୁଚ୍ଛ କରିକି ଗୋଟେ ଦେଇଥିଲୁ ଅସୁର ସୈନ୍ୟକୁ, କିନ୍ତୁ ଏଇ ଅସୁର ସୈନ୍ୟମାନେ ବର୍ତ୍ତମାନ ଏତେ ପ୍ରଭାବ କାହିଁକି? ବଳିକି ଦେଖି ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ମଗବାନ ତମ ଅଭିପ୍ରତ୍ୟ, ଇନ୍ଦ୍ରକୁ ଦେଖିକି ମଗବାନ ବଲେ ପରମ ଉଦ୍ୟମ, ଇଏ ଇନ୍ଦ୍ର ବଳିଙ୍କର ପରମ ଉଦ୍ୟମକୁ ଦେଖିକି ସର୍ବଦେବଗଣ ଉପେତ, ସବୁ ଦେବଗଣ ମିଶିଗଲେ, ଚାଲ ଚାଲ। ଆମର ଓଡ଼ିଆରେ ଗୋଟେ କଥା ଅଛି, ବଡ଼ ଥିଲେ ପଚାରି, ସାନ ଥିଲେ ଉଚ୍ଚାରି। ଦେଖୁଛନ୍ତି ନା, ଇନ୍ଦ୍ର ଦେବରାଜ ଇନ୍ଦ୍ର ନିଜେ ନିଜେ କିଛି ଡିସାଇଡ୍ ନେଲେନି, ନିଜେ ନିଜେ କିଛି ସ୍ଥିର କଲେନି, କିଛି ଡିସିସନ୍ ନେଲେନି, ସବୁ ଦେବତାମାନେ ମିଶିଗଲେ, ଗୁରୁଙ୍କୁ ପଚାରୁଛନ୍ତି। ଆମର ଭୌତିକ ଦୁନିଆରେ ବି ଆଜି ସମାଜ ପତନର ଗୋଟେ କାରଣ, ଏମାନେ କୌଣସି କଥାରେ ପିତାମାତାଙ୍କୁ ପଚାରୁଛନ୍ତି। ଏ ଭୌତିକ ଜଗତର ପତନ ଏଇଟା କାରଣ, ଆଉ ପରମାର୍ଥିକ ଜଗତର ପତନର କାରଣ, ଏମାନେ କୌଣସି ଅବସ୍ଥାରେ ଗୁରୁଙ୍କ ସହିତ ଉନ୍ନତ ବୈଷ୍ଣବଙ୍କ ସହିତ କନସଲ୍ଟ କରୁନା। ଦେବତାମାନେ ବହୁତ ଭୁଲ କର୍ମ କଲା ପରେ ବି ତାଙ୍କ ସବୁବେଳେ ବିଜୟ ହୁଏ, କାହିଁକି? ସବୁବେଳେ ସେ ନିଜର ଭୁଲକୁ ଆଡମିଟ୍ କରନ୍ତି ଆଉ ହାୟର ଅଥରିଟି ସହିତ କନସଲ୍ଟ କରନ୍ତି। ଦେଖନ୍ତୁ, ସର୍ବଦେବ ଉପେତ ଗୁରୁମେବ ଉବାଚହି, ସମସ୍ତେ ଗୁରୁଙ୍କୁ କହିଲେ, ଶୁକ୍ରାଚାର୍ଯ୍ୟଙ୍କୁ କହିଲେ। ପ୍ରଭୁପାଦ ଜୀ ମହାରାଜ ବହୁତ ସୁନ୍ଦର ପର୍ପଟ ଗୋଟେ ଲେଖିଛନ୍ତି, ବହୁତ ବଡ ଭାବାର୍ଥ। ବୃହସ୍ପତି ଇନଫର୍ମ ଇନ୍ଦ୍ର, ବୃହସ୍ପତି ଇନଫର୍ମ ଇନ୍ଦ୍ର ଦ୍ୟାଟ ବଲି ମହାରାଜ ପ୍ରୋଏସ ୱାଜ ନଟ ଇଜ ଓନ୍, ବଟ ଦ୍ୟାଟ ଇଜ ଇଜ ଏକ୍ଜଲେଟେଡ ଗୁରୁ। ଆରେ ତୁମେ ଯାହାଙ୍କୁ ଦେବ, ଯେଉଁ ଦେବତାମାନଙ୍କୁ ଦେବାସୁର ସଂଗ୍ରାମରେ ଯେଉଁ ଅସୁରମାନଙ୍କୁ ତୁମେ ଉଡ଼େଇ ଦେଇଥିଲ ତୁଚ୍ଛ କରିକି, ଆଜି ସେଇ ବଳି ଏତେ ତେଜିଆନ କାହିଁକି ଦେଖାଯାଉଛି? ଇନ୍ଦ୍ର ତୁମେ କାହିଁକି ତାକୁ ଭୟ କରୁଛ? ଏଇଟା ହଉଛି ଦିସ୍ ପ୍ରୋଏସ ୱାଜ ନଟ ଇଜ ଓନ୍ ବଟ ଇଜ ଏକ୍ଜଲେଟେଡ ଗୁରୁ। ଶୁକ୍ରାଚାର୍ଯ୍ୟ ଏତେ ବ୍ରାହ୍ମଣ ଏତେ ଖୁସି ହେଇଛନ୍ତି, ଏ ଅସୁର ବଳିକୁ ଆଜି କୃପା କରିଦେଇଛନ୍ତି, ସେ କୃପାର ଶକ୍ତି ଆଜି ଏଭଳି ତେଜିଆନ ଦେଖାଯାଉଛନ୍ତି ବଳି। By the pleasure, by the pleasure of the spiritual master, one can get the extraordinary power. ପରମାର୍ଥ ଜଗତରେ ଯେମିତି ଆମେ ଗୁରୁ ଗ୍ରହଣ କରୁଛୁ, ଆମେ ଗୁରୁଙ୍କ କୃପାରୁ କିଛି ଏକ୍ସଟ୍ରାଡିନାରୀ ପାୱାର ପାଇବା। ସେଭଳି ସଂସାରରେ ଯେଉଁମାନେ ଅଛନ୍ତି, ସେମାନେ ପିତା ମାତା ଗୁରୁଜନ ଶାଶୁ ଶ୍ୱଶୁର ବ୍ରାହ୍ମଣ, ଏମାନଙ୍କ ପାଖରୁ କିଛି ଏକ୍ସଟ୍ରାଡିନାରୀ ପାୱାର ପାଇବା। ଜୀବ ସବଳ ମନେ ରଖିବା ଦରକାର, ମୁଁ ହେଉଛି ଦୁର୍ବଳ, ମୁଁ ସଫଳ ନୁହେଁ, ଧନର ସବଳ ହେଇପାରନ୍ତି କିନ୍ତୁ ବିପଦ ଆସିଲା ବେଳେ ବୁଦ୍ଧିରେ ଆମେ ଦୁର୍ବଳ। ଦେଖନ୍ତୁ ବିପଦ ଯେତେବେଳେ ଆସିଯାଇଛି, ଇନ୍ଦ୍ର ବର୍ତ୍ତମାନ କନସଲ୍ଟ କରୁଛନ୍ତି ଗୁରୁଙ୍କ ସହିତ, ଯେ ଦେବରାଜ ପ୍ରଭୁପାଦ ବହୁତ ସୁନ୍ଦର କଥା ଲେଖିଲେ, ସ୍ପେଶିଆଲି ସ୍ପିରିଚୁଆଲ ଆଡଭାନ୍ସମେଣ୍ଟ ଦି ବ୍ଲେସିଂ ଅଫ ସ୍ପିରିଚୁଆଲ ମାଷ୍ଟର ଆର୍ ମୋର ପାୱାରଫୁଲ ଦେନ୍ ୱାନ୍ସ ପର୍ସନାଲ ଏଣ୍ଡେଭର ଫର୍ ସଚ୍ ଆଡଭାନ୍ସମେଣ୍ଟ। ବିଶେଷ କରି ଆଧ୍ୟାତ୍ମିକ ମାର୍ଗରେ ନିଜର ପ୍ରଚେଷ୍ଟା ଅପେକ୍ଷା ଗୁରୁଙ୍କର କରୁଣାଟା ଅଧିକା ହେଲ୍ପଫୁଲ। ଏଇ ବଳରେ ଜଣେ ବଳିଆ ନେଇପାରେ, ପର୍ସନାଲ ଏଣ୍ଡେଭର ଏଠି କାମ କରିବ। ଆଜି ବଳି ଏତେ ସୁନ୍ଦର ଦେଖାଯାଉଛନ୍ତି, ଏତେ ତେଜିଆନ ଦେଖାଯାଉଛନ୍ତି, ଏତେ ଭୟଙ୍କର ଦେଖାଯାଉଛନ୍ତି, ତାଙ୍କ ଶଙ୍ଖ ଧ୍ୱନିରୁ ଜୋଶୀମାନେ ଭୟ କଲେ। ଇନ୍ଦ୍ର ଜୋଶୀତାମ ଇନ୍ଦ୍ରକୁ ଖବର ଦେଇଦେଲେ, ଇନ୍ଦ୍ର ବର୍ତ୍ତମାନ ଦେବତାମାନଙ୍କୁ ନେଇକି ଗୁରୁ ମୁପେତ ଗୁରୁଙ୍କ ପାଖରେ ପହଞ୍ଚିଗଲେ। ଗୁରୁଦେବ ଆଜି ବଳି କାହିଁକି ଏମିତି ଦେଖାଯାଉଛନ୍ତି?
ମୁଁ କି ଶୁଳ୍କ ସାର ଛାଡ଼ିଦେଲି ମନେ ହଁ ଛାଡ଼ିକି କହୁଛି ସମୟ ହେଇଗଲା 2 ମିନିଟ୍ ମୁଁ ନେଉଛି ବଳିଙ୍କର ତେଜକୁ ଦେଖିକି ଇନ୍ଦ୍ର କହୁଛନ୍ତି ଆଜ୍ଞା ଆକୁ ତ ମୁଁ ବହୁବାର ପରାଜିତ କରିଛି ବିଶେଷ କରି ଦୈବାସୁର ସଂଗ୍ରାମରେ ବଳିରେ ଏତେ ତେଜ କେଉଁଠୁ ଆସିଲା ଏତେ ସାହସ କେଉଁଠୁ ଆସିଲା ସ୍ୱର୍ଗପୁରକୁ ଘେରିକି ରହିଛି ଆଜ୍ଞା ଆମେ କ'ଣ ବଳି ସହିତ ଯୁଦ୍ଧ କରିବୁ କି ଗୁରୁଙ୍କ ସହିତ ପରାମର୍ଶ କରୁଛନ୍ତି ସଂସାର କ୍ଷେତ୍ରରେ କେହି ଯେତିକି ଯୁଦ୍ଧ କରିବା ପାଇଁ ଚାହେଁ ସଂସାରକୁ କେହି ବିଜୟ କରିବା ପାଇଁ ଚାହେଁ ସବୁବେଳେ ସେ ଗୁରୁଜନକୁ ମାନିବା ଦରକାର ଆମର ସ୍ୱୟଂ ସ୍ୱାମୀ ମହାରାଜ ଥିଲେ ସେ ଗାଉଁଲିରେ କୁହନ୍ତି ଗାଉଁଲି କଥାରେ ଗୁରୁଜନ ହେବି ମୁଁ ସୁସନ୍ତାନ ତା ଆରମ୍ଭ ପଦଟା ହଉଛି ମୁଁ ସେମାନଙ୍କ ଆଶୀର୍ବାଦ ନେଇ ମୁଁ ସୁସନ୍ତାନଟିଏ ହେବି ଗୁରୁଜନ ପିତାମାତା ଏମାନଙ୍କୁ ମୁଁ ପ୍ରଣାମ କରିବି ଏମାନଙ୍କ ଆଶୀର୍ବାଦ ନେବି ମୁଁ ଗୋଟେ ସୁସନ୍ତାନ ହେବି ଭୌତିକ ଜଗତରେ ଯେଭଳି ପରମାର୍ଥ ଜଗତରେ ସେଭଳି ଏଠି ପର୍ସନାଲ ଏଣ୍ଡୋଭର ପର୍ସନାଲ ଆଫର୍ଟ ପର୍ସନାଲ କ୍ୱାଲିଫିକେସନ ଏଟା କିଛି ହେଲ୍ପ କରିବନି କାରଣ ଜୀବ ଦୁର୍ବଳ କାଳ ଆଗରେ କାଳ ବହୁତ ପରାକ୍ରମ ଏଇଠି ବର୍ତ୍ତମାନ ବଳି ମହାରାଜ ପଚାରିଲେ ଏ ଇନ୍ଦ୍ର ପଚାରିଲେ ଏ ବଳିକୁ ଆମେ ଜୟ କରିପାରିବୁ ଯୁଦ୍ଧ କରିବୁ କି କହିଲେ ନା ନା ଯୁଦ୍ଧ କରନି ବଳିକୁ ତୁମେ ବର୍ତ୍ତମାନ ଜୟ କରିପାରିବ ଇନ୍ଦ୍ର ତୁମେ ଜୟ କରିପାରିବନି ଭବତ ବିଧ ଭବାନ ବାପି ତୁମେ ଯଦି ଆଉ କେଉଁ କେଉଁ ବ୍ରହ୍ମାଣ୍ଡରୁ ଇନ୍ଦ୍ରଙ୍କୁ ମାଗିକି ଆଣିବ କି ଅଲଗା ବ୍ରହ୍ମାଣ୍ଡର ଇନ୍ଦ୍ର ଆସ ଆମେ ମିଶିକି ଯୁଦ୍ଧ କରିବା କାହା ସହିତ ବଳିଙ୍କ ସହିତ ବର୍ଜୈତୁମୀଶ୍ୱର ହରି ବଳି ଆଜି ଗୁରୁଙ୍କର କୃପା ବ୍ରାହ୍ମଣର କୃପା ଶୁକ୍ରାଚାର୍ଯ୍ୟଙ୍କର କୃପା ଏଭଳି ପ୍ରାପ୍ତ ହୋଇଛନ୍ତି ପ୍ରହ୍ଲାଦଙ୍କର କୃପା ଏଭଳି ପ୍ରାପ୍ତ ହୋଇଛନ୍ତି ବର୍ଜୈତୁମୀଶ୍ୱର ହରି ଆଚ୍ଛା ଅଲଗା କେହି ଦେବତା ପାରିବେ କି ଈଶ୍ୱର କରେ ନା ନା ହରି ଈଶ୍ୱର ହରିଙ୍କ ବିନା ବଳିଙ୍କୁ ଓଜସ୍ୟୁନମ ବଲିମ ଯେତୁ ନା ସମର୍ଥ କେହି ବଳିକୁ ପରାକ୍ରମ କରି କେହି ପରାସ୍ତ କରିପାରିବେ ଇନ୍ଦ୍ର ପଚାରିଲେ କିଏ ପରାସ୍ତ କରିବେ ବର୍ଜୈତ ଈଶ୍ୱର ହରିଙ୍କ ଛଡ଼ା କିଏ ପରାସ୍ତ କରିପାରିବେ କହିଲେ କାହିଁକି ପରାସ୍ତ କରିବ ବୋଲି ବିଜିଷ୍ୟତି ନ କୋପି ଅନ୍ୟ ବ୍ରହ୍ମ ତେଜ ସମାଧିତମ ନାଶ୍ୟ ସକତା ପ୍ରମସ୍ତାତୁ କୃତାନ୍ତସ୍ୟ ଯଥାୟନ ଏଇଠି କଥାକୁ ବିଶ୍ରାମ ଦେବି କୃତାନ୍ତସ୍ୟ ଯଥାୟନ ଯେଭଳି ଯମରାଜ ମୃତ୍ୟୁ ଆସିଗଲେ ଯମରାଜଙ୍କ ଆଗରେ କେହି ଦଣ୍ଡାୟମାନ ହେଇକି ରହିପାରନ୍ତିନି ବର୍ତ୍ତମାନ ବଳିଙ୍କ ଆଗରେ କେହି ଠିଆ ହେଇପାରିବେନି କହିଲେ କି ତେଜସ୍ୱୀ ପୁରୁଷଙ୍କୁ ଯଦି ମୁଁ ଆଣିବି ଆଉ କେହି ଗୁରୁଙ୍କ ପାଖରୁ କୃପା ପାଇଥିବେ ସେଭଳି ବ୍ରାହ୍ମଣକୁ ଆଣିଲେ କହିଲେ ନା ନା ସମ୍ଭବ ନାହିଁ ବ୍ରହ୍ମ ତେଜ ସମେଧିତମ ବ୍ରହ୍ମ ତେଜରେ ପ୍ରାପ୍ତ ହେଇଥିବା ବ୍ୟକ୍ତି ବି ବର୍ତ୍ତମାନ ବଳିଙ୍କୁ କେହି ପାରିବେନି କେହି ପାରିବେନି ଆପଣ ଭାବୁଛନ୍ତି କ'ଣ ଆଶୀର୍ବାଦ ଗୋଟେ ବସ୍ତୁ ନାହିଁ ଭଗବାନ ରାମଚନ୍ଦ୍ରଙ୍କର ପିତା କିଏ ଦଶରଥ ମହାରାଜ ଗୋଟେ ପିତୃଭକ୍ତର ଅଭିଶାପ ଗ୍ରହଣ କରିବାକୁ ପଡ଼ିଲା ସିଏ ଲ ଆଣ୍ଡ କୋର୍ଟସର ଉପରେ ଭଗବାନଙ୍କର ପିତା କିନ୍ତୁ ଭଗବାନ ଦେଖାଉଛନ୍ତି ସଂସାର ଦେଖ ଗୋଟେ ପିତୃ ଶ୍ରବଣ କୁମାରଙ୍କର ଶ୍ରବଣ କୁମାର ତାଙ୍କ ବାବା ଅଭିଶାପ ଦେଇଦେଲେ ମହାରାଜ ଆମେ ଯଦିଓ ବୈଶ୍ୟ ଲୋକ ଆମେ ବ୍ରାହ୍ମଣ ନୁହଁ କିନ୍ତୁ ମୋ ପୁତ୍ର ମୋତେ ଏତେ ଆଦର କରେ ପୁତ୍ର ଆମର ଯେଉଁ ସେବା କରେ ପୁତ୍ର ବିଚ୍ଛେଦରେ ମୁଁ ଯେଉଁ ଦୁଃଖ ପ୍ରାପ୍ତ ହେଉଛି ଆପଣଙ୍କୁ ଦିନେ ସମୟ ଆସିବ ଆପଣ ପୁତ୍ର ବିଚ୍ଛେଦରେ ଏଇଭଳି ଦୁଃଖ ଭୋଗ କରିବେ ଦଶରଥ ମହାରାଜ କୈକେୟୀ ରାମଜୀ ବଣୁ ଗଲା ପରେ କୈକେୟୀଙ୍କ ନିକଟରେ ଏଇ କଥା କହୁଛନ୍ତି କୌଶଲ୍ୟା କୌଶଲ୍ୟା ଏ ଦୁଃଖର କାରଣ ମୁଁ ନିଜେ ମୁଁ ଶବ୍ଦଭେଦୀ ବାଣ ଯେଉଁ ପ୍ରୟୋଗ କରିଥିଲି ସେଥିରେ ଶ୍ରବଣ କୁମାର ଜଣ ଆଣିଲା ବେଳେ କଳସୀକୁ ଉଡ଼େଇଛନ୍ତି ଶବ୍ଦ ଶୁଭୁଛି ମୁଁ ଶବ୍ଦବେଦୀ ଭାବ ଜାଣନ୍ତି ଶବ୍ଦକୁ ହିସାବରେ ବାଣ ମାରିଦେବେ ସେ ପ୍ରାଣୀବଦ୍ଧ ହେଇଛି ହରିଣ ହରି ମାରିଦେଇଥିଲେ ଦେଖୁଛନ୍ତି ଅଭିଶାପ ବୋଲି ଗୋଟିଏ ବସ୍ତୁ ଅଛି ଆଶୀର୍ବାଦ ବୋଲି ଗୋଟିଏ ବସ୍ତୁ ଅଛି ଯେତେ ଜୀବ ଆମ ଉପରେ ଅସନ୍ତୁଷ୍ଟ ହେବେ ଆମର ଏ ଜଗତରେ ରହିବାଟା ପକ୍କା ବୋଲି ଜାଣନ୍ତି ବୈକୁଣ୍ଠକୁ ଅଗ୍ରଗତି କରିପାରିବେନି ଯେତେ ଜୀବ ଆମ ଉପରେ ପ୍ରସନ୍ନ ହେବେ ସମସ୍ତଙ୍କ ଆଶୀର୍ବାଦକୁ ନେଇକି ଏଠି ବଡ଼ ହେବାକୁ ପଡ଼ିବ ଏଠି ଧନବଳ କାମ କରିବନି, ଜ୍ଞାନବଳ କାମ କରିବନି। ଭଗବାନ ପାଇବାକୁ ହେଲେ ଧନବଳ ଆବଶ୍ୟକ ନାହିଁ, ଜ୍ଞାନବଳ ଆବଶ୍ୟକ ନାହିଁ, କେବଳ ଗୋଟିଏ ବଳ ଦରକାର, କେଉଁ ବଳ? କୃପା ବଳ। ସାଧୁ ଗୁରୁ ବୈଷ୍ଣବ ଉଚ୍ଚ ଜୀବ ସବୁ ଜୀବ ଯେତେବେଳେ ଆମକୁ କରୁଣା କରିବେ ଆମେ ପ୍ରାପ୍ତ ହୋଇପାରିବା। ବର୍ତ୍ତମାନ ବଳି ବିଜେଷ୍ୟ ନ କୋପି ଅନ୍ୟ ବ୍ରହ୍ମ ତେଜ ସମନ୍ୱିତ, ଅନ୍ୟ ବ୍ରହ୍ମ ତେଜ ପ୍ରାପ୍ତ ହୋଇଥିବା ବ୍ୟକ୍ତି ବଳିକୁ ବର୍ତ୍ତମାନ ଜୟ କରିପାରିବେ। ଯେଭଳି ଜଣେ ମୃତ୍ୟୁ ଯମରାଜଙ୍କୁ କେବେ ଅତିକ୍ରମ କରିପାରିବେନି, ଗୋଟେ ଜୀବ ସେଭଳି ପାରିବେନି। ଇନ୍ଦ୍ର କହିବେ ତାହେଲେ କଣ କରିବୁ ଆଜ୍ଞା? କହି ଶୀଘ୍ର ସ୍ୱର୍ଗକୁ ଛାଡ଼ିକି ପଳା। କାଲି ଶୁଣିବେ ଇନ୍ଦ୍ର ସ୍ୱର୍ଗକୁ ଛାଡ଼ିକି ପଳେଇଯିବେ, ବଳି ମହାରାଜ ଇନ୍ଦ୍ର ହେବେ। ଯେତେବେଳେ ବଳି ମହାରାଜ ଇନ୍ଦ୍ର ହେବେ, ଦେବମାତା ଅଦିତି ପୁଣି ବ୍ରତ ସ୍ୱାମୀଙ୍କୁ କହିବେ, ମୋ ପୁଅମାନେ ଇନ୍ଦ୍ର ପୋଷ୍ଟରୁ ପଳେଇଗଲେ, କିଛି ଗୋଟେ ବ୍ୟବସ୍ଥା କର। ସେଇ କଶ୍ୟପଙ୍କର ଦୁଇଟା ସ୍ତ୍ରୀ ଦିତି ଅଦିତି, ଦିତିଙ୍କ ପାଖରୁ ଅସୁର ମାନଙ୍କର ଜନ୍ମ, ଅଦିତିଙ୍କ ପାଖରୁ ଦେବତା ମାନଙ୍କର ଜନ୍ମ। କିନ୍ତୁ ସଂସାର କାଲି ଶୁଣିବେ କଶ୍ୟପ କଣ ପ୍ରବଚନ ଦେବେ, ପ୍ରଭୁଙ୍କର କି ମାୟା, ମୋର ଗୋଟେ ପୁଅ ବସିଛି ସିଂହାସନରେ, ଇନ୍ଦ୍ର ମୋର ବଡ ପୁଅ, ବଳି ମୋର ସାନ ପୁଅ, ଯୋଉ ପୁଅ ମୋର ବସିଲେ ବି ସେ ମୋର ପୁଅ ନା ନାହିଁ, କିନ୍ତୁ ଦୁଇ ଭଉଣୀ ଯାଙ୍କ ଦ୍ୱିତୀୟ ଦିଦି ଦୁଇ ଭଉଣୀ, ସେ ତା ପୁଅ କାହିଁକି ବସିଲା, ମୋ ପୁଅ କାହିଁକି ବସିଲା, ତାକୁ ହଟେଇବା ପାଇଁ ପୁଣି ବ୍ରତ ଆରମ୍ଭ ହବ। ସେ ବ୍ରତରୁ ହିଁ ଭଗବାନ ବାମନଦେବ ଆସିବେ, ଛଳନା କରିକି ବଳିଙ୍କ ପାଖରୁ ସିଂହାସନ ଆଣିକି ଗୋଟେ ଭକ୍ତ କଶ୍ୟପକୁ ଦେବେ, ଅଦିତିଙ୍କୁ ଦେବେ, ଦେବମାତା ଛଳନା କରିକି ଭକ୍ତ ପାଇଁ ଭଗବାନ ଆଜି ଭିକାରୀ ହେବେ ବଳି ଦ୍ୱାର ଦେଶରେ। ତେଣୁ ଆପଣମାନେ ଠିକ ମୋର ଗୋଟିଏ ଅନୁରୋଧ, ସମୟ ହିସାବରେ ଆସିବେ, ନହେଲେ ପ୍ରସଙ୍ଗ ଡେରି ହବ ଥଣ୍ଡା ଦିନ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି, ଜୟ ଭକ୍ତ ପ୍ରଭୁର ବଳି ମହାରାଜ କି, ଶ୍ରୀ ବାମନ ଦେବ କି, ଶିଲ ପ୍ରଭୁପାଦ ମହାରାଜ କି, ଶିଲ ଗୌର ଗୋବିନ୍ଦ ଗୋସ୍ୱାମୀ ଶିଲ ଗୁରୁଦେବ କି, ପ୍ରଭୁ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ, ସମବେତ ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ନିତାଇ ଗୌର ପ୍ରମାନନ୍ଦେ ହରି ହରି ବୋଲ। 2 ମିନିଟ୍ ନାମ କୀର୍ତ୍ତନ ହବ, ପ୍ରସାଦ ସେଠି ଅଛି, ଯେଉଁମାନଙ୍କର ସମୟ ହେଇଗଲେ ସେମାନେ ପ୍ରସାଦ ଟିକେ ନେଇକି ଯିବେ।
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ
କୃଷ୍ଣ
କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ କৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে
হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে
হরে কৃষ্ণ হরে কৃষ্ণ 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 হরে 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 রাম হরে রাম
হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে
রে তাই গৌর হরে বল হরে বল হরে বল হরে বল
তাই গৌর হরে বল
জয় জয় প্রভুপাদ প্রভু
संकीर्तन की जय कलयुग युग धर्म हरे कृष्ण महामंत्र की जय गौर नित्यानंद प्रभु की जय संवेद भक्त वृंद की जय समस्त मंगल हो आनंदे कबार हरि हरि बोल हरे कृष्ण।